ପ୍ରହ୍ଲାଦ ମହାରାଜ ଭଗବାନଙ୍କର ଭକ୍ତିରେ ତନ୍ମୟ ଅବସ୍ଥାରେ ଥିଲାବେଳେ, ଅନ୍ୟପକ୍ଷରେ ହିରଣ୍ୟକଶିପ କଠୋର ତପସ୍ୟା କରୁଛି। ଗତକାଲି ଆମମାନେ ଶୁଣୁଥିଲେ ନବଦୃଷ୍ଟି ଉର୍ଦ୍ଧବାହୁ ନବଦୃଷ୍ଟି ମହାରାଜ ରାଜାଧିରାଜ ହିରଣ୍ୟକଶିପୁ ଆଜି କଠୋର ଉଗ୍ର ତପସ୍ୟା କରୁଛି। କିଭଳି କରୁଛି ତପସ୍ୟା ନା ଉର୍ଦ୍ଧବାହୁ ବାହୁକୁ ଉର୍ଦ୍ଧକୁ କରିଛି ଏଭଳି, ଏବଂ ନଭଦୃଷ୍ଟି ସଂସାରର କୌଣସି ବସ୍ତୁ ପ୍ରତି, ଅସୁର କୂଳରେ ଜନ୍ମ ହିଁ ମଧ୍ୟ ସଂସାରର କୌଣସି ବସ୍ତୁ ପ୍ରତି ତାର ସେତେବେଳେ ଦୃଷ୍ଟି ନାହିଁ। ଗୋଟେ ତପସ୍ୟା କରିବାର ହିରଣ୍ୟକଶିପୁ ନିକଟରୁ ଗୋଟେ ଶିଖିବାର ଜିନିଷ ଅଛି। ଦେଖନ୍ ହିରଣ୍ୟକଶିପ ଅମର ହେବା ପାଇଁ ତପସ୍ୟା କରୁଥିଲା, ଅଜୟ ହେବା ପାଇଁ ତପସ୍ୟା କରୁଥିଲା, ଏକାଧିପତ୍ୟଞ୍ଚମ ଏକାକି ମୁଁ ଅଧିପତି ହେଇକି ରହିବି ଏଥିପାଇଁ ତପସ୍ୟା କରୁଥିଲା। କିନ୍ତୁ ତାର ନିକଟରୁ ସାଧକ ଭକ୍ତ ଗୋଟିଏ ଜିନିଷ ଶିକ୍ଷା କରିବ, ହିରଣ୍ୟକଶିପୁ ଯେଭଳି ଏକାଗ୍ରତାରେ ତପସ୍ୟା କରୁଥିଲା, ଭକ୍ତକୁ ସେଭଳି ଏକାଗ୍ର ମନସରେ ସଂସାରର ସମସ୍ତ ବସ୍ତୁକୁ ତୁଚ୍ଛ କରି ଭଗବତ ଚରଣରେ ଭଗବାନଙ୍କର ପାଦପଦ୍ମରେ ସେଭଳି ତଲ୍ଲୀନ ଅବସ୍ଥାରେ ଭଜନ କରିବ। ଆଜ୍ଞା, ହିରଣ୍ୟକଶିପୁର ତପସ୍ୟାରେ ବ୍ରହ୍ମାଜୀ ସନ୍ତୁଷ୍ଟ ହୋଇ, ସବୁ କଥା ତ ଆଲୋଚନା ସଂକ୍ଷେପ ରହୁଛନ୍ତି, କହିପାରୁନି କେତେ କଥାକୁ, ବ୍ରହ୍ମାଜୀ ପ୍ରଶଂସା କରି କହିବେ ଆଜି ପର୍ଯ୍ୟନ୍ତ ଭୃଗୁ ଆଦି ଋଷି କୌଣସି ବ୍ୟକ୍ତି ଏଭଳି ନାହାନ୍ତି ଯେ ସତ ଦେବବର୍ଷ ନିରମ୍ବୁ ଜଳ ପାନ କରି ତୁମ ଭଳି ତପସ୍ୟା କରିଛି। କିନ୍ତୁ ତାର ସମସ୍ତ ତପସ୍ୟାର ଫଳ ଅନ୍ତିମରେ ମୃତ୍ୟୁ ଆଡ଼କୁ ଯିବ। କେଉଁଥିପାଇଁ ନା, ଯେହେତୁ ହରିଙ୍କୁ ସନ୍ତୋଷ ହେଲା ନା, ଆରାଧତେ ହରି ଯଦି ତପସା ତତ୍କିମ୍ ନ ଆରାଧତେ ହରି ଯଦି ତପସା ତତ୍କିମ୍। ଆଉ ହିରଣ୍ୟକଶିପୁର ସର୍ତ୍ତ ଆମେ ଗତକାଲି ଶୁଣୁଥିଲେ, ଅସ୍ତ୍ର ଶସ୍ତ୍ର ସଜୀବ ନିର୍ଜୀବ ସ୍ୱାଭାବିକ ମୃତ୍ୟୁକୁ ବାରଣ କରିଦେଲେ। କେହି କେହି ଗ୍ରନ୍ଥରେ ଭାଗବତକାର ମାନେ କୁହନ୍ତି ମଧ୍ୟ, ହିରଣ୍ୟକଶିପୁ ଏତେ ଚାଲାକ୍, ସେ କହିଲା ମୁଁ 12 ମାସ ଭିତରେ କେଉଁଦିନ ମରିବିନି। ଆରେ, ବର୍ଷ ତ 12 ମାସ 365 ଦିନ, କିନ୍ତୁ ହିରଣ୍ୟକଶିପୁର ବୁଦ୍ଧି ନାହିଁ ଯେ ଭଗବାନ ମଳମାସ ବା ଅଧିବର୍ଷ ତିଆରି କରିଛନ୍ତି। କେହି କେହି ଭକ୍ତଙ୍କ ବା କଥାକାରଙ୍କ ମତରେ ଭଗବାନ ହିରଣ୍ୟକଶିପୁଙ୍କୁ ମଳମାସରେ ହିଁ ମାରିଥିଲେ, 13 ମାସ, ସେ କହିଛି 12 ମାସ ଭିତରେ ମରିବିନି, ତୃତୀୟ 13 ମାସରେ ମାରିଲେ। ତେଣୁ ଭଗବାନ ହିରଣ୍ୟକଶିପୁର ତଥାକଥିତ ସମସ୍ତ ଭୌତିକ ବୁଦ୍ଧିକୁ, ଜଡ଼ ଜାଗତିକ ବୁଦ୍ଧିକୁ ପଣ୍ଡ କରିବେ, କିନ୍ତୁ ସେ ତା ତପବଳରେ ଯେଉଁ ଯେଉଁ ସର୍ତ୍ତ ବ୍ରହ୍ମାଜୀଙ୍କଠୁ ମାଗି ଆଣିଛି, ତାର ଫଳସ୍ୱରୂପ ସେ ବର୍ତ୍ତମାନ 3 ଜଗତକୁ କମ୍ପମାନ କରୁଛି, ସମସ୍ତଙ୍କୁ, ସମସ୍ତ ଦିଗପାଳମାନଙ୍କର ଐଶ୍ୱର୍ଯ୍ୟକୁ ତେଜକୁ ହରଣ କରି ନିଜ ଆଧିପତ୍ୟ ହୋଇକି ବସିଛି। ଏବଂ ବ୍ରହ୍ମାଜୀ ଗତକାଲି ଏଇଠି କଥା ବିଶ୍ରାମ ଥିଲେ, ସବୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଭଗବାନ କହିଲେ, ଦେଖ ଏଇ ଲୋକମାନେ ଶୀଘ୍ର ନଷ୍ଟ ହୁଅନ୍ତି, ଯଥା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ମୈଞ୍ଚ, 7ଟି ଜିନିଷ ଗତକାଲି ବ୍ୟାଖ୍ୟା ହୋଇଥିଲେ। ଏ 7ଟି ଜିନିଷ ସହିତ ଯେଉଁମାନେ ଦ୍ରୋହ କରନ୍ତି, ବିଦ୍ରୋହ କରନ୍ତି, ଆସୁ ବିନିଶ୍ଚତି। କିନ୍ତୁ ହିରଣ୍ୟକଶିପୁର ଗୋଟେ ସ୍ପେଶାଲ ପାୱାର ଅଛି, ଯେ 7ଟିଙ୍କ ସହିତ ଦ୍ରୋହ କରିବ, କିନ୍ତୁ 7ଟିଙ୍କର ତା ଭିତରୁ 6ଟି ଦ୍ରୋହକୁ ଭଗବାନ ବେଳେବେଳେ କନସେସନ୍ ଦେଇଦିଅନ୍ତି, ସେ ଦ୍ରୋହୀକୁ ରକ୍ଷା କରନ୍ତି, କିନ୍ତୁ ଭକ୍ତ ଦ୍ରୋହୀକୁ କେବେ ରକ୍ଷା କରନ୍ତିନି। ଏବଂ ସ୍ପେଶାଲ ଶ୍ଳୋକରେ ଦେବତାମାନେ କହୁଛନ୍ତି, ସେ କେବେ ମରିବ ଆପଣ କୁହନ୍ତୁ, କେଉଁ କଣ୍ଡିସନରେ ମରିବ, ସେ ବ୍ରହ୍ମାଙ୍କ ଦୃଷ୍ଟିରୁ ବର ପାଇଛନ୍ତି। କହିଲେ, ନା, ନିର୍ବିରାୟ ନିର୍ବିରାୟ ପ୍ରଶାନ୍ତାୟ ସୁସୁତାୟ ମହାତ୍ମନେ, ତାର ପୁତ୍ର ସ୍ୱପୁତ୍ର ଯିଏକି ନିର୍ବେର, ତାର ବୈରଭାବ ନାହିଁ। ସାଧୁର ଲକ୍ଷଣ ଯେତେବେଳେ ଭଗବାନ କପିଳଦେବ ତାଙ୍କ ମାଙ୍କୁ କହିଲେ, ତାଙ୍କ ମୁଖରୁ ଆଗେ ବାହାରିଗଲା, କିଏ ଶତ୍ରୁତା ଆଚରଣ କରେ, ଯାହାର ସହନଶୀଳତା ନାହିଁ ସେ ଶତ୍ରୁତା ଆଚରଣ କରେ। ଆମେ ଅନ୍ୟର ତାଡ଼ନା, ଅନ୍ୟର କଥା, ଅନ୍ୟର ତଥାକଥିତ ଉଦ୍ବେଗକୁ ଆମେ ସହ୍ୟ କରିପାରୁନେ, ସେଥିପାଇଁ ଆମେ ଶତ୍ରୁତା ଆଚରଣ କରୁଛେ। କିନ୍ତୁ ଭଗବାନ ଆଗେ ଲକ୍ଷଣ କହିଲେ ସାଧୁର, ତିତିକ୍ଷବ କାରୁଣିକ ସୃହୃଦ ସର୍ବଦେହିନାମ ଅଜାତ ଶତ୍ରବ ସନ୍ତା ସାଧୁବି ସାଧୁଭୂଷଣ। ଭଗବାନ କପିଳଦେବ ତାଙ୍କ ମାଙ୍କୁ କହୁଛନ୍ତି, ମା ଏଭଳି ସାଧୁଙ୍କର ତୁମେ ସଙ୍ଗ କରିବ, ଅଜାତ ଶତ୍ରବ ସାଧା ଅଜାତ ଶତ୍ରବ, ଯିଏ କେବେ କାହାକୁ ଶତ୍ରୁତା ଆଚରଣ କରନ୍ତି ନା, ଶତ୍ରୁତା ଆଚରଣ କେବେ କରନ୍ତି ନା ସାଧୁ। ପ୍ରହ୍ଲାଦ ସେୟା କହିଲେ, ସ୍ୱସୁତ ପ୍ରଶାନ୍ତାତ୍ମା କାମାଦି କ୍ଷୋଭ ରହିତ ଚିତ୍ତ, ଯେଉଁ ପ୍ରହ୍ଲାଦ ଅସୁରକୂଳରେ ଜନ୍ମ ହେଲେ ବି ତାର ବୈର ଭାବ ନାହିଁ, ମତ୍ସରତା ଭାବ ନାହିଁ, ତାମସିକ ଗୁଣ ଭାବ ନାହିଁ, ତା ପ୍ରତି ଯେତେବେଳେ ହିରଣ୍ୟକଶିପ ଦୃଢ଼ ଆଚରଣ କରିବ, ସେ ବ୍ରହ୍ମାଙ୍କର ବର ପାଇଥିଲେ ମଧ୍ୟ ବିନାଶ। ଏଇଠି କଥା କାଲି ବିଶ୍ରାମ ରହିଥିଲେ, କାଲି ପ୍ରହ୍ଲାଦ ମହାରାଜଙ୍କର ଗୋଟିଏ ଗୁଣ ସଂକ୍ଷେପରେ ଆଲୋଚନା କରାଯାଇଥିଲା। ପ୍ରହ୍ଲାଦ ମହାରାଜଙ୍କର ବହୁତ ଗୁଣ ଅଛନ୍ତି, ବାହାର ସଭାରେ ଏଗୁଡ଼ିକ ଆଲୋଚନା କରିବା ଟିକେ କଷ୍ଟ ହୋଇପାରନ୍ତି, କିନ୍ତୁ କେତୋଟି ଗୁଣକୁ ଆମେ ନିଶ୍ଚିତ ଭାବରେ ଆଲୋଚନା କରି ନହେଲେ ଅପରାଧ ଭାଗବତଙ୍କ ନିକଟରେ ହୋଇଯିବ, ପ୍ରହ୍ଲାଦ ମହାରାଜଙ୍କ ନିକଟରେ ଆମେ ଆଗକୁ ଯିବା। ଗତକାଲି ଆମେ ଶୁଣିଥିଲେ ଏହି ଶ୍ଳୋକଟିକୁ, ବ୍ରହ୍ମାଣ୍ୟ ଶୀଲ ସମ୍ପର୍ଣ୍ଣ ସତ୍ୟସନ୍ଧ ଜିତେନ୍ଦ୍ରିୟ, ପୂର୍ଣ୍ଣ ବ୍ରହ୍ମଣତା ବ୍ରାହ୍ମଣ୍ୟତା ବ୍ରାହ୍ମଣର ଗୁଣ ସମସ୍ତ ପ୍ରହ୍ଲାଦ ମହାରାଜଙ୍କ ନିକଟରେ ଥିଲା। ସମ ଦମ ତପ ଶୌଚ ବା ଦ୍ୱାଦଶ ସନତ ସୁଜାତାରେ, ମହାଭାରତର ସନତ ସୁଜାତାରେ ସନତ ସୁଜାତା ଯାହା କହିଛନ୍ତି, ଦ୍ୱାଦଶ ଗୁଣଯୁକ୍ତ ବ୍ରାହ୍ମଣର ସମସ୍ତ ଲକ୍ଷଣ ପ୍ରହ୍ଲାଦ ମହାରାଜଙ୍କ ନିକଟରେ ଥିଲା। ଆଉ ଶୀଲ ସମ୍ପର୍ଣ୍ଣ ସୁସ୍ୱଭାବ, ଆଜ୍ଞା ଜଣେ ସୁସ୍ୱଭାବ ବ୍ୟକ୍ତି, ଦେଖନ୍ ଆମେ ଏତେ ଜଣ ବସିଛନ୍ତି ଏଠି, ଜଣେ ଏଠି ଅଶାନ୍ତ ହେଲେ ଆମେ ସବୁ ଲୋକକୁ ଅଶାନ୍ତ କରିଦେବ, କରିପାରିବନି। ଜଣେ ଯଦି ଏଠି କ୍ରୋଧ ପ୍ରକାଶ କରେ, ତାର କ୍ରୋଧର ପ୍ରତିକ୍ରିୟା ଆମେ ସମସ୍ତଙ୍କ ଉପରେ ପଡ଼ିବ, କିନ୍ତୁ ସମସ୍ତେ କ୍ରୋଧ ଥିବେ, ସମସ୍ତେ କ୍ରୋଧ ହେଇଥିବେ, ଜଣେ ଶାନ୍ତ ବ୍ୟକ୍ତି ଥିବ। ଯେମିତି ଆପଣ ଘରେ ବହୁତ ଗଣ୍ଡଗୋଳ ଲାଗୁଛି, ଛୋଟ ଛୁଆଟେ ସେ ଆସିକି ମାଆକୁ ଧରି ପକେଇବ, ବାପାକୁ ଧରି, ବାପା କଳିକ ଯିଏ ଲାଗୁନି, ସେ କାନ୍ଦି ପକେଇବ, ଦେଖିବ ମା ବାପା ବି ଥମିଯିବେ। ସମାଜରେ ବା ଯେକୌଣସି ସମାଜରେ ଧରନ୍ତୁ, ପରିବାରଠୁ ଆରମ୍ଭ କରି ସାଧୁ ସମାଜ ପର୍ଯ୍ୟନ୍ତ, ସମାଜରେ ମନୁଷ୍ୟ ଆମେ ଅଛେ, କିନ୍ତୁ ଗୁଣର ଆମର ଅଭାବ, ସୌଶଲ୍ୟାଦି ଗୁଣର ଅଭାବ, ସୁଶୀଳତା ଗୁଣ ବହୁ ଆବଶ୍ୟକ, ଚାହେ ସଂସାର ପଥରେ କିଏ ଚାଲୁ କିମ୍ବା ସାଧୁ ପଥରେ ଚାଲୁ। ସୁଶୀଳତା, ମଧୁର ବଚନ ବହୁତ ଆବଶ୍ୟକ ସବୁ ଜିନିଷ। ପ୍ରହ୍ଲାଦ ମହାରାଜ ବହୁତ ସୁନ୍ଦର ସୁଶୀଳାଦି ଗୁଣରେ ବିଭୂଷିତ ଥିଲା, ଆଉ ସତ୍ୟସନ୍ଧ, ଭଗବାନଙ୍କୁ ଭଜନ କରିବା ପାଇଁ ସତ୍ୟବ୍ରତ, ଯେକୌଣସି ପରିସ୍ଥିତିରେ ପିତା ଯେତେ ଉତ୍ପୀଡ଼ନ ଦେଲେ ବି ଭଜନ ଛାଡ଼ିବେନି। ଆଉ ଜିତେନ୍ଦ୍ରିୟ ପୁରା ଇନ୍ଦ୍ରିୟକୁ ଜୟ କରିଥିଲେ, ଆଉ ଆତ୍ମବତ୍ ସର୍ବଭୂତାନ ସବୁ ଜୀବକୁ ନିଜ ଭଳି ଦେଖୁଥିଲେ। ପଣ୍ଡିତ ଲକ୍ଷଣରେ ଚାଣକ୍ୟ ପଣ୍ଡିତ କ'ଣ କହିଲେ, ପରସ୍ତ୍ରୀଷୁ ମାତୃବତ୍ ସର୍ବଭୂତେଷୁ ଆତ୍ମବତ୍ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍ ଜପଶ୍ୟତି ସ ପଣ୍ଡିତ। ମୁଁ ଜଣକୁ କଠୋର କଥା କହୁଛି, ଏଇ କଠୋର କଥା ଗୋଟେ ନୀତିଶାସ୍ତ୍ରରେ ବହୁତ ସୁନ୍ଦର ଶ୍ଳୋକ ଅଛି ପଶୁ ମାରିବା ଉପରେ, ବହୁତ ସୁନ୍ଦର ଲାଗିଲା ମୋତେ ସେ ଶ୍ଳୋକଟି। ଯେଉଁମାନେ ପଶୁ ମାରିକି ଭୋଜନ କରୁଛନ୍ତି ସେମାନେ ବିଚାର କରିବା ଦରକାର, ଗୋଟିଏ ପ୍ରାଣୀ ଜୀବନ ନଷ୍ଟ କଲାବେଳେ ଦୁଃଖରେ ଆଉ ଗୋଟେ ପ୍ରାଣୀ ତାକୁ ଭୋଜନ କରିକି ଆନନ୍ଦ ପାଉଛି, କିନ୍ତୁ ଯିଏ ଗୋଟେ ପ୍ରାଣୀକୁ ନଷ୍ଟ କରୁଛି ବଦ୍ଧ କରୁଛି ସେ ବିଚାର କରିବା ଦରକାର, ମୋର ମରଣ କଥା ମୋତେ ମୋର ବର୍ତ୍ତମାନ ମରଣ ହେବ ଏଇ କଥାଟାକୁ ମୋତେ ବିଚାର କଲେ ମୋତେ କେମିତି ଲାଗୁଛି। ଆମେ ସମସ୍ତେ ଏଠି ବସିଛେ, ଆମେ ପ୍ରତ୍ୟେକ ବ୍ୟକ୍ତି ବିଚାର କରିବା ମୋର ଏବେ ମରଣ ହେଇଯିବ, ମରଣ ହେବାର କଥାଟା ଶୁଣିକି ଆମକୁ କେତେ କଷ୍ଟ ଲାଗୁଛି, ତାହେଲେ ଗୋଟେ ପ୍ରାଣୀକି ମାରି ଦିଆଯାଉଛି ତାକୁ କେତେ କଷ୍ଟ ହେଉଥିବ, ଏଇଟା ଯଦି ଜଣେ ବସିକି ବିଚାର କରେ ତାହେଲେ ସେ କେବେ ଆଉ କାହାକୁ କଷ୍ଟ ଦେବନି, ସେ ହିଂସା ବୃତ୍ତିରୁ ନିବୃତ୍ତ ହେଇଯିବ। ତେଣୁ ପ୍ରହ୍ଲାଦ ମହାରାଜ ସର୍ବଭୂତ ସର୍ବଭୂତରେ ଭଗବତ ଦର୍ଶନ କରୁଥିଲେ, ଏତିକି ଗୁଣରୁ ଗତକାଲି ଆମର କଥା ବିଶ୍ରାମ ରହିଥିଲେ, ଏବେଠୁ ଆରମ୍ଭ ହେଉଛନ୍ତି। ଦାସବତ୍ ସନତମ ଆର୍ୟାଙ୍ଗ୍ରି ପିତୃବତ୍ ଦିନବତ୍ସଲମ୍, ভাতৃবৎ সদৃশ স্নিগ্ধ গুরু সুঈশ্বর ভাবন বিদ্যা অর্থ রূপ জন্ম আঢ্য মানস্তম্ভ বিবর্জিত। খালি আপনি জাণিক রাখুন ভক্তর কেতে সুগুণ, আমি যে ভক্ত হয়েছে তিলক ধারণ করেছে কণ্ঠি মালা পিঁধিছে হরিনাম করুছে বা যে ভক্ত হওয়া প্রয়াস হচ্ছেন সেমানে কেহি কেবে ভক্তি মহারাণী চরণের অপরাধ করা উচিত নয়, ভক্ত চরণের অপরাধ করা উচিত নয়, ভক্ত হো বা বাহার লোক হো। জনে ভক্তির পূর্ণতা ভক্তি মহারাণীকর পূর্ণ কৃপা পাইগলে তার এই গুণগুড়ি সব চালি আসবে। এই গুণগুড়ি আম নিকটে আসি নাই মানে আমি সাধু গুরু ভগবান ভক্তি মহারাণীকর করুণা প্রাপ্ত হইনি, এ সত্য। কৌচন্তি দাসবত সন্নতম আর্যা আর্য অঙ্গ্রি, গুরুজনঙ্কর চরণ কমলে প্রহ্লাদ মহারাজ কিভাবে রহুলে দাস ভাই। নীতিশাস্ত্রের অছন্তি পুত্র পুত্র হব তো প্রহ্লাদ ভাই হবে, পুত্র তিন প্রকার আসন্তি। বহু সুন্দর কথা কৌচন্তি, পুত্র যদি সুগুণ সম্পন্ন নহেলা অজাত মৃত মূর্খাণম বরম আদৌ নচ অন্তিমম, সে তিন প্রকার পুত্রকে তুলনা করে কৌচন্তি। অজাত যদি কার পুয় না বহুত ভাল, বরং জন্ম হয়নি সে পুয় ভাল। আমৃত কে জন্ম হয়ে মরিগাল সে পুয় সে বি ভাল, ন মূর্খাণ সে পুত্র মূর্খ হওয়া দরকার না। যদি মূর্খ অছি পুত্র জন্ম হয়েছি আপুত্র জন্ম হয়েকি মূর্খ সে, কিন্তু গোটে পিলা বিলকুল না যার পুয় না পিলা জন্ম হয়েকি মরিগলা যাহার জন্ম হয়নি আর যে জন্ম হয়েকি মূর্খ হয়েকি রয়েছে, তিন জনক ভিতরে আদৌ সে কৌছেন বরং প্রথমে তো দুই জন সে ভালো, কেমতি ভালো যার পুয় না ভাল সে তো দুঃখ টিকে পাচ্ছে, আর জন্ম হয়েকি যদি পুয় মরিগলা আজ্ঞা সেটি দুঃখ পাচ্ছি। কিন্তু কৌচন্তি সকৃত দুঃখ করাদ্য অন্তিম পদে পদে, আজ্ঞা সকৃত দুঃখ মরিগাল থরে দুঃখ হব কিছুদিন দুঃখ হব, আর পুয় তো না অন্যের পুয় গুড়ি দেখি দেলে দুঃখ হব, হ্যাঁ তার মোট পুয় থাকলে হইতা পুয় তো ভগবান দিয়ে না আমাকে বুঝে দেব, কিন্তু মূর্খ পুত্র যদি মূর্খ হয়ে গেল সুগুণ সম্পন্ন হল পদে পদে তাকে দুঃখ করা হব। পুত্র প্রহ্লাদ ভাই হওয়া দরকার, আর প্রহ্লাদ ভাই পুত্র পাইবাকে হলে তাকে সংস্কার ভক্তি সংস্কার সংস্কার নিহিত করা দরকার, ভক্ত সঙ্গ রাখা দরকার, নাহলে উল্টা হয়ে যাব। দাসবাদ অঙ্গ্রি দাসবাদ সন্নত আর্য অঙ্গ্রি, গুরুজনঙ্ক চরণ কমলরে সবুবেলে সে রহুলে। পিতা এই আমার থানা ছাকরে পড়ে যে বৃদ্ধ গুরু যে বৃদ্ধ আমার গুরুজন তাঁকু প্রণাম করা দরকার সববে, তাঁকু স্বাগত করা দরকার, এতে চারোটি জিনিস আমি মিলে। ই কি কৌন বিদুর মহাত্মা বিদুর ধৃতরাষ্ট্র কৌন কে ভাই আপনার পুয়া আপনার সতর্ক করুন, আপন সতর্ক করুন যে গুরুজন কু প্রণাম করিয়া ভুলি গেল সে সংসারে কোন কর্ম করিব, আপন কুল কোন রাখিব আম কুল সে রাখিব কীর্তি
অভিবাদন শীলস্য নিত্যম বুদ্ধোপসেবিনম চত্বারি সম্প্রবর্ধ্যন্তে কীর্তি আয়ু যশোবলম,
কীর্তি আয়ু যশ বলম চতুয়ারি সম্প্রবর্ধন্তে, গুরুজনকে প্রণাম কলে আপনার শুনবে প্রহ্লাদ মহারাজ জীবন চরিত্রে যে যে সময় পিতা আদেশ দিয়ে তাছেন সেই সেই সময় সে হস্ত যোড়ি প্রণাম করি পিতা কেছেন, প্রীতিপূর্ণ ব্যবহার সমস্ত নিয়ম সে মানিছেন কোণী নিয়মকে ভাঙি না। दासवत सन्नतम आर्यम मंग्री पितृवत दिनवत्सल। बापा जमी स्नेह करते पिला छुआ को प्रहलाद महाराज राजकुमार ना जो मैंने निकट रोते दास दासी स्नेह करते पिता भाई ये गुण थिला। कारण पांच जन अग्नि पंच अग्नि नित्य सेवते युधिष्ठिर महाराज कहते पांच जन अग्नि जमी अग्नि को ब्राह्मण प्रतिदिन करु सेवा करुछंती पांचोटी अग्नि अछंती पंचाग्नेयो मनुष्येणं परिचर्य प्रजत्नतः। ये मनुष्य पाई कहले प्रत्येक मनुष्य पांचोटी अग्नि को प्रतिदिन प्रजत्न सेवा करिवे के किए पिता माता अग्नि आत्मा च पुरुष भरत श्रव। ये विदुर कहते पिता माता दुई आ अग्नि अग्नि मान जो यज्ञ आदि कर्म आम करुचे तीन आत्मा आत्मकर्म भगवत कर्म प्रतिदिन सेवा करा दरकार केते हेले चार आउ कौन रहिले माता पिता अग्नि आत्मा गुरुश्च गुरुदेव पांच जन को प्रतिदिन पंचाग्नि कह जाए प्रति पुरुष प्रतिदिन सेवा करा दरकार। प्रहलाद महाराज कौन सी त्रुटि ना ये सब जिनिस पूरा सुंदर पितृवत दिनवत्सल आउ भातृवत सदृश स्निग्ध भातृवत भाई भाई भितर संपर्क शास्त्र जो शास्त्र आठ गोटे संपर्क रही स्निग्ध स्निग्धता कोमलता भाई भाई भितर संपर्क अति कोमल व्यवहार सुव्यवहार ता भितर संसार जिते भाई अच्छा कहतु ना सब सुंदर व्यवहार क्यों क्यों भाई भितर होते राम भरत आपण जो रामचरित मानस पढ़े जिते प्रथम थर पर भरत महाराज श्रवण करने पाइले भागवत प्रसंग अच्छा भातृ केते स्नेह भातृ प्रति भातृ केते बड़ स्नेह केते स्निग्ध व्यवहार। भरत महाराज जो दिन शुणिले जे मो पाही मोर माँ कईके भाई को विताड़ित कर दे से दिन जान लें संसार रे मो पाई सब किछ होछि शून्य आ माँ को बहुत कठोर भाषा रे कहिसंती आ बाबा को कामी बोली कहले जानिसंती रामचंद्र महाप्रभु आगे कहते पिता दशरथ मोर कामी मो माँ का बुद्धि पड़ी रामचंद्र को आपण को विदा कर दे। रामचंद्र कहले भरत तुम्हें मोर भाई बोले छाड़देली भरत तुम्हें कह मो मो बाबा जदि कामी था तुम भाया सुगुण भाई मोर कहीं जन्म ही था मो बापा जदि कामी था तुम भाया सुगुण भ्राता के मो बापा पाखु आसी था। भरत पाद तले पड़गले कहे गुरुजन को ये व्यवहार करें भगवान एत प्रसन्न होते भरत केवल भरत महाराज कहले भरत राजा भरत कहले मु राजा हाँ ये शुणला पर ठार भरत महाराज चौदह वर्ष कौन कर गोटे व्रत कर प्राश्चित करने आज्ञा ये राम राज्य ये भारत भूमि राम राज्य ये भाई भाई को कोर्ट को जीवा पड़ी भाई भाई आगे ठिया होठगढ़ा भितर जानते जो रामचंद भरत महाराज समस्त धरिक जा भरत राम को फेरे आने चल आ लक्ष्मण कौन कौन कह आरे आरे ये बड़ा लालसा हो गला भरतर निष्कंटक राज्य भोगियापी आम दुई भाई के बणरे मारिदे कि सैन्य मान सब धरिक आस पूरा अस्त्रशस्त्र धरिक उठिले रामचंद्र महाप्रभु अटकौन कह लक्ष्मण यदि मशा चाहे हिमालय पर्वत को भांगी दबो इटा संभव हो पारे मशा हिमालय पर्वत को भांगी पारे भांगी पारे किंतु मोर पूर्ण विश्वास अच्छी भरतर गोटे सुशील गुण तुम्हें जाओ जो जिनस को सन्देह करुच गोटे एभली खराब सुशील गुण ना जहाँकि तार मोर संपर्क को नष्ट करदेव। भगवान रामचंद्र महाप्रभु एत प्रसन्न थे भरत 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 रामचरित मानस भरत कथा गुण कहीकि कांदुंच
सगनु खीरा बगुनु जलुताता मिलई रचन पर पंचु विधाता
हेला रे विधाता निजे भगवान से कहते विधाता तले तयारी करछन्ते राम कहते विधाता राम निजे कहते कथा विधाता ए प्रपंच को तयारी कला बेले सगुण क्षीर आउ अवगुण जल को मिसेकि तयारी करछन् केही भेद पाउ नहंती भरत भेद जानी प्रपंचर से कहते
भरतुहंसर विवंश तड़ागा जनमी किन्नु गुण दोष विभागा
ए संसार रे भरत हूँ हंस केउट हंस आसंती हंस तड़ागर रुहंती ना सरोवर रुहंती ना ए आमर वंशर भरत हूँ रविवंशर हंस
सूर्यवंशर हंस भगवान कहले भगवान भरत को कहते सूर्यवंशर हंस हूँ किए ना भरत
ये कौन कले ना हंस जब जल रु क्षीर को क्षीर भितर जल मिशी जल को अलग करदे सी तार से शक्ति अच्छे ये भरत से संसार अवगुण को फिंगी दे भो भोई रामचंद्र महाप्रभु चरण कमल पड़ी रामचरित मानस तुलना दे भगवान का बिना जप शरीर रोग थिला बेले भोग जेभली व्यक्ति को सुखी दिए ना भरत कहते राम का बिना राम रो बिना मत संसार से भली सुख दे 14 वर्ष गोमूत्र रे पाक कर खाई आज्ञा प्राश्चित कि एम भाई अच्छा केवल भाई फेरला राम का निकट रू फेरला अंतरे भावना आसला मुझु कर्णर से शुणी मो माँ कूट चक्रांत हेतु भरत राजा हे मत प्राश्चित करा पड़ो प्राश्चित कौन ना जो जब को भोजन करुले भागवत प्रसंग अच्छा जो जब को भोजन करुले गोमूत्र पाक कर खाऊ कहीं प्राश्चित करी एटा शुणी राम थाऊ थाऊ भरत राजा आपको भातृस्नेह क्या गोटे माँ पेटर आम जन्म हो गोटे माँ पेटर जन्म है पिता माता अमर किंतु भातृस्नेह कौन कह वर्तमान समाज जो अवस्था पहुंची नीच प्राणी भितर भी सब वस्तु ना जो मैंने भगवान भक्त हे भातृस्नेह देखिए चतुर्सन गंगर भक्त नहले आप भावतुने अलग क्यों कौन गुण सांसारिक गुण भी आसो संसार बचा भी भक्त बिना कष्ट कई दि भक्त हो संसार बचवाटा तार मृत्यु सदृश सामान चारि भाई एकाकी रही एकाकी सांगे खाइबे एकाकी सांगे भोजन करेंगे ए एकाकी सांगे गमन करेंगे एकाकी सांगे जप करेंगे सब बेले भक्तिर प्रभाव पांडव मान भिन्न के पांडव मान भितर मतभेद होती कहीं भक्त भगवान को आश्रित कर गोटे परिवार रे स्त्री हो स्वामी हो भाई हो पिता हो माता हो भगवान जदि केन्द्रबिंदु न रही है से परिवार हो समाज हो जो कौन समाज हो तिष्ठि पारे भगवान को केन्द्रबिंदु करवा दरकार भगवान भक्त हवा दरकार भगवान भक्त हो गले जस्यास्ति भक्ति भगवत किंचना सर्वे गुणेस्तत्र समासते सुरा किए कहते ये प्रहलाद आज्ञा पंचम स्कंद भागवत नृसिंहदेव को प्रणाम कर नृसिंहदेव आपण जन भक्त हो गले समस्त दिव्य गुण ता निकट चल आस भगवान भक्त न होले संसार भल गुण आसबन जोटा भल गुण बोली बर्तमान प्रत्ययमान होटा अलग समय खराब गुण होगुण हो
भातृवात् सदृश स्निग्ध गुरु सुईश्वर भावना
विश्वनाथ चक्रवर्ती ठाकुर लिखिले मंत्र पदार्थ प्रदाता गुरु गुरु प्रति ईश्वर भावना नारद मुनि प्रति ईश्वर भावना भावना ईश्वर गुरु भगवान नुहति गुरु भगवान सदृश साक्षात हरित्व समस्त शास्त्रे साक्षात हरि साक्षात साक्षात शब्द लगे बहुत सावधान होगा पड़ो गुरु ब्रह्मा गुरु विष्णु गुरुदेव महेश्वर गुरु ସାକ୍ଷାତ ପରମ୍ରହ୍ମ, ଗୁରୁ ପରମ୍ରହ୍ମ କୁହାଯାଏନି, ଗୁରୁ ପରମ୍ରହ୍ମ ନୁହନ୍ତି, ଗୁରୁ ସାକ୍ଷାତ ପରମ୍ରହ୍ମ। ଗୁରୁ ଭଗବାନଙ୍କର ଅତି ପ୍ରିୟ, କିନ୍ତୁ ପ୍ରଭୁଜ୍ୟ ପ୍ରିୟଏବ ତସ୍ୟ, ଏଣେ କହିଲେ ସାକ୍ଷାତ ହରି, ତାପରେ ମୁଁ ସମାଧାନ ଦେଉଛନ୍ତି, କିନ୍ତୁ ପ୍ରଭୁଜ୍ୟ ପ୍ରିୟଏବ ତସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଭଗବାନଙ୍କର ଅତି ପ୍ରିୟ, ଅତି ପ୍ରିୟ ଲୋକ ସେ। ପ୍ରହ୍ଲାଦ ମହାରାଜଙ୍କର ସେଇ ଦୃଷ୍ଟି ଥିଲା, ଗୁରୁ ସୁ ଈଶ୍ୱର ଭାବନା। ଆଉ ଗୁରୁ ତିନି ପ୍ରକାର, ସୁଦାମ ଚରିତ ଏଠି ନା ଏଠି ହେଇନାହାନ୍ତି, ସୁଦାମ ଚରିତ୍ରରେ ଭଗବାନ ପ୍ରବଚନ ଦେବେ, ସୁଦାମାଙ୍କୁ ବୁଝେଇବେ। ଗୁରୁ ତିନି ପ୍ରକାର, ପ୍ରଥମ ପ୍ରଥମ ଗୁରୁ କିଏ, ଆଦୌ ଗୁରୁ ପିତାମାତା, ପ୍ରଥମ ଗୁରୁ। ଦ୍ୱିତୀୟ ଗୁରୁ ମନ୍ତ୍ରୋପଦେଷ୍ଟା, ତୃତୀୟ ଯିଏ ଉପଦେଷ୍ଟା ପ୍ରଦାନ କରନ୍ତି, ଭଗବତ ତତ୍ତ୍ୱ ଉପଦେଶ ପ୍ରଦାନ କରିକି ସଂସାରରୁ ପାର କରନ୍ତି, ତୃତୀୟ ଗୁରୁ। ତିନିଟି ଗୁରୁ କଥା ସୁଦାମା ଚରିତ୍ରରେ ଭଗବାନ ନିଜ ମୁଖରେ ସୁଦାମାଙ୍କୁ ପ୍ରବଚନ ଦେଇଛନ୍, ସୁଦାମା ଶୁଣିଛନ୍ତି ଦ୍ୱାରକାପୁରରେ ପ୍ରବଚନ। ଆଉ ବିଦ୍ୟା ଅର୍ଥ ରୂପ ଜନ୍ମ ଆଢ୍ୟମାନ ସ୍ତମ୍ଭ ବର୍ଜିତ, ପ୍ରହ୍ଲାଦ ମହାରାଜଙ୍କର ଅହଙ୍କାର ନଥିଲା ଆଜ୍ଞା, ଜଣେ ସବୁ ଗୁଣରେ ଗୁଣୀ, କିନ୍ତୁ ତାର ସବୁ ଗୁଣକୁ କେଉଁ ଜିନିଷଟା ଖରାପ କରେ କୁହନ୍ତୁ, ଅହଙ୍କାର। ସମସ୍ତ ଗୁଣରେ ଗୁଣୀ ଥିବ, ତାର ଯଦି ଟିକେ ଅହଙ୍କାର ଆସିଲା, ତାର ସବୁ ଗୁଣଟା ନଷ୍ଟ ହେଇଗଲା, ସବୁ ଗୁଣ ନଷ୍ଟ ହେଇଗଲା। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ସମସ୍ତ ଗୁଣ ଥିବା ସତ୍ତ୍ୱେ ଆଢ୍ୟମାନ ସ୍ତମ୍ଭ ମାନ ବର୍ଜିତା, ଗର୍ବ ନାହିଁ, ଉଚ୍ଚକୂଳ ରାଜା ପୁଅ ବୋଲି ଅଭିମାନ ନାହିଁ, ରୂପ ଅଛି, ବିଦ୍ୟା ଅଛି, ସବୁ ଅଛି, କୌଣସି ଅଭିମାନ ନାହିଁ। ଆଉ ବହୁତ ସୁନ୍ଦର କଥା ଏଠି କହୁଛନ୍ତି, ଟିକେ କଷ୍ଟ ଲାଗିବାର ଦୁଇ ଚାରିଟି ଶ୍ଳୋକ, ଆପଣ ଧୈର୍ଯ୍ୟ ଟିକେ ଶୁଣିବେ, କାରଣ ଏଟା ବିଧି, ଭାଗବତର ବିଧି, ଭକ୍ତର ଗୁଣ କିଛି କହିକି ଯିବାକୁ ପଡ଼ିବ, ମୁଁ ତ ଖୋଲିକି ଅନ୍ତର ଭିତରୁ କହିପାରୁନି, ଭୟ ଲାଗୁଛି। ନ ଉଦ୍ବିଗ୍ନ ଚିତ୍ତ ବ୍ୟସନେଷୁ ନିସ୍ପୃହ ଶ୍ରୁତେଷୁ ଦୃଷ୍ଟେଷୁ ଅବସ୍ତୁ ଦୃକ୍ ଦାନ୍ତେନ୍ଦ୍ରିୟ ପ୍ରାଣ ଶରୀର ଧି ସଦା ପ୍ରଶାନ୍ତ କାମ ରହିତାସୁର ଅସୁର। ବହୁତ ସୁନ୍ଦର କଥା। ଅସୁର ଶବ୍ଦ ଅର୍ଥ କ'ଣ ଆଜ୍ଞା, ମୁଁ ସଂସ୍କୃତ ପଢ଼ିନି, କେବଳ ଯାହା ଶୁଣେ, କେତେବେଳେ ଟିକା ଟିପ୍ପଣୀ ପଢ଼ିକି ଯାହା ଜାଣୁଛି, ମୋର ଉଚ୍ଚାରଣ ବି ଭୁଲ ହେଉଥିବ, ଆପଣମାନେ କ୍ଷମା କରିବେ, ମୁଁ କୌଣସି ବ୍ୟାକରଣ ପଢ଼ିନି, କିନ୍ତୁ ଭାଗବତ ପ୍ରଭୁଙ୍କ ଦୟାରୁ, ବୈଷ୍ଣମାନଙ୍କ ଦୟାରୁ ମୁଁ ଟିକା ଟିପ୍ପଣୀ ଟିକେ ବୁଝିପାରେ। ଅସୁର ମାନେ ଅସୁର, ଅସୁର ଅସୁ ରାତ, ରାତ ପ୍ରତ୍ୟୟ ହେଇଛି କୁହନ୍ତି, ମୁଁ ତ ଭଲ ଭାବେ ଜାଣିନି। ଅସୁର ର ଅର୍ଥ ରାତ, ଅସୁ ଅର୍ଥ ପ୍ରାଣ ବା ଇନ୍ଦ୍ରିୟ, ରାତ ବା ରତ, ଯିଏ ଅସୁ ଇନ୍ଦ୍ରିୟରେ ରତ, କେବଳ ଇନ୍ଦ୍ରିୟ ଭୋଗରେ ଯେଉଁମାନେ ରତ, ଅସୁ ର, ଅସୁ ମାନେ ଇନ୍ଦ୍ରିୟ ବା ପ୍ରାଣ, ର ମାନେ ରାତ ବା ରତ, ଯିଏ ଇନ୍ଦ୍ରିୟରେ ରତ ସେମାନଙ୍କୁ ଅସୁର କୁହାଯାଏ, ଇନ୍ଦ୍ରିୟ ଭୋଗରେ ରତ, କିନ୍ତୁ ରହିତା ସୁରାସୁର। ପ୍ରହ୍ଲାଦ ମହାରାଜଙ୍କର କୌଣସି ଅସୁର ଗୁଣ ନଥିଲା ନା, କାହିଁକି ନଥିଲା ନା, ପ୍ରଶାନ୍ତ କାମ, ଅନ୍ତରରେ କୌଣସି କାମନା ନାହିଁ, ଅନ୍ତରରେ କାମନା ଆସିଲା ମାତ୍ରେ ବ୍ୟକ୍ତି ସଂସାରକୁ ଭୋଗ କରିବା କାମନା ଆସିବା ମାତ୍ରେ ତାର ଆସୁରିକ ଗୁଣଟା ଆସିବ। ଭଗବାନ ଗୀତାରେ କହିଲେ ନା ଆସୁରିକ ଗୁଣର ଦୁଇଟି, ଦୈବ ଗୁଣ ଆରମ୍ଭ କଲେ ଆଗେ କେଉଁଠି, ଅଭୟ ସତ୍ତ୍ୱ ସଂଶୁଦ୍ଧି, ଦୈବ ଗୁଣର ପ୍ରଥମ ଲକ୍ଷଣ କ'ଣ ନା, ଅଭୟ, ଭୟ ନାହିଁ, ତାର କୌଣସି ଭୟ ନାହିଁ, କାହିଁ ଭୟ ନାହିଁ ନା, ଭଗବାନଙ୍କ ଚରଣ କମଳରେ ସେ ଆଶ୍ରୟ ନେଇଛି, ତାର ଭୟ ନାହିଁ। ଭଗବାନଙ୍କ ଚରଣ କମଳର ଲକ୍ଷଣ ତିନୋଟି ଜିନିଷ, ଅଶୋକ ଭୟ ଅମୃତର ସ୍ଥଳ, ଅଶୋକ ଭୟ ଅଶୋକ ଭୟ ଅମୃତର ସ୍ଥଳ, ଅଶୋକ ଭୟ ତୁମାର ଚରଣ ଦ୍ୱୟା, ତୁମାର ଚରଣ ତାହାତେ ଖାନ ବିଶ୍ରାମ ଲଭିଆ, ତାହାତେ ଖାନ ତାହାତେ ଖାନ ବିଶ୍ରାମ।
আমি ছাড়িনু ভাবের ভয়া প্রভু, ছাড়িনু ভাবের প্রভু, ছাড়িনু ভাবের ভয়া, আমি ছাড়িনু ভাবের
সে পর্যন্ত আমার ভয় রইব। কেউ পর্যন্ত যে পর্যন্ত ভগবান চরণ কমলের আমি শরণ নেই নি আজ্ঞা, সে পর্যন্ত বিশ্রাম আছে কি আজ্ঞা? রাত্রে শোবাটা বিশ্রাম, রাত্রে শোবাটা বিশ্রাম নুহে। কাহিঁকি বিশ্রাম নুহে কহিলে? পুনি সকাল শ্রম করা পড়ে বলে রাত্রে শোচ, না এটা বিশ্রাম কমিটি হল? বিশ্রাম মানে যার কিছু কামধন্দা সরিগাল সব, সে কম ভাই রেস্ট নেবি, কাম নাই কি? কাম তো অছি, চিন্তা আছে, শোয়া বি হোনি নিদরে। বিশ্রাম কতবে মিলে? যেত ভগবান চরণ কমলে জন আত্মনিবেদন করে, আত্মনিবেদন তয়াপদে করি হইনু পরম সুখী, দুঃখ দূর গেল চিন্তা ন রইল চৌদিকে আনন্দ দেখি। আনন্দ সেইটি অছি, আনন্দ সংসারে নয়, সমর্পণ যে ভগবান চরণ সব সমর্পণ করে দিয়েছি, চৌদিকের আনন্দ দেখিব। কাহি না অশোক অভয় অমৃতর স্থল, ভগবান চরণ কমল হচ্ছে তার গুণ তিনটা, অশোক আগে শোক দূর করে দেব, আর অভয় এই দৈব গুণ চালে আসবে সাং সাং, ভয় রইব না তার সংসার কোনসি জিনিস প্রতি ভয় রইব না। অশোক অভয় অমৃতর স্থল তোমার চরণ দয়, তাহাতে এখন বিশ্রাম লভিয়া, এটা হচ্ছে বিশ্রাম। মনুষ্য জন্মরে শোবাটাকে বিশ্রাম কয়া যায় না? লোক মানে রাগি গেলে কহবে আ মতো কোণ আগে বাবা আপনার বিশ্রাম অছি কি? মলে সে শ্মশানরে বিশ্রাম, শ্মশানরে বিশ্রাম কোটি অছি? মরিগলা পরে কোনো বিশ্রাম আছে না? কোণ মরিগলা পরে বিশ্রাম না, মরিগলার বেশি কাম, এঠু মরু মরু পুঁ সাং সাং জমরাজ লিষ্ট রক্ষিবে, পুঁ বাটা পিটা হেটি আরম্ভ হল, সেটি শ্রম স্টার্ট হল, এই কর্মর প্রতিক্রিয়া হেটি ভোগিয়া পড়ে। বিশ্রাম কোটি মরলা পরে বিশ্রাম, বিশ্রাম ভগবান চরণ কমলের আশ্রয় নেলা পরে বিশ্রাম, তাহাতে এখন বিশ্রাম লভিয়া, ছাড়িনু ভবের ভয়। ভগবান চরণ কমলের বিশ্রাম নেওয়া যায়, শরণাগত হয়ে গেলে বিশ্রাম। মহাভারত যুদ্ধ হচ্ছে, ভগবান শুই না, ভগবান টেনশন অছি, ভক্তর টেনশন নাই আজ্ঞা। ভগবান শ্রীকৃষ্ণ রাত্রে শুইপারি কারণ সব যোজনা জাঁতি, আজ দুর্যোধন কোণ যোজনা করছে, পিতামহ ভীষ্ম কোণ যোজনা করছেন, কর্ণ কোণ যোজনা করছেন, সব জাঁচান, কিন্তু পাণ্ডব মানে আরামসে শুই যাচ্ছে। যেদিন পাঁচটা বাণ বাহার করে রাখিছেন শপথ করি পঞ্চ পাণ্ডব মানুষ পিতামহ ভীষ্ম, অর্জুন আরামসে ঘুঙ্গুড়ি মারছেন, ভগবান আসিকি উঠুছেন, এই অর্জুন এটা শুইবার বেড়ে কি কহিলে? প্রভু মুতলে প্রাণটা আপনার অর্পণ করেছি, সময় তো মোপাই কেবল কেবল বর্তমান বিশ্রামের জিনিস, চিন্তা মোর তো না, মু 18 দিন পাই প্রাণটা আপনার দিয়ে দিয়েছি, আপনার মো রথর সারথি নিয়ে, মো জীবন রথর আপনার সারথি, আর মু কোন মো চিন্তার অছি? ভগবান আগে উঠুছেন কহিলে অর্জুন এটা শোবার সময় নাই, গোটে বিষম সময়, কারণ মোর ভক্ত পিতামহ ভীষ্ম মো ভক্তকে মারিয়া পাই পাঁচ জনকে মারিয়া পাই বাণ তৈরি করে রেখেছে, তুমি এটা শোবার সময়। কহিলে প্রভু চিন্তা আপনার, চিন্তা মোর নাই, আরে মু চিন্তামণিকে চিন্তা করুছি, যে চিন্তামণিকে চিন্তা কল তার চিন্তা কোণ অছে? সঙ্গিনী রে চাহা বেণু পাণি কি চিত্ত বিত্ত চোরা চিন্তামণি কি আজ্ঞা, চিত্তরূপক বিত্ত বা চিত্ত বিত্ত সব হরণ করবা লোক সে হচ্ছে চিন্তামণি, দুঃখটা হরণ করিয়ার শক্তি কাহার না, কেবল হরিঙ্কর অছে, নহেলে তাঙ্কা না হরি হইনথান্তা। গজেন্দ্র চরিত শুনিলে আপন জাঁপারে, পরীক্ষিত মার শুনি দেখি বিহোল হয়ে গেলে, কে ভগবান গোটিয়ে গজকে উদ্ধার করা হরি অবতার হয়েছেন, আপন মতো কুহন ভগবান এত দয়ালু, গ্রহ যথা গজপতিম গ্রাহ গ্রস্ত অমুমুচন, গ্রহ গ্রাহ গ্রস্ত হয়েছিল বেড়ে হরি কিভাবে গজেন্দ্র রক্ষা করলে আপনার মতো কুহন, মো মন ব্যাকুল হয়ে যাচ্ছে, ভগবান এড়ে বড় দয়া গোটে পশু পাই অবতার নিয়ে গেলে, গজেন্দ্র পাই ভগবান হরি অবতার, সংসার দুঃখ কু হরণ করবে সি, আই হরণ করে পারে? প্রভুঙ্কর শক্তি অছে, বিশ্রাম সেতরে নিয়া যায়। এই এই কথায় মু কৌলি প্রশান্ত কাম রহিতা সুর অসুর, চিন্তা নাই প্রশান্ত কাম, ভক্তর কিছু চিন্তা নাই, পাণ্ডব মানকর কিছু চিন্তা নাই, ଶରଣାଗତ, ଭଗବାନଙ୍କର ଶରଣାଗତ ନହେଲା ମାତ୍ରେ ଉଦ୍ବିଗ୍ନ, ଉଦ୍ବିଗ୍ନ ଦଉଛି କିଏ, କଷ୍ଟ ଦଉଛି କିଏ, ହିରଣ୍ୟକଶିପୁ, କିନ୍ତୁ ପ୍ରହ୍ଲାଦ ମହାରାଜ ଯାଉନାହାନ୍ତି। ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କର ଗୋଟିଏ, ହିରଣ୍ୟକଶିପୁର ଗୋଟିଏ ଚିନ୍ତା ରହୁଥିଲା, ଆକୁ ଶକ୍ତିଟା କିଏ ଅନ୍ତର ଭିତରେ ଦଉଛି, ବା ପଛରୁ କିଏ ସାହସ ଦଉଛି, ମୁଁ ଏତେ ଦଣ୍ଡ ଦେଲା ପରେ ଜାଗା ଛାଡ଼ୁନି କି ହରିନାମ ଛାଡ଼ୁନି କି ମୋତେ ଡରୁନି, ତିନିଟା ତାର ଟେନସନର କାରଣ। ଦେଖ ଯେ ଶରଣାଗତ ଆତ୍ମା ହିରଣ୍ୟକଶିପୁ ସମସ୍ତ ଭୟ କରୁଥିଲେ। ଯୁଧିଷ୍ଠ ମହାରାଜ ଆଗରେ ପ୍ରବଚନ ଦେଲା ବେଳେ ନାରଦ ମୁନି କହୁଛନ୍ତି, ମୁଁ ଭୟରେ ଯାଇକି ତୁମ୍ବୁର ବଜାଇ ତା ଗୁଣଗାନ କରିକି ଆସୁଥିଲି, କିନ୍ତୁ ପୁତ୍ର ପ୍ରହ୍ଲାଦ ବିଲକୁଲ କିଛି ଚିନ୍ତା କରୁନଥିଲେ, ଭୟ ନାହିଁ କି ହରିନାମ ଛାଡ଼ିବାର ନାହିଁ କି ଜାଗା ଛାଡ଼ିବାର ନାହିଁ, ଏତେ ନିର୍ଭୀକ। ସେଥିପାଇଁ କହୁଛନ୍ତି ପ୍ରଶାନ୍ତ କାମା ଆଉ ଜିତେନ୍ଦ୍ରିୟ ଦାନ୍ତେନ୍ଦ୍ରିୟ ପ୍ରାଣ ଶରୀର ଧୀ ସଦା, ଇନ୍ଦ୍ରିୟ ମାନଙ୍କୁ ପୁରା ସଂଯମ କରି ରଖିଥିଲେ। ନ ଉଦ୍ବିଗ୍ନ ଚିତ୍ତ ବ୍ୟସନେ ସୁନିସ୍ପୃହ, ଆଜ୍ଞା ରାଜଦରବାରରେ ସବୁ ବସ୍ତୁ ଅଛି, ଶୁଣିବେ ଏବେ ପ୍ରହ୍ଲାଦ ମହାରାଜ ବୋ ବୋହି କାନ୍ଦନ୍ତି, ଆଜ୍ଞା ରାଜଭୋଗ ତାଙ୍କୁ କିଛି ଲାଗେନା, ଭଲ ଲାଗେନି, କିଛି କିଛି ଭଲ ଲାଗେନି, ଖାଲି ଭୋ ଭୋଇ କାନ୍ଦନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଯେଉଁ ଟୀକା କରିଛନ୍ତି, ଏସବୁ ଭକ୍ତ ସମାଜରେ ଆଲୋଚନାର ବିଷୟ, ପ୍ରହ୍ଲାଦ ମହାରାଜଙ୍କର ଭାବ କେମିତି, ସେ କାନ୍ଦନ୍ତି ଦିନରାତ ବସି କାନ୍ଦନ୍ତି। ଆଉ ଶ୍ରୁତେଷୁ ଦୃଷ୍ଟେଷୁ ଅବସ୍ତୁ ଦୃକ୍, ଶ୍ରୁତ ଯେଉଁ ବେଦାଦି ବାଣୀରେ ଯେଉଁ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ବେଦାଦି ବାଣୀରେ ଶ୍ରୁତି ଫଳ ଯେଉଁଗୁଡ଼ିକ ଅଛି, ରାଜପୁତ୍ର ହେଲେ ରାଜକର୍ମ କଲେ ଏହା ମିଳିବ, ଏହା ଏ ଦାନ ମିଳିବ, ଦାନ କଲେ ଏହା ମିଳିବ, ତାହା ମିଳିବ। ଆଉ ଦୃଷ୍ଟ ଯାହା ଶୁଣିଛନ୍ତି ଯାହା ଦେଖୁଛନ୍ତି, ସବୁ ବସ୍ତୁ ଅବସ୍ତୁ ଭଳିଆ ଲାଗୁଛି ହରିଙ୍କ ଛଡ଼ା। ସଂସାରରେ କାହାର ସମୟ ହେଇଗଲା ଏଠୁ ବିଦାୟ ନବ, କିଏ ହରିଙ୍କ ପାଖକୁ ଯିବ ସେ ଜାଣିବ କେମିତି, ଆଜ୍ଞା ଜାଣିପାରିବେନି, ଜାଣିପାରିବେ। ସଂସାର କେତେ ଆମକୁ ଭଲ ଲାଗୁଛି, ସଂସାର କେତେ ଆମକୁ ପ୍ରିୟ ଲାଗୁଛି, ହରିନାମ ଆମକୁ କେତେ ପ୍ରିୟ ଲାଗୁଛି। ଯେତେବେଳେ ହରିନାମ ପୂର୍ଣ୍ଣ ପ୍ରିୟ ଲାଗିବ, ପ୍ରାଣ ଲାଗିବ, ହରିନାମଟା ପ୍ରାଣ ହେଇଯିବ, ବର୍ତ୍ତମାନ ଯେଉଁଟା କଷ୍ଟ ହେଉଛି ସେତେବେଳେ ପ୍ରାଣ ହେଇଯିବ, ସଂସାର ପ୍ରତି ବସ୍ତୁଟା ଅବସ୍ତୁ ଭଳି ଲାଗିବ, ସେତେବେଳେ ଜାଣିବେ ଯେ ସଂସାରରୁ ପାର ହେବାର ସମୟ ଚାଲି ଆସିଲା। ହରେ କୃଷ୍ଣ ରେ କୃଷ୍ଣ, କୃଷ୍ଣ କୃଷ୍ଣ ରେ ହରେ, ହରେ ରାମ 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 ହରେ ହରେ, ଏତେ ଆନନ୍ଦ ଆସିବ ଅବସ୍ତୁ ଭଳିଆ ସବୁ ଦୃଶ୍ୟମାନ ସବୁ ଅବସ୍ତୁ, ସେତେବେଳେ ଜାଣିବେ ଭଜନର ଫଳ ଆମକୁ ମିଳିଗଲା, ଆଉ ସଂସାରରୁ ପାର ହେବାର ସମୟ ଚାଲି ଆସିଲା। ସଂସାରରେ କୌଣସି ବସ୍ତୁ ପ୍ରତି ମହତ୍ ବୁଦ୍ଧି ଥିଲା ପର୍ଯ୍ୟନ୍ତ ହରିଙ୍କୁ ପ୍ରାପ୍ତିର ଆଶା ଆମର ନାହିଁ, ସବୁ ଅବସ୍ତୁ। କହିସାରିଲା ପରେ ଯୁଧିଷ୍ଠିର ମହାରାଜଙ୍କୁ ନାରଦ ମୁନି ଗୋଟେ ସୁନ୍ଦର କଥା କହୁଛନ୍ତି, ସାଧାରଣ ଲୋକମାନେ ପ୍ରଶ୍ନ କରନ୍ତି, ଆରେ ସିଏ ପ୍ରହ୍ଲାଦ କଥା କହୁଛନ୍ତି, ସେ ପ୍ରହ୍ଲାଦ ନୂଆ କଥା କିଛି କୁହନ୍ତୁ, ସେ ପ୍ରହ୍ଲାଦ ମହାରାଜଙ୍କର ଗୁଣ ସେ କେଉଁ ଅଜା ମିଳି, ଏସବୁ ଲୋକମାନେ ଭାବନ୍ତି, ଭାଗବତରେ ଯେଉଁଟା ଅଛି ସେ କ'ଣ ଲୋକ ଅଛନ୍ତି ନା କ'ଣ, ସେ ଗୁଣ ଅଛି ନା ସେ ଲୋକ ଅଛନ୍ତି, କହିଲେ ନା ନା, ଯସ୍ମିନ୍ ମହତ ଗୁଣ ରାଜନ୍ ଗୃହନ୍ତେ କବି ମୁହୁଁ ନତେ ଅଧୁନା ପିଦିଅନ୍ତେ ଯଥା ଭଗବତ ଈଶ୍ୱରେ, ଅଧୁନା ପିଦିଅନ୍ତେ ବର୍ତ୍ତମାନ ବି ବିଦ୍ୟମାନ ଅଛି, ନତେ ଅଧୁନା ପିଦିଅନ୍ତେ ବର୍ତ୍ତମାନ ସୁଦ୍ଧା ନଷ୍ଟ ହେଇନି, ବର୍ତ୍ତମାନ ଅଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ରଚନା କରୁଛନ୍ତି, ତେ ଗୁଣା ଅଧୁନାପି ଏତତ୍ କାଳ ପର୍ଯ୍ୟନ୍ତ ନା ପଧିଅନ୍ତେ କାଳକର୍ମାଦି ନ ଆଚ୍ଛା ଦୟନ୍ତି, କାଳ ଦ୍ୱାରା କର୍ମ ଦ୍ୱାରା ପ୍ରହ୍ଲାଦ ମହାରାଜଙ୍କର ଯେଉଁ ଗୁଣା ଆମେ ଏବେ ଶୁଣୁଛେ, ପ୍ରହ୍ଲାଦ ମହାରାଜ ତିନୋଟି ଜାଗାରେ ଅଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ରଚନା କରୁଛନ୍ତି, ତାଦୃଶ ଗୁଣ ବିଶିଷ୍ଟ ଏବ ସୁତଳେ, ବଳିଙ୍କ ସହିତ ପ୍ରହ୍ଲାଦ ମହାରାଜ ଯିବେ ନା, ବଳିଚରିତ ଶୁଣିଲେ ଜାଣିବେ, ପ୍ରହ୍ଲାଦ ମହାରାଜ ଆସିକି ପ୍ରଣାମ କରୁଛନ୍ତି ବାମନ ଦେବ, ବଳି ମହାରାଜ ସର୍ବସ୍ୱ ଦାନ କରି ଆତ୍ମସମର୍ପଣ କରିଦେଇଛନ୍ତି, ପ୍ରହ୍ଲାଦ ଦେଖି ଖୁସି ହେଉଛନ୍ତି, କହିଲେ ପ୍ରଭୁ ଶ୍ୱେତବସ୍ତ୍ର, ପ୍ରହ୍ଲାଦ ମହାରାଜ ଶ୍ୱେତବସ୍ତ୍ର ପିନ୍ଧନ୍ତି, ଶ୍ୱେତବସ୍ତ୍ର ପିନ୍ଧି ଚନ୍ଦ୍ରମା ଭଳି ଉଦୟ ହେଇକି ଆସୁଛନ୍ତି, ଦେଖିଦେଲେ ଆଉ କହିଲେ ବାହ, କହିଲେ ପ୍ରଭୁ ଆମ କୁଳପତି ଏତେ ଦୟା କାହିଁକି ଆପଣଙ୍କର, ଏ ଅସୁର କୁଳପତି ଦେବତାମାନଙ୍କର ତ ଏତେ ଦୟା ନାହିଁ, ମୋତେ କୃତାର୍ଥ କରିଥିଲେ, ବଳିକି ବୁଡ଼ି କୃତାର୍ଥ କରୁଛ, କହିଲେ ପ୍ରଭୁ ଆପଣଙ୍କର ଦୁଇଟା ସୁନ୍ଦର, ଦେଖନ୍ ସଂସାରୀ ଲୋକର ଭାବନା ଭକ୍ତର ଭାବନା ଆଜ୍ଞା ଆକାଶ ପାତାଳ ତପାତ, ଆମ ଘରକୁ ଭଗବାନ ଗୋଟେ ପିଲା ଦେଉଛନ୍ତି କି ନାହିଁ, ପିଲା ଦେଲାବେଳେ ଆମେ ଖୁସି ହେଉଛେ, କିନ୍ତୁ ଜଣଙ୍କୁ ନେଇଗଲା ବେଳେ
ଗାଳି ଦେଉଛି, ଭଗବାନ ଏହା କଲେ। ପ୍ରହ୍ଲାଦ ମହାରାଜ କ'ଣ କହୁଛନ୍ତି, ପ୍ରଭୁ ଆପଣଙ୍କର ଦବାଟା ସୁନ୍ଦର ଆଉ ନବାଟା ସୁନ୍ଦର, ଆପଣଙ୍କର ଦବାଟା ସୁନ୍ଦର, ବଳିକୁ ଆଜି ତ୍ରିଜଗତର ରାଜା କରାଇଥିଲେ, କେତେ ସୁନ୍ଦର, ଆଜି ସବୁ ନେଇଯାଉଛନ୍ତି ତା ବି ସୁନ୍ଦର। ଭଗବାନ ଡାକିବେ, କହିବେ ଏ ପ୍ରହ୍ଲାଦ ତୁମେ ବଳିଙ୍କ ସହ ସୁତଳ ଲୋକକୁ ଯାଅ। ବର୍ତ୍ତମାନ ସୁଦ୍ଧା ସୁତଳ ଲୋକରେ ପ୍ରହ୍ଲାଦ ମହାରାଜ ଅଛନ୍ତି, ଆଉ ବୈକୁଣ୍ଠରେ ଅଛନ୍ତି ନୃସିଂହଦେବଙ୍କ ସହିତ। ସୁତଳେ ତଥା ବୈକୁଣ୍ଠେ ମହାବୈକୁଣ୍ଠେ ବିରାଜତେ ଏତି ଇତି ଭାବ। ହରିବର୍ଷ ଏଠି ସୁତଳରେ ଅଛନ୍ତି, ବୈକୁଣ୍ଠ ମାନେ ହରିବର୍ଷରେ ଅଛନ୍ତି, ଆଉ ମହାବୈକୁଣ୍ଠରେ ନୃସିଂହଦେବଙ୍କ ସହିତ ଅଛନ୍ତି। ଇ କେଉଁଠି କେଉଁଠି କେଉଁ ଭଗବାନ ଅଛନ୍ତି, ପଞ୍ଚମ ସ୍କନ୍ଦ ଭାଗବତମରେ ହନୁମାନ କିମ୍ ପୁରୁଷ ବର୍ଷରେ ଅଛନ୍ତି, ହରିବର୍ଷରେ ନୃସିଂହଦେବ ସ୍ୱୟଂ ଅଛନ୍ତି, ନଅଟା ବର୍ଷ ଅଛି ନା, କେଉଁ କେଉଁ ବର୍ଷରେ କିଏ କିଏ ରହିଛନ୍ତି ସେ ଅଲଗା ବିଷୟ। ତ କହିବାର ତାତ୍ପର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ପ୍ରହ୍ଲାଦ ମହାରାଜଙ୍କର ଗୁଣ ହିଁ ଏଇଭଳି ଅଛି, କାରଣ କାଳ ସବୁ ନେଇଯିବ, ଗୋଟିଏ ଜିନିଷକୁ ନେଇପାରେନି। କ'ଣ ସେଇଟା? ବଳି ମହାରାଜ ଯେତେବେଳେ ଦାନ ଦେବା ପାଇଁ ବାହାରିଲେ, ପ୍ରବଚନ ବଳି ମହାରାଜଙ୍କର ଶୁଣିବେ, ଯେତେ ତାଜା ପ୍ରବଚନ ଅଛି ମୋ ଭାଗବତରେ ମୁଁ ଜାଣିବାର, ବଳି ମହାରାଜଙ୍କ ଭଳି ପ୍ରବଚନ କାହାର ନାହିଁ, ରୁକ୍ ଠୁକ୍ ପ୍ରବଚନ ଭଗବାନଙ୍କ ଆଗରେ। ଗୁରୁ କହୁଛନ୍ତି, ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଏ ଶୁକ୍ରାଚାର୍ଯ୍ୟଙ୍କର ପ୍ରବଚନକୁ ମୋତେ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗେ, ଶୁକ୍ରାଚାର୍ଯ୍ୟଙ୍କ ଉପରେ ଜୁହା ମୋତେ ଉଠେଇବା ପାଇଁ କଷ୍ଟ ଲାଗେ। ସେ ଜାଣିପାରୁଛନ୍ତି, କହିଲେ ଏ ବଳି ଏ ତିନି ପାଦରେ ସର୍ବସ୍ୱ ତର ନେଇଯିବେ, ମୁଁ ଜାଣିପାରୁଛି, ଅମୋଘ ଦୃଷ୍ଟି ସମ୍ପନ୍ନ କବି ନାମ ମୁସିନା କବି, ଆକୁ ଦାନ ଦେନି, ଇଏ ହରି ଦେବ କାର୍ଯ୍ୟ ସାଧକ, ଏ ତୋର ସର୍ବସ୍ୱ ହରଣ କରିବେ। ବଳି ମହାରାଜ ଝଣ୍ଡା ପ୍ରବଚନ ଗୁରୁଦେବଙ୍କ ଆଗରେ ଦେଉଛନ୍ତି, କହିଲେ ଗୁରୁଦେବ ମୁଁ ସମସ୍ତଙ୍କୁ ଭିକ୍ଷା ଦେଇଛି, ସମସ୍ତଙ୍କୁ ଦାନ ଦେଇଛି, ଭଗବାନ ଯଦି କପଟ କରିକି ମୋ ପାଖକୁ ଆସିଛନ୍ତି ଦାନ ମାଗିବା ପାଇଁ, ୟାଠୁ ମୋର କୃତାର୍ଥ ଆଉ କିଛି ଅଛି ଜୀବନରେ? ଭଗବାନ ମୋ ପାଖରେ ଭିକାରୀ ହେବେ ଆଜ୍ଞା, ଆଉ ସମସ୍ତଙ୍କୁ ଦେଇକି ସଂସାରରେ କିଏ କିଛି ପାଇଛି? ବଳି କହୁଛନ୍ତି, ପ୍ରଭୁ ସମସ୍ତଙ୍କୁ ସଂସାର ଦେଲା ପରେ କିଛି ମିଳେ ନା, କିନ୍ତୁ ଭଗବାନଙ୍କୁ ନ ଦେଲେ ବି ପ୍ରଣାମର ମୂଲ୍ୟ ବହୁତ। ଆଉ ଭଗବାନ ସ୍ୱୟଂ ଆସିଛନ୍ତି ବାମନ ବଟୁ ରୂପରେ ମୋ କତିରୁ ବ୍ରାହ୍ମଣ ବେଶ ଧରିକି ମୋ ପାଖରୁ ମାଗିବା ପାଇଁ, ମୁଁ ଦେବିନି, ମୁଁ କୃତାର୍ଥ ହେବି। ଗୁରୁ ଅଭିଶାପ ଦେଉଛନ୍ତି, କହିଲା ଆରେ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଲେ, ଆରେ ତୁ ସ୍ଥାନ ଭ୍ରଷ୍ଟ ହେଇଯିବୁ, ତୁ ଦାମ୍ଭିକ। କହିଲେ ଗୁରୁଦେବ, କିନ୍ତୁ ମୁଁ ବ୍ରାହ୍ମଣଙ୍କୁ ପ୍ରତିଶ୍ରୁତି ଦେଇଛି, ମାନେ ଦାନ ଦେବି, ମୁଁ ଅଭିଶାପକୁ ସ୍ୱୀକାର କଲି। ସେତେବେଳେ ସେ ଗୋଟିଏ କଥା କହିଥିଲେ, ଏଇ କଥାଟି କହିଥିଲେ, କହିଲେ ବାବା ଗୁରୁଦେବ ଦେଖନ୍ତୁ ସଂସାରରେ କେତେ ରାଜାମାନେ ଚାଲିଗଲେଣି, ଆମ ଅସୁରକୂଳରେ କେତେ ଲୋକମାନେ ଚାଲିଗଲେଣି, କିନ୍ତୁ ଯଶକୁ କାଳ ଖାଇପାରିବନି। ମୁଁ ଯଦି ନୈତିକତା ଦୃଷ୍ଟିରୁ ଆଜି ଭଗବାନଙ୍କୁ ଦାନ କରେ, ତାହେଲେ ମୋର ଯଶ ସବୁଦିନ ପାଇଁ ରହିବ। ତାହେଲେ କେଉଁ ଦୃଷ୍ଟିରୁ ମୋର ଲସ୍? ଭକ୍ତି ଦୃଷ୍ଟିରୁ ଲସ୍ ନା ଦାନ ଦୃଷ୍ଟିରୁ ଲସ୍? କେଉଁ ଦୃଷ୍ଟିରୁ ଲସ୍ ମୋତେ ବୁଝେଇ ଦିଅନ୍ତୁ। ଦାନ ଦେ, ଯଶକୁ କେବେ ଆମ ଜୀବନରେ କ'ଣ ହେଇଛି କି ଆଜ୍ଞା? ଆମେ ସୁଗୁଣ ଭକ୍ତ, ଆମେ ଭକ୍ତ ହୁଅନ୍ତୁ ବା ଅଭକ୍ତ ହୁଅନ୍ତୁ, ଆମ ଜୀବନରେ ଗୋଟିଏ ଭଲ ଗୁଣକୁ ଆମେ ଆଦର କରି ରଖିନେ ବର୍ତ୍ତମାନ ପର୍ଯ୍ୟନ୍ତ। ଆମେ ଯେତେ ଜଣ ବସିଛେ, ଆମେ ସଂକଳ୍ପ କରି କହିବା, ଦେଖିବା ଆମ ଜୀବନରେ ଗୋଟିଏ ବ୍ରତ ମୁଁ କରିଛି, ସତ୍ୟ ଦୟା ଧର୍ମ ଦାନ, ଯେତେ ଧର୍ମର ଅଙ୍ଗ ଅଛି, କେଉଁ ଗୁଣଟାକୁ ମୁଁ 100%+ ମୋ ଜୀବନରେ ମାନୁଛି? ଧର୍ମର ଯେତେ ଅଙ୍ଗ ଅଛି, ଗୋଟିଏ ଅଙ୍ଗକୁ ଯିଏ ବି ଠିକ୍ ଠିକ୍ ଭାବରେ ଧରିବ, ସେ ଭଗବାନ ନିକଟରେ ଯାଇ ପହଞ୍ଚିବ, ଭଗବାନ ତା ନିକଟରେ ଆସି ପହଞ୍ଚିବେ। କାରଣ ଅଲ୍ଟିମେଟ୍ ସବୁ ଭଗବାନ ନିକଟରେ ଆସିଛି ନା, ଭଗବାନ ତାରି ପାଖକୁ ଆସିବେ, ତାର ଗୁଣକୁ ତାର ଯଶକୁ ସ୍ୱୀକାର କରିବେ। ମହାଭାରତ ଯୁଦ୍ଧରେ ଏଇ ପ୍ରସଙ୍ଗ ଅଛି, ଏଇ କଥା ମୁଁ କହୁଛି, ଯସ୍ମିନ୍ ମହତ ଗୁଣାରାଜାନ ଗୃହନ୍ତେ କବି ମୁହୁ, ପ୍ରହ୍ଲାଦ ମହାରାଜଙ୍କର ଗୁଣକୁ ମୁହୁ ମୁହୁ ବିଦ୍ୱାନ ମାନେ ଗାନ କରନ୍ତି, ଯଶକୁ କେହି ନଷ୍ଟ କରିପାରନ୍ତି। ସଂସାରରେ ଯଶସ୍ୱୀ ହେବା ଦରକାର, କାରଣ ଶରୀର ତ ନିଶ୍ଚିତ ନଷ୍ଟ ହେବ, ଆଉ ଯଶସ୍ୱୀ ଭିତରେ ଭଗବାନଙ୍କର ଭକ୍ତ ହେବା ଦରକାର। ଚୈତନ୍ୟ ମହାପ୍ରଭୁ ପ୍ରଶ୍ନ କଲେ ସେଇ କଥା ରାୟ ରାମାନନ୍ଦ, କୀର୍ତ୍ତିର୍ଗଣ କୀର୍ତ୍ତିର୍ଗଣ ମଧ୍ୟେ ଯିବେ କୌନ ବଡ଼ କୀର୍ତ୍ତି, କୀର୍ତ୍ତିର୍ଗଣ ମଧ୍ୟେ ଯିବେ କୌନ ବଡ଼ କୃଷ୍ଣ ଭକ୍ତ ବଲିଆ ଯାହାର ହୟ ଖ୍ୟାତି।
बलिया जारहाय ख्याति।
चैतन्य महाप्रभु प्रश्न पचारुछन्ते उत्तर दउछन्ते राय रामानंद गोदावरी तटरे कहले प्रभु पचारुछन्ति राय रामानंद कहिल संसार रे सबुठ बड़ा कीर्ति कौन कीर्तिर मध्य कौन कीर्ति बड़ से कहते से कथा कृष्ण भक्त बोलिया जहाँ ख्याति जे भगवान निष्किंचन भक्त होगला तार ख्याति जगत सबदिन रख अर्जुन सुदामा जिते जन भगवान भक्त कीर्ति को आज पर्यटन आम चली जावा आज्ञा ये मलमूत्र कफ बात सर धरी शुणुचे कहचे आम चली जावा ये के अमलात्मा विमलात्मा साधु मैंने कीर्तन करुछन्ती पुणी केते लोक आसिबे से अर्जुन कथा से सुदामांगर कथा से बळींगर कथा चले बड़ कीर्ति जीवन रे बड़ कीर्ति कौन आज्ञा तिलक धारण करिया माला धारण करिया हरिनाम करिया भगवान जने सुशील शांत निष्किंचन वैष्णव हवा याठु बड़ कीर्ति किछ ना आ संसार आम बड़ हवा इच्छा कले बड़ ही पारा ना जिते दृष्टि कारण आप कोटिपति हेल्ला आपण भी आहरी बड़ कोटिपति सांसारिक दृष्टि से जिते आप कंपिटिशन कले बढ़े पारे ना कि भक्ति आचरण कले भगवान आपण को बड़ करदे आपण बड़ हवा बड़ चेष्टा करके बढ़े पारे ना भगवान आपण बड़ कले बढ़े पारे बड़ लोक जी सीना क्या बड़ कले सी बड़ हम आज्ञा गोटे गरीब लोक किसी ना से जमी बाड़ी बिकी से कह कोटिपति हे तो जमी अच्छी माने तो कोटिपति हम कमी कि जो कोटिपति चाहिए गोटे गरीब लोकटा को कोटिपति कर ना तार अच्छी कोटिपति भगवान जहाँ को चाहिए बड़ कर भगवान भक्त हेल्ले संसार सब बड़ कीर्ति गोटे गुण आप देख कर्ण चरित्र अच्छी कर्ण दानी ये प्रहलाद महाराज गुण कौन कह ये कहते जस्मिन महत गुणाराजन गृहते कवि भी मुह बारंबार बारंबार विद्वान मान प्रहलाद महाराज गुण कहते जार गोटे गुणटा तार जीवन हो जाए भगवान ताक दर्शन देवे आप सत्कथ कौन कौन सी परिस्थित सत्कथ कह बंद करूनी आप भगवत दर्शन पाइबे कौन सी परिस्थिति बंद करेंगे किए सत्य कहूँ किए दान कौच किए दया कौच गोटे दिन राजधानी बस राजसभा अर्जुन पाखे अच्छा भगवान श्रीकृष्ण कर्णर प्रशंसा करुधिष्ठ महाराज आगे अर्जुन सही पारे आज्ञा भगवान आम भाई क्षुद्र जीवन नुहत आम कहार भल गुण को देखी पारने अन्यर भल गुण को देखी प्रशंसा करिया लोक संसार बहुत कम आज्ञा आम साधारण समाज में कौन कह अति महान महान मुनि साधु साधु मुनि समाज में विरल कारण जी भक्तिर जिते उन्नत स्थित को जीव सी अगर भल गुण को देखिपाइब से कीर्तन कर भक्तिर उन्नत स्थित को नगले कार भल गुण देखा आ संसार तो सब वाले दोष कीर्तन कर भगवान आ भक्त गुण कीर्तन कर भगवान कहला युधिष्ठिर संसार मु दानी देखी कि कर्ण भली दानी संसार के ना अर्जुन सही पारे कहले कौन युधिष्ठिर महाराज दान गुण रे क्योंटा आप कम देखिले आप कर्ण को प्रशंसा कले देख कहला हाँ युधिष्ठिर महाराज दान कर संसार बहुत दानी अच्छा किंतु दानटा हूँ कर्णर प्राण ए जिन ग्रहण कर तुम्हें कहले मुझ मानवि कहले प्रभु कौन युधिष्ठिर महाराज सामान ना कहे ना कहीं सामान ना आप मत प्रमाण देवा पड़ा कह ठीक अच्छे रुह समय आस उत्तर देवी किसी दिन गले बर्षा दिन आसीगला भगवान गोटे ब्राह्मण बेसर धरीगले कहले तुम्हें ब्राह्मण हुआ क्षेत्रीय ब्राह्मण हेले भगवान ही ब्राह्मण हेले अर्जुन ब्राह्मण भगवान ब्राह्मण दुई जन ब्राह्मण ही पशिले युधिष्ठिर महाराज को दरबार कहला आज्ञा मु ब्राह्मण आम दुईज ब्राह्मण आम आपण आतिथ्य ग्रहण करने आसचु आम भोजन करूँ कह हाँ युधिष्ठिर महाराज कह कौन दरकार कौन सब दिह कहले किंतु भोजन आम निजे प्रस्तुत करूँ सो पाकि हाँ कर किंतु चंदन काठ आम रोष कर से चंदन काठ टे पा नीजा चंदन हो नुधिष्ठ महाराज आदेश दे जिते मंत्री तंकर थिले जिते तंकर सेवक थिले कह जाओ चंदन काठ खोजी गाण दरबार भितर राजकोष भितर तो ना
ରାଜଦରବାର ଭିତରେ କେଉଁଠି ବର୍ଷା ଦିନ ଜଙ୍ଗଲକୁ କେମିତି ପଠେଇବେ ଯେ ଘୋର ବର୍ଷା ହେଉଛି ଏ ସମୟରେ? କହିଲେ ଯାଅ ମୋ ରାଜ୍ୟରେ ରାଜଧାନୀ ପାଖରେ ଯେତେ ଘର ସମସ୍ତଙ୍କର ଶୁଖିଲା ଚନ୍ଦନ ଦେଖିବ କାହା ଘରେ ଅଛି, ମିଳିଲାନି। ମୁହଁକୁ ତଳକୁ ପୋତିକି ରହିଲେ କିଏ? ଯୁଧିଷ୍ଠିର ମହାରାଜ। ଭଗବାନ କହିଲେ ନା, ବ୍ରାହ୍ମଣ ବେଶରେ ଅଛନ୍ତି। କହିଲେ ନା, ଆମେ ଚନ୍ଦନ କାଠ ବିନା ଭୋଜନ କରିବୁ। ପଳେଇ ଆସିଲେ ସେଇ ବ୍ରାହ୍ମଣ ବେଶ ଅଛନ୍ତି। ଅର୍ଜୁନକୁ ଭଗବାନ କହିଲେ, କହିଲେ ବର୍ତ୍ତମାନ ଯିବା ଆମେ କର୍ଣ୍ଣଙ୍କର ପାଖକୁ। କର୍ଣ୍ଣଙ୍କ ପାଖକୁ ଗଲା ମାନେ ବ୍ରାହ୍ମଣ, ବହୁତ ବ୍ରାହ୍ମଣ ଭକ୍ତି କରନ୍ତି କର୍ଣ୍ଣ। ମୋର ଏଇଠି କହିବାର ଥିଲା, ସଂସାରରେ ଯେତେ ଯେତେ ମହାନ ମହାନ ଲୋକମାନଙ୍କର ଗୁଣ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି ଆଉ ସେମାନେ ବର୍ତ୍ତମାନ ବଞ୍ଚିକି ରହିଛନ୍ତି, ଆମେ ତାଙ୍କୁ ଯଦି ଭୁଲିଯିବା, ଆମେ ଜାଣିବା ଦରକାର ଆମେ ଭଗବାନଙ୍କୁ ଆଉ ସୁଗୁଣକୁ ଭୁଲି ଯାଉଛେ। ଏ ସଂସାର ଲୋକର ଗୁଣକୁ ଆମେ ଧରିବା, ଆମେ ଯେତେବେଳେ କହିବା ପ୍ରହ୍ଲାଦ ମହାରାଜଙ୍କ ଗୁଣ ନାହିଁ, କର୍ଣ୍ଣର ଗୁଣ ନାହିଁ, ଅର୍ଜୁନ ନାହାନ୍ତି, ସେ କେବେ ଥିଲେ ପ୍ରବଚନରେ, କେବେ ହେଲେ ଭୁଲରେ କଥା କହିବା କଥା ନାହିଁ କି ଶୁଣିବା କଥା ନାହିଁ। ପାଣ୍ଡବ ନଥିଲେ, ଅର୍ଜୁନ ନଥିଲେ, ଇଏ ନଥିଲେ, ପ୍ରହ୍ଲାଦ ନଥିଲେ, ଇଏ ମହାନ ଅପରାଧ। ଲୋକମାନେ ନାସ୍ତିକ ହେବେ, ସେମାନେ ଏତେ କେହି ନଥିଲେ, ଏଗୁଡ଼ା କଳ୍ପନା କଥା, ସେ ତ ଥିଲେ ଯଦି ପଳେଇ ଗଲେଣି ସହିଲା, ଆମେ କ'ଣ ଶିଖିବୁ ବି? ଆଉ ଅଧୁନା ଏଠି କହୁଛନ୍ତି ଦିଅନ୍ତେ। ଆଉ ଗୋଟେ କଥା ମୁଁ କହିପାରୁନି ଆଜ୍ଞା ତର୍ତ୍ତରରେ, ଯଥା ଭଗବତୀଶ୍ୱରେ ଭଗବାନଙ୍କର ସେ ଗୁଣ ଅଛି ନା ନାହିଁ? ଭଗବାନ ଯେଉଁ ଭକ୍ତ ବାତ୍ସଲ୍ୟ, ସେ ଭକ୍ତ ବାତ୍ସଲ୍ୟ ଗୁଣ ଅଛି ନା ନାହିଁ? ଭକ୍ତ ଡାକିଲେ ତାଙ୍କୁ ଉଦ୍ଧାର କରନ୍ତି ନା ନାହିଁ? ଗଜେନ୍ଦ୍ରକୁ କେବେ ଉଦ୍ଧାର କରିଥିଲେ ଆପଣ କହିବେ? କେବେ ଉଦ୍ଧାର କରିଥିଲେ? ଏବେ ଆମେ ଦେଖିକି ଆସୁଛୁ ଉଦ୍ଧାର କରୁଛନ୍ତି, ଏବେ ଏବେ ଆମେ ଦେଖୁଛୁ। ଏ ଯାଇଥିଲୁ ଏବେ ବରହମପୁର ଆସିଲୁ ପ୍ରବଚନ କରିକି, ସେ ଜଣେ ଭକ୍ତ ଅଛି, ନୂଆ ଭକ୍ତ ହେଇଛି, ତାର ମାତାଜୀ ବସିକି ଚୈତନ୍ୟ ଭାଗବତ ପଢ଼ୁଛି, ଚୈତନ୍ୟ ଭାଗବତ, ବୈଷ୍ଣବର ଆବେଦନ କୃଷ୍ଣ ଦୟାମ, ଏଇ ପ୍ରାର୍ଥନାଟା ଗାଇସାରିକି ବୈଷ୍ଣବ ପ୍ରାର୍ଥନା ଗାଇ ଚୈତନ୍ୟ ଭାଗବତ ପଢ଼ୁଛି। ତାଙ୍କ ସେ ଡକ୍ଟର, ତାଙ୍କ ସ୍ୱାମୀ ବି ଡକ୍ଟର, ଫେରୁଛନ୍ତି ଗାଡ଼ିରେ, ତାଙ୍କ ସ୍ୱାମୀ ଭୁବନେଶ୍ୱରରୁ ଫେରୁଛନ୍ତି ବରହମପୁର। ଭଗବାନ ବର୍ତ୍ତମାନ ବି ସେ ଭକ୍ତ ବାତ୍ସଲ୍ୟ ଗୁଣରେ ଭକ୍ତକୁ ସୁରକ୍ଷା ଦେଉଛନ୍ତି। ଅର୍ଜୁନ ପାଇଁ ଲଢ଼ିଥିଲେ, ବର୍ତ୍ତମାନ କ'ଣ ଲଢ଼ୁ ନା? ଅସମ୍ଭବ କାର୍ଯ୍ୟ, ବାଲୁଗାଁ ଆଗରେ ଗାଡ଼ିଟି ଚାଲିଲା, ଓଭରଟେକ୍ କରୁନି ଯେ ଡ୍ରାଇଭର, ଏତେ ସ୍ପିଡ୍ରେ ସେ ଓଭରଟେକ୍ କରୁଛି, ଆଗରୁ ଆସୁଛି ଆନ୍ଧ୍ରା ଟ୍ରକ୍, ପୁରା ଟ୍ରକ୍ ଭିତର ତଳେ ପଶିଗଲେ, ଛୋଟ ଗାଡ଼ିଟିଏ ଟ୍ରକ୍ ତଳ ଭିତରେ ପଶିକି ପଳେଇଲା, ଭିତରେ ଟାଣିକି ସେ ଆଗକୁ ନେଇ ପଳେଇଗଲା। ଗାଡ଼ିକି ଯିଏ ଦେଖିବ ସେ କେବେ ବିଶ୍ୱାସ କରିବ? ଗାଡ଼ିକି ବର୍ତ୍ତମାନ ଯିଏ ଦେଖୁଛି ସେ କହିବନି ଏଠି କେହି ବଞ୍ଚିଥିବ ବୋଲି, କିନ୍ତୁ ଜଣେ ବଞ୍ଚ ଭଗବାନ ଭକ୍ତକୁ ସୁରକ୍ଷା ଦଉନା। ଆମେ ଯଦି କହିବା ସେ ଗୁଣ ନାହିଁ, ଯଥା ଭଗବତୀଶ୍ୱରେ ପ୍ରହ୍ଲାଦ ମହାରାଜଙ୍କର ଯେତେ ଭଗବାନଙ୍କର ଭକ୍ତଙ୍କର ସେଇ ଗୁଣ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି, ଯିଏଟାକୁ ବିଶ୍ୱାସ କରିବ ସେ ଗୁଣକୁ ସେ ପ୍ରାପ୍ତ ହବ। ଭଗବାନ କହିଲେ, ଯୁଧିଷ୍ଠିର ମହାରାଜଙ୍କର ଅର୍ଜୁନ କହିଲେ, ଶୁଣିଲଟି ଯୁଧିଷ୍ଠିର ମହାରାଜ ଚନ୍ଦନ କାଠ ଦେଇପାରିଲେ? ଯାହା ଅଛି ଓଦା ଚନ୍ଦନ ଦେଖ ବର୍ତ୍ତମାନ। କର୍ଣ୍ଣଙ୍କ ଗତି କଲେ, କର୍ଣ୍ଣ ଦେଖିଲେ, ପ୍ରଣାମ କଲେ, ବୋଲେ ବ୍ରାହ୍ମଣ ବର କ'ଣ ନା? ଆଜ୍ଞା ଆମେ ଆସୁଛୁ ଆପଣଙ୍କ ପାଖକୁ କିଛି ଭିକ୍ଷା କରିବୁ ନା? କ'ଣ ଭିକ୍ଷା ନା? ରୋଷେଇ କରିବୁ, ଶୁଖିଲା ଚନ୍ଦନ ଦରକାର, ବର୍ଷା ଆଣେ, ନିଘୋଡ଼ ବର୍ଷା ସମୟ। କର୍ଣ୍ଣ କହିଲେ, ଯାଅ ଚନ୍ଦନ କାଠ ଖୋଜ। କି ପାଇଲେ? ନାହିଁ ନା, ବ୍ରାହ୍ମଣ କିନ୍ତୁ ଫେରିବେ ନା। କାଢ଼ିଲେ ସର, ପ୍ରଥମେ ପ୍ରବେଶ କରୁ କରୁ କର୍ଣ୍ଣଙ୍କର ଯେଉଁ କ'ଣ କୁହନ୍ତି ରାଜଦରବାରର ସବୁ ଗେଟ୍ ନଥାଏ, କାଠର ସବୁ ଗେଟ୍ ଭିତରେ ଥାଏ, ଭିତରେ ରାଜସଭାର ଗେଟ୍ ଗୁଡ଼ିକ, କର୍ଣ୍ଣର ଘରର ଦ୍ୱାର ମୁହଁରେ ସବୁ ଚନ୍ଦନ କାଠ ଲାଗିଥିଲା, ସର ମାରି ସବୁ ଫାଡ଼ିଲା, ଦିଅ ବ୍ରାହ୍ମଣଙ୍କୁ ଦିଅ। ଭଗବାନ କହୁଛନ୍ତି, ଏତିକି କାଠ ତ ମୋର ହେବନି, ଟିକେ ଅଧିକ କାଠ ଦରକାର, ଏତିକି କାଠ ତ ହେବନି ମହାରାଜ, ଏତିକି କାଠ ହେବନି, ଆଉ ଟିକେ ଅଧିକ ଦରକାର, ଆମେ ପାକ କରିବୁ, ବିଭିନ୍ନ ପ୍ରକାର ପାକ କରିବୁ। କହିଲେ ହଁ ଆଜ୍ଞା ରୁହନ୍ତୁ, ସବୁ କାଠକୁ ଚନ୍ଦନ କାଠକୁ ବାଣରେ ଚିରିକି ବାହାର କରିଦେଲେ। କର୍ଣ୍ଣ କହିଲେ, ଆଚ୍ଛା ଓହୋ, ମୋର ପଲଙ୍କର ଆମକୁ ଓଡ଼ିଆର ଆମ ବାଲେଶ୍ୱର ଜିଲ୍ଲାରେ ଖୁରା କୁହନ୍ତି ନେଇକି, ଖୁରା ସେ ସବୁ ଚନ୍ଦନରେ ଅଛି, ବାହୁ ସବୁ ଚନ୍ଦନରେ, ସବୁ ମୁଣ୍ଡପଟରେ ଯେଉଁଗୁଡ଼ା ଥାଏ ସବୁ ଡେକୋରେସନ୍ ସବୁ ଚିରିଲେ ନିଜେ, କାହାକୁ ଲଗେଇଲେନି, ନିଜେ ସରରେ ସବୁ ଚିରିଲେ ଆଣିଦେଲେ। କହିଲେ ଆଜ୍ଞା ଆପଣ ପାକ କରିକି ଯାଅ। ପାକ କଲେ ଭଗବାନ, ଭୋଜନ କଲେ, ଆସିଲେ। କହିଲେ ଅର୍ଜୁନ, ତୁମକୁ କ'ଣ କହିଥିଲି? ଯୁଧିଷ୍ଠିର ମହାରାଜଙ୍କର ପଲଙ୍କର ଖୁରା କ'ଣ ଚନ୍ଦନ ନୁହେଁ? ଯୁଧିଷ୍ଠିର ମହାରାଜଙ୍କ ଦ୍ୱାରା ଦେଶରେ କ'ଣ ଚନ୍ଦନର କାଠର ସେ କାମ ହେଇନି, ସେ ଦେଇପାରିଲେ କର୍ଣ୍ଣ ଦେଲେ, କାହିଁକି ନା ଯାହାର ପ୍ରାଣଟା ଗୋଟିଏ ଧର୍ମର ଗୋଟିଏ ଗୁଣକୁ ଯିଏ ପ୍ରାଣ କରିଦେଇଛି ସେ ତା ବିନା ବଞ୍ଚିପାରିବନି। ଦେଖ ମୁଁ ସେଥିପାଇଁ କର୍ଣ୍ଣକୁ ପ୍ରଶଂସା କରିଥିଲି। ଭଗବାନ ଆଜ୍ଞା ଏଭଳି ଗୋଟିଏ ଜୀବ ନାହିଁ ଯାହାର ସୁଗୁଣରେ ପ୍ରଶଂସା କରିବେ ନା, ଋଣୀ ହେବେ ନା। ଆମେ ଭଗବାନଙ୍କୁ ପାଉନେ ଆମର କର୍ମ ଦୋଷରୁ, ଆମେ ଗୋଟିଏ କୌଣସି ଗୋଟିଏ ସୁଗୁଣକୁ ବର୍ତ୍ତମାନ ସୁଦ୍ଧା ଆଦର କରିନେ। ସତ କଥା କହିବା, ମଧୁରଭାଷୀ ହେବା, ନ୍ୟାୟ କଥା କହିବା କି ଦାନ କରି, କୌଣସି ଗୋଟେ ଗୁଣର ସୁଗୁଣ ହେଇନି। ଆମେ ଗୋଟେ କଳ୍ପନା ବୋଲି ବିଚାର କରିବା ଉଚିତ ନାହିଁ। ଆଉ କର୍ଣ୍ଣ ପ୍ରାଣ ତ୍ୟାଗ କରିଛି ଭଗବାନଙ୍କର ଦର୍ଶନରେ, ଆଉ ସେ ଦାନୀ ଭାବରେ। ନ ଅଧୁନା ପିଧିଅନ୍ତେ ଯଥା ଭଗବତୀ ଈଶ୍ୱରେ, ଭଗବାନଙ୍କର ଯେତେ ତ ମହାନ ଭକ୍ତମାନଙ୍କର ଗୁଣ ବର୍ତ୍ତମାନ ସୁଦ୍ଧା ଅଛି। କାରଣ ଏଇଟା ମୁଁ କହିବାର ତାତ୍ପର୍ଯ୍ୟ, ପ୍ରାୟ ଲୋକମାନଙ୍କର ଧାରଣା ସିଏ ସବୁ ଥିଲେ, ଅର୍ଜୁନ ଥିଲେ, ପ୍ରହ୍ଲାଦ ଥିଲେ, ଏଇଟା ପୁରୁଣା କଥା, ନୂଆ କଥା କିଛି କୁହ। ନା ନା, ନୂଆ କଥା କିଛି ନାହିଁ, ଏଇଟା ବନେଇଚୁନିଆ ନୂଆ କଥା କିଛି ଏଠି ନାହିଁ। ସେଇ କଥାକୁ ଶୁଣିବାକୁ ପଡ଼ିବ, ସେଇଥିରେ ଆମର କଲ୍ୟାଣ ହବ। ଆମକୁ ବିଚାର କରିବାକୁ ପଡ଼ିବ ଆମର କେଉଁ ଗୁଣ ଅଛି, ଆମର କେଉଁ ଗୁଣ ଅଛି। ଆଉ ସୁଗୁଣ ନହେଲେ ପରିବାରରେ କ'ଣ ଆଜ୍ଞା, କିଏ ବି କେଉଁ ସ୍ଥିତିରେ ରହୁ, କିଏ ମଠରେ ରହୁ କି କିଏ ଘରେ ରହୁ କି କେଉଁଠି ରହୁ, କଷ୍ଟ କିଏ କାହାକୁ ଦେଉଛି, ଆମର ଗୁଣ ଆମକୁ କଷ୍ଟ ଦେଉଛି। ଯିଏ କାହାକୁ ସଂସାରରେ କେବେ କଷ୍ଟ ଦେଇନି ତାକୁ କେବେ କଷ୍ଟ ମିଳିବନି, ଯିଏ ଅନ୍ୟକୁ କେବେ ଉଦ୍ବେଗ ଦେଇନି ତାକୁ କେବେ ଉଦ୍ବେଗ ଆସିବନି। ଆମକୁ ଉଦ୍ବେଗ ଆସୁଛି ମାନେ ଆମେ ଉଦ୍ବେଗ ଦେଇଛେ, କାହାକୁ ଦୋଷ ଦେବା, ସୁଗୁଣଟା ଆମର ନାହିଁ। ଆଉ ଯେଉଁଦିନେ କର୍ଣ୍ଣର ବଧ ହେଇଛି, ଭଗବାନ ମୁଣ୍ଡରେ ହାତ ଦେଇକି ବସିଛନ୍ତି, ଅର୍ଜୁନ ଦେଖିଲେ ଅର୍ଜୁନଙ୍କ ମନ ଖୁସି ଅଛି, କାରଣ କର୍ଣ୍ଣଙ୍କୁ ମାରିବା ତା ଗୋଟେ ଦୁଃସାଧ୍ୟ ବ୍ୟାପାର, କେବଳ ପରଶୁରାମଙ୍କର ଅଭିଶାପ, ଗୋମାତାଙ୍କୁ ବଧ କରିଛନ୍ତି, ଆଉ ତାଙ୍କ ଋଷିଙ୍କର ଅଭିଶାପ ଅଛି। କର୍ଣ୍ଣଙ୍କୁ ମାରିବା ଦୁଃସାଧ୍ୟ ବ୍ୟାପାର, ଦୁଇ ଜଣଙ୍କର ତିନି ଜଣଙ୍କର ଦୁଃସାଧ୍ୟ ବ୍ୟାପାର, କୌରବଙ୍କ ପକ୍ଷରେ ଯେଉଁ ତିନି ଜଣ ଅତିରଥି ଥିଲେ ତାଙ୍କୁ ମାରିବା, କେବଳ ଭଗବାନ ଅଛନ୍ତି ବୋଲି ପାଣ୍ଡବମାନେ ଏ କୌରବ ସେନା ସାଗରକୁ ଉତ୍ତୀର୍ଣ୍ଣ ହେଇକି ଗଲେ, ତା ଭିତରେ ଅତିରଥି ଭୀଷ୍ମ ଆଉ ଦ୍ରୋଣ କର୍ଣ୍ଣ। ଭଗବାନ କିନ୍ତୁ କର୍ଣ୍ଣଙ୍କୁ, ବହୁତ ଲୋକ ଭଗବାନଙ୍କୁ ଦୋଷ ଦିଅନ୍ତି, କର୍ଣ୍ଣଙ୍କୁ ମାରିଦେଲା ପରେ ଭଗବାନ ଅନ୍ୟାୟ ଭାବରେ ମାରିଲେ, ନା ତାପରେ ତ ଅଭିଶାପ ଅଛି ଭଗବାନ। ଏଠି ଯେଭଳି ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ଦେବତାମାନଙ୍କୁ କହିଲେ, ଦେଖ ପ୍ରହ୍ଲାଦ ମହାରାଜଙ୍କୁ ଦ୍ରୋହ କଲେ ହିଁ ହିରଣ୍ୟକଶିପୁର ମୃତ୍ୟୁ ହବ। କର୍ଣ୍ଣର ମୃତ୍ୟୁ ପଛରେ କେବଳ ଗୋଟିଏ ଜିନିଷ ଅଛି, କ'ଣ, ବୈଷ୍ଣବ ଅପରାଧ। ବୈଷ୍ଣବ ଅପରାଧ, ଦ୍ରୌପଦୀ ସତୀ ପାଞ୍ଚାଳୀ ଯାଜ୍ଞସେନୀଙ୍କୁ ସେ ଭରି ସଭା ଭିତରେ ବେଶିଆ ବୋଲି କହିଥିଲା, ଆଉ ସେ ସବୁବେଳେ ଅନୁତାପ କରେ, ମୁଁ ଯେତେ ଭୁଲ କର୍ମ କରିଛି କେଶବ ମୋତେ କ୍ଷମା କରିଦେବେ, କିନ୍ତୁ ମୁଁ ପାଞ୍ଚାଳୀକି ଯେଉଁ ଉକ୍ତି ଦେଇଛି ଏଥିପାଇଁ କେଶବ କେବେ ମୋତେ କ୍ଷମା କରିବେ ନା। ସେଇଟା ଭଲ ଭାବେ ଜାଣେ ଦୋଷୀ, ଭଲ ଭାବେ ଜାଣେ ମୁଁ କ'ଣ ଦୋଷ କରିଛି। ସମାଜ ଆଗରେ ସଫେଇ ଦେଲେ ସମାଜ ଶୁଣିନବ, କିନ୍ତୁ ଭଗବାନ ଶୁଣିବେ ନା, ସେ ଜାଣିଛି କ'ଣ ଦୋଷ କରିଛି, ଆଉ ସେଇଟା ତାର ପରିଣାମ ହେଲା। ଆଉ କାହା କଥା କହିବା, ସୀତାମାତାଙ୍କ ପ୍ରତି ବୈଷ୍ଣବ ଅପରାଧ ଲାଗିଗଲା। ଏତେ କଷ୍ଟ ସହିଲା ବେଳେ ରାମଚରିତ ମାନସରେ ପଢ଼ିବେ, ହନୁମାନଙ୍କୁ କହୁଛନ୍ତି ଭାଇଙ୍କ ସହିତ, ରାମଙ୍କ ସହିତ ଅନୁଜଙ୍କର ମୋ ଚରଣରେ ମୋର ପ୍ରଣାମ। ଏଇଟା କ'ଣ ବିଧି କି, ଲକ୍ଷ୍ମଣ ସାନ ନା, ତାଙ୍କୁ ପ୍ରଣାମ କରିବା କେମିତି, କାହିଁକି ପ୍ରଣାମ ଜଣାଇଲେ, ଅପରାଧ। ସେ ଏତେ କଷ୍ଟ, ଏତେ ଦୁଃଖ ଯେଉଁ ସହିବାକୁ ପଡ଼ିଲା, ରାମ ଜାଣନ୍ତି ଇଏ ବୈଷ୍ଣବ ଅପରାଧ କରିଛି, ଲକ୍ଷ୍ମଣଙ୍କୁ କ'ଣ କହିଛନ୍ତି କଠୋର ଭାଷାରେ, ହଁ ବୁଝିଗଲି ବୁଝିଗଲି, ତୁମେ ଭାଇର ମଙ୍ଗଳାକାଂକ୍ଷୀ ସାଜିକି ଆସିଥିଲ ନା, ଭାଇ ବର୍ତ୍ତମାନ ବିପଦରେ ପଡ଼ିଛନ୍ତି, ତ୍ରାହି ଲକ୍ଷ୍ମଣ ଡାକୁଛନ୍ତି, ତୁମେ ମୋତେ ଏଠି ପାଠ ପଢ଼ାଉଛ, ମୋ ଭାଇ ଶକ୍ତି କେହି ପାରିବେନି। ଓ ବୁଝିଗଲେ, ତୁମେ ବଣକୁ ଆସିଥିଲ ତୁମ ଭାଇକୁ ମାରିକି ମୋତେ ହିଁ ରଖିବା ପାଇଁ। କହିଲେ ମା, ମୁଁ ଲକ୍ଷ୍ମଣ, ମୁଁ ତୁମକୁ ସଂସାରରେ କେବଳ ମାର ସ୍ଥାନ ହିଁ ଦେଇଛି, ନାରୀର ସ୍ଥାନ ଦେଇନି। ଯଦି ମୁଁ ନାରୀର ସ୍ଥାନ ଦେଇଥାନ୍ତି ଆଜି ବଧ କରିଦେଇଥାନ୍ତି, ନାରୀକୁ କେହି ବଧ କରନ୍ତିନି, କିନ୍ତୁ ଲକ୍ଷ୍ମଣ ଆଜି ବଧ କରିଥାନ୍ତା ନାରୀ ବଧ, କିନ୍ତୁ ମୁଁ ତୁମକୁ ମା ଛଡ଼ା କୌଣସି ଦୃଷ୍ଟିରେ କେବେ ଦେଖିନି, ଆଉ ମା କେବେ ବଧ ନୁହନ୍ତି, ସେଥିପାଇଁ ମୋ ସ୍ୱରଟା ଆଜି ଉଠିପାରୁନି ମା, ମୁଁ ଯାଉଛି, ଆଉ ପରିଣାମ ତୁମକୁ ଭୋଗିବାକୁ ପଡ଼ିବ। ପରିଣାମ ଭୋଗିବାକୁ ପଡ଼ିଲା, ସୀତାମାତାଙ୍କୁ ଅଶୋକ ବନରେ କାନ୍ଦିବାକୁ ପଡ଼ିଲା ଏଇଭଳି, ଆଉ ପ୍ରଣାମରେ ଶେଷରେ ଅପରାଧ ଖଣ୍ଡନ ହେଲା। କହିଲେ ହନୁମାନ, ଲକ୍ଷ୍ମଣ ବି କି ମୋର ପ୍ରଣାମ ଜଣାଇବ, ବୈଷ୍ଣବ ଅପରାଧ ଭୟଙ୍କର, ଆଉ ଏଇ କର୍ଣ୍ଣଙ୍କ ପ୍ରତି ଲାଗିଥିଲା। କିନ୍ତୁ କର୍ଣ୍ଣଙ୍କର ଯେଉଁ ଗୁଣଟା ନା, ଭଗବାନ ଭୁଲି ପାରନ୍ତିନି, ଭଗବାନ କୌଣସି ଜୀବର ଗୁଣକୁ ଭୁଲି ପାରନ୍ତିନି। ଆପଣ ପରୀକ୍ଷା କରନ୍ତୁ ଆଜ୍ଞା, ଆମେ ତ କର୍ଣ୍ଣ ନୁହେଁ କି ପ୍ରହ୍ଲାଦ ନୁହେଁ, ଗୋଟେ ଛୋଟିଆ ଗୁଣ ଭଗବାନଙ୍କୁ ଗୋଟେ ତୁଳସୀ ପତ୍ର ଆଦରରେ, ତୁଳସୀରେ ଜଳ ଦେଇ ପତ୍ରଟିଏ ନେଇ ଭଗବାନ ଚରଣ କମଳ ଦେଇ ପ୍ରଭୁଙ୍କର ମୁହଁକୁ ଚାହିଁକି ରୁହନ୍ତୁ, ପ୍ରଭୁ ସଂସାରରୁ କ'ଣ ମୋର ଦୁଃଖ ଟିକେ ଯିବନି, ମୁଁ କ'ଣ ସବୁଦିନ ଏଇଭଳି ସଂସାରରେ କଷ୍ଟ ପାଇଥିବି, ଭଗବାନ ଏଥିରେ ଋଣୀ ହେଇଛି। ଭଗବାନ ବହୁତ ଇମାନଦାର, ବହୁତ ଇମାନଦାର। ଗୋଟିଏ ଗୁଣ ଜୀବନରେ ଆମକୁ ଗୋଟିଏ ଗୁଣ ଆଦରିବାକୁ ପଡ଼ିବ, କେମିତି ମୁଁ ଜୀବନ ସାରା ପ୍ରଭୁଙ୍କର ଏ ଗୋଟିଏ କର୍ମଟା କରିବି। ଏତେ ଦୋଷକୁ ଭଗବାନ କ୍ଷମା କରିଦେଲେ କର୍ଣ୍ଣର, ଭଗବାନ ମୁଣ୍ଡକୁ ତଳୁ କରି କାନ୍ଦୁଛନ୍ତି, କାରଣ କାନ୍ଦଟା ଯେମିତି, କ୍ରନ୍ଦନଟା ଯେମିତି ପାଣ୍ଡବମାନେ ନ ଦେଖନ୍ତି, କାରଣ ପାଣ୍ଡବମାନେ ଦେଖିଦେଲେ କ'ଣ ଅସୁବିଧା ହବ, ଆରେ ଆରେ ଏଇ କୃଷ୍ଣ ତ ମାରିଲେ ଆଙ୍କ ଚକ୍ରାନ୍ତର ସେ ମରା ହେଇଛି, କାଳେ ମୁଁ ଏ କଥା କହିବି କି, କାଳେ ମୋର ସ୍ନେହଟା କର୍ଣ୍ଣ ପ୍ରତି ସ୍ନେହଟାକୁ ଇଏ ବିପରୀତ ବୁଝିବେ କି, କାରଣ କର୍ଣ୍ଣ ଭଳି ଦାନୀ କେହି ନାହାନ୍ତି। ଆଜି ଦାନୀ ରୂପୀ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛନ୍ତି, କର୍ଣ୍ଣ ପଡ଼ିକି ଚିତ୍କାର କରୁଛି, ଭଗବାନ ସବୁ ଶୁଣୁଛନ୍ତି, ଜାଣିପାରୁଛନ୍ତି, ବେଦାହମ ସମ୍ପିତାନ ସବୁ ଜାଣନ୍ତି। ଅର୍ଜୁନ କହିଲେ ପ୍ରଭୁ ମହାଭାରତ ଯୁଦ୍ଧ ଭିତରେ ଅଭିମନ୍ୟୁ ବଦ୍ଧ ପରେ ମୁଁ ଦ୍ୱିତୀୟ ଦୃଶ୍ୟ ଆଜି ଆପଣଙ୍କୁ ଦେଖୁଛି। ଅଭିମନ୍ୟୁ ବଦ୍ଧ ବେଳେ ଆପଣଙ୍କର ଯେଉଁ ଅବସ୍ଥା ହୋଇଥିଲା ତାଠୁ ତ ଆଜି ଅଧିକ ଶୋଚନୀୟ ଅବସ୍ଥା ଆପଣଙ୍କର, କ'ଣ ହେଇଛି ନା ଅର୍ଜୁନ, ଆଜି ଦାନୀ ରୂପୀ କର୍ଣ୍ଣ, ଯେ ଦାନୀ ରୂପୀ ସୂର୍ଯ୍ୟ, ସେ ଆଜି ଅସ୍ତ ହେବାକୁ ଯାଉଛନ୍ତି। କହିଲେ ପ୍ରଭୁ ଆପଣ ତାଙ୍କୁ ଏତେ ବି ପ୍ରଶଂସା କରୁଛନ୍ତି, ଏତେ ଭଲ ପାଉଛନ୍ତି। କହିଲେ ଅର୍ଜୁନ ଆସ, ତୁମେ ଆସ ଦେଖି ଆସିବ କର୍ଣ୍ଣ କ'ଣ, ମୁଁ ତାର ଏଇ ଗୁଣରେ ଏତେ ରିଝି ଯାଇଛି ମୁଁ ଭୁଲି ପାରୁନି। ବ୍ରାହ୍ମଣ ବେଶ ଧରି ଗଲେ, ଦୂରରୁ ଅନ୍ଧକାର ରାତି, ଶୃଗାଳମାନେ ଇତସ୍ତତ ଭ୍ରମଣ କରୁଛନ୍ତି, ଅସ୍ତ୍ରଶସ୍ତ୍ର ସବୁ ପଡ଼ିକି ରହିଛି। ଭଗବାନଙ୍କର ଯୋଜନା ତ, ଭଗବାନ ଆଜ୍ଞା ଯେଉଁ ଯୋଜନା କରିବେ ତା'ର ତ ପକ୍କା, ଆମର ଗୁରୁଦେବ କୁହନ୍ତି ପ୍ରଭୁଙ୍କର ଯୋଜନା ହେଉଛି ସଠିକ ଯୋଜନା। ମଣିଷ ଯେ ଯୋଜନା କରିବ ଭଗବାନ ତାକୁ ଭାଙ୍ଗିକି ରଖିଦେବେ, କିନ୍ତୁ ଭଗବାନଙ୍କ ଯୋଜନାକୁ କେହି ଭାଙ୍ଗି ପାରିବେ। ରଥରୁ ସିନା ଖସିଛି, କିନ୍ତୁ ତାର ନିକଟରେ ସର ଅଛି, ଧନୁସର ଅଛି, ସର ବି ଅଛି, କାହା ନିକଟରେ, କର୍ଣ୍ଣ ନିକଟରେ, ଆଉ ଗୋଟିଏ ହସ୍ତ ଚାଲୁଛି, ଚିତ୍କାର ବହୁତ କଷ୍ଟ ପାଉଛି, ସର ମରା ହେଇଛି ଦେହରେ। ଭଗବାନ ସବୁ ତ ଜାଣନ୍ତି, ଖୋଜି ଖୋଜି ଅନ୍ଧକାର ରାତିରେ ପହଞ୍ଚିଗଲେ, ବ୍ରାହ୍ମଣ ବେଶ ଦୁଇ ଜଣ ଅଛନ୍ତି। ଏଇ ଗୁଣ କଥାରେ ମୁଁ କହୁଛି, ନତେ ଅଧୁନା ପିଦିଅନ୍ତେ ଯଥା ଭଗବତୀ ଈଶ୍ୱରେ, ଭଗବାନଙ୍କର ଗୁଣ ଯେଭଳି ବର୍ତ୍ତମାନ ଅଛି, ଭକ୍ତର ଗୁଣ ବର୍ତ୍ତମାନ ବିଦ୍ୟମାନ ଅଛି ଆଜ୍ଞା। ସେଇଥିପାଇଁ ଭାଗବତ କଥା ଶୁଣାଯାଏ, ଭାଗବତ କଥା କେଉଁ ଗପ କଥା ନୁହେଁ, କି କେଉଁ ମଜା କଥା ନୁହେଁ, କିଏ ସଂସାରର ବାର୍ତ୍ତା ନୁହେଁ, ଭଗବାନଙ୍କର ଭକ୍ତଙ୍କର ଗୁଣ ଏଗୁଡ଼ିକ ଶୁଣିଲେ ଆମର ଅନ୍ତରରେ ଲାଳସା ଆସିବ, ପ୍ରଭୁ କରୁଣା କରିବେ, ସେ ଗୁଣଗୁଡ଼ିକ ଆମ ଅନ୍ତରରେ ଆସିବ। କର୍ଣ୍ଣ ଭଗବାନ ଯାଇ କହୁଛନ୍ତି, ମହାଦାନୀ କର୍ଣ୍ଣ କେଉଁଠି ଅଛ, କର୍ଣ୍ଣ ଚିତ୍କାର କରି କହୁଛନ୍ତି, ପ୍ରଭୁ ନା କିଏସ୍ କହୁଛନ୍ତି, ନା ମୁଁ ବ୍ରାହ୍ମଣ ଦେବ, ଭଗବାନ କହୁଛନ୍ତି ମୁଁ ବ୍ରାହ୍ମଣ ଦେବ। କହିଲେ ବ୍ରାହ୍ମଣ ଦେବ କାହିଁକି ଆଉ ଆସିଛନ୍ତି, ଦାନୀ କର୍ଣ୍ଣ ପାଖରେ ଆଉ କ'ଣ ଅଛି, କେବଳ ଶରୀରଟା ଅଛି। କହିଲେ କ'ଣ କହିଲ ଭଗବାନ, ଦେଖନ୍ତୁ ଶେଷ ସମୟରେ ଭଗବାନ ପରୀକ୍ଷା ନେବେ, କଷି କଷାଇ ଧନ ଦେବେ, ନହିଲେ ବାହୁଡ଼ାଇ ଦେବେ, ସେ ଯାହା କରୁଛନ୍ତି ସେ ଏକ ନମ୍ବର ସୁନା। କହିଲେ କ'ଣ କହିଲେ କର୍ଣ୍ଣ, ତୁମ ପାଖରେ କିଛି ନାହିଁ, ଆଉ ବ୍ରାହ୍ମଣ କ'ଣ ନିରାଶ ହେଇ ଫେରିଯିବ। କହିଲେ ପ୍ରଭୁ ରୁହନ୍ତୁ, ରହିଯା, ରୁହନ୍ତୁ ଆପଣ, ଅର୍ଜୁନ ବ୍ରାହ୍ମଣ ପ୍ରଭୁ, ବହୁ ଅସ୍ତ୍ରଶସ୍ତ୍ରକୁ ଡେଇଁକି ଭଗବାନ ଯାଇ କର୍ଣ୍ଣ ପାଖରେ ପହଞ୍ଚିଲେ। ଦେଖନ୍ତୁ କେମିତି ସୁଗୁଣ ଭଗବାନ, ଭଗବାନଙ୍କର ଭକ୍ତଙ୍କର, ପହଞ୍ଚିଲେ ପାଖରେ, ପାଖରେ ପହଞ୍ଚିଲେ କହିଲେ ପ୍ରଭୁ ଆପଣ ମୋର ଶେଷ ସମୟରେ ଆସିଛନ୍ତି, ମୁଁ ବ୍ରାହ୍ମଣ କ'ଣ ଉପହାର ଦେବି, ମୋ ନିକଟରେ କିଛି ନାହିଁ। ଭଗବାନ କହିଲେ ତାହେଲେ ମୁଁ ନିରାଶ ହେଇ ଫେରିଯିବି, ମୁଁ ତ ବଡ଼ ଆଶାରେ ଆସିଥିଲି, ମୋର ଆଜି ଆଶା ପୂର୍ଣ୍ଣ ହେବ, ଦାନୀ କର୍ଣ୍ଣଙ୍କ ପାଖକୁ ଆସିଛି। କର୍ଣ୍ଣଙ୍କର ସ୍ମରଣ ଆସିଗଲା, ଓହୋ ମୋର ଗୋଟେ ଦାନ୍ତ ସୁନା ଦାନ୍ତ ଅଛି, କିନ୍ତୁ ଏଟାକୁ ଦେବି କେମିତି, ଦେବି କେମିତି, ହାତ ଚାଲୁନି, ସରସ ମରା ହେଇଛି ନା, ବହୁତ ପୀଡ଼ା ହେଉଛି ନା, ବହୁ କଷ୍ଟରେ ମୁଖକୁ ଉଠାଉଛନ୍ତି, ବହୁ କଷ୍ଟରେ ମୁହଁ ମୋଡ଼ି ହେଇକି ପଡ଼ିଛନ୍ତି, ବହୁ କଷ୍ଟରେ ମୁଣ୍ଡକୁ ଉଠେଇ ଉପରେ ଯେଉଁ ଆଖି, ଭଗବାନଙ୍କ ଯୋଜନା ଭଗବାନ ରଖିଛନ୍ତି, ଧନୁସରଟା ଆଗରେ ଅଛି, ଧନୁସର ଉପରେ ମୁଣ୍ଡ ଦାନ୍ତକୁ ପିଟିଦେଲେ, ଦାନ୍ତ ଖସିଗଲା, ସ୍ୱର୍ଣ୍ଣ ଦାନ୍ତଟି ଭାଙ୍ଗିଗଲା। କହିଲେ ହେ ବ୍ରାହ୍ମଣ ଦେବ, ଏଇ ଦନ୍ତଟି ନିଅନ୍ତୁ। କହିଲେ କ'ଣ? ଦେଖନ୍ତୁ ପରୀକ୍ଷା ଭଗବାନଙ୍କର। କହିଲେ କ'ଣ? ତୁମେ ବ୍ରାହ୍ମଣଙ୍କୁ ରକ୍ତ ମିଶ୍ରିତ ଦନ୍ତ ଦେଉଛ, ଏ ସ୍ୱର୍ଣ୍ଣ ଲାଗିଲେ ମୁଁ ନେବି, ଅସୁଚି। କହିଲେ ବ୍ରାହ୍ମଣ ଦେବ ମୋ ଉପରେ ରୁଷ୍ଟ ହୁଅନ୍ତୁନି, ମୋର ଶେଷ ସମୟ, ଆପଣ ଟିକେ ଅପେକ୍ଷା କର। ବହୁ କଷ୍ଟରେ ମୁଖରେ ଏମିତି ଧନୁକୁ ଟାଣିଲେ, ଅସ୍ତ୍ର ଗୁଡ଼ିକ ସବୁ ପଡ଼ିକି ରହିଛି, ତଳେ ପଡ଼ିଯାଇଛନ୍ତି, ଅସ୍ତ୍ର ଗୁଡ଼ିକ ସେଠି ପଡ଼ିଛି। ଆଉ ଭଗବାନଙ୍କର ତ ଲୀଳା, ପର୍ଜନାସ୍ତ୍ର ମାରୁଛନ୍ତି, ମୁଖରେ ସନ୍ଧାନ କରିକି ଗୋଟିଏ ହସ୍ତରେ ଅସ୍ତ୍ର ମାରିଲେ ଜଳ ପ୍ରକଟ କରେ। ଜଳ ଯେତେବେଳେ ଆସିଲା, ସେ ଦନ୍ତ ଟିକେ ଧୋଇଲେ। କହିଲେ ବ୍ରାହ୍ମଣ ଦେବ, ଏଇ ମୋର ଶେଷ ବସ୍ତୁ ମୋ ଜୀବନରେ ଅଛି, ଏଇଟା ଆପଣ ନିଅ। ଏତିକି ଦମା ସମୟରେ ଭଗବାନ ବ୍ରାହ୍ମଣ ବେଶ ରହିପାରିଲେନି, ବୁଝିପାରୁଛନ୍ତି? ଭଗବାନ ଶଙ୍ଖଚକ୍ର ଗଦାପଦ୍ମ ଧରି କର୍ଣ୍ଣ ଆଗରେ ପ୍ରକଟ ହେଇଗଲେ। ଆଉ କର୍ଣ୍ଣର କ'ଣ ଅବସ୍ଥା ହେଲା? କର୍ଣ୍ଣ ଦେଖିଦେଲା ଏ କେଶବ ଭଗବାନଙ୍କ ଚରଣ କମଳରେ, ସେ ଧନୁ ସେଇଠି ଅଛି, ଭଗବାନଙ୍କ ଦୁଇ ପାଦରେ ମୁଣ୍ଡକୁ ପିଟିଦେଲା, ପିଟିଦେଲା ପ୍ରାଣ ଦେଲା। କର୍ଣ୍ଣର ଦେହାନ୍ତ ଏଭଳି ଭାବରେ ହେଇଛି, ଭଗବାନଙ୍କ ଚରଣ କମଳରେ ମସ୍ତକ ଦେଇକି ପ୍ରାଣ। ଗୋଟିଏ ଗୁଣ ଦାନ, ଭଗବାନଙ୍କର ଭକ୍ତଙ୍କର ଯେଉଁ ଯେଉଁ ଗୁଣ ଅଛି, ଭଗବାନ ଗୋଟିଏ ଗୋଟିଏ ଗୁଣରେ ରିଝି ଯାଆନ୍ତି ଆଜ୍ଞା, ଭଗବାନ ଋଣୀ ହେଇଯାନ୍ତି, ସେ ଗୁଣଟିକୁ ସେ କେବେ ହେଲେ ଭୁଲି ପାରନ୍ତିନି। ଆମେ ବିଚାର କରି ଦେଖିବା ଆମ ନିକଟରେ କେଉଁ ଗୁଣ ଅଛି, ଆମେ କ'ଣ ଭଗବାନ ପ୍ରାପ୍ତି ହେଇପାରିବା? ଯେତେବେଳେ ସଂସାରରେ ତୁମେ ଗୋଟେ ମଣିଷକୁ ଖୁସି କରିବା ପାଇଁ ସକ୍ଷମ ହେଇପାରୁନ, ଗୋଟେ କ୍ଷୁଦ୍ର ଜୀବ, ଯଦି ତୁମର କଥା ଦ୍ୱାରା ତୁମର ଆଚରଣ ଦ୍ୱାରା ଗୋଟେ ମଣିଷକୁ ତୁମେ ଖୁସି ପାରୁନ, ତୁମେ ଖୁସି କରିପାରୁନ, ତୁମେ ଭଗବାନ କ'ଣ ଖୁସି କରିବା? ବାପା, ଆମେ ଆମ ପରିବାରର ଲୋକମାନଙ୍କୁ ଖୁସି କରିପାରୁନେ, ଆମ ନିଜର ପୁତ୍ର ନିଜର ସ୍ତ୍ରୀ ଆମର ଗୁଣ ଦ୍ୱାରା ସ୍ତ୍ରୀ ପୁତ୍ର କନ୍ୟା ଜଣଙ୍କୁ ଖୁସି କରିପାରୁନେ, ଆମେ ଭଗବାନଙ୍କୁ କ'ଣ ଖୁସି କରିବା ଆଜ୍ଞା? ଗୋଟେ ସାଧାରଣ ମାନବର କିଛି କାମନା ଅଛି, ତାକୁ ସେତିକି ପୂରଣ କରିଦେଲେ ସେ ଚୁପ୍ କିଣି ରହିବ, କିଏ ଟଙ୍କା ମାଗୁଛି ଟଙ୍କା ଦେଇଦେବା, କିଏ କ'ଣ ଚାହୁଁଛି କରିଦେବା, ଏତିକି କରିଦେଲେ ସେ ଚୁପ୍ ରହିବ। କିନ୍ତୁ ଆମର ଏତିକି ଗୁଣ ନାହିଁ, ଆମେ ଭଗବାନ କ'ଣ ପାଇବା? ସେ ତାଙ୍କର ମହତ ବାଣୀରେ ଏ କଥା ହିଁ କୁହନ୍ତି, ତାଙ୍କ ଗୁରୁଦେବ ଏ କଥା କୁହନ୍ତି, ଏଇ କଥା ହିଁ ସେଇଥିରେ ପଡ଼ିଥିଲା। ଆଉ ପ୍ରହ୍ଲାଦ ମହାରାଜଙ୍କର ଗୁଣ କଥା ମୁଁ କ'ଣ କହିବି, ନାରଦ ମୁନି ନିଜ ମୁଖରେ କହୁଛନ୍ତି, ଜଂସାଧୁଗାଥା ସଦସୀ ରିପୋବପି ସୁରାନ୍ ରୂପ ପ୍ରତିମାନ ପ୍ରକୁରୁବନ୍ତି ତମ ଉତ ଅନ୍ୟ ଭବାଦୃଶମ। ଆଜ୍ଞା, ଭକ୍ତ କେହି ଭକ୍ତର ଗୁଣକୁ ପ୍ରଶଂସା କରିବେ ଠିକ୍, ବା ବନ୍ଧୁ କେହି ବନ୍ଧୁର ଗୁଣକୁ ପ୍ରଶଂସା କରିବେ ଠିକ୍, କିନ୍ତୁ ପ୍ରହ୍ଲାଦ ମହାରାଜର ଗୁଣକୁ କିଏ ପ୍ରଶଂସା କରୁଥିଲେ? ଅରି ସିଦ୍ଧର୍ଷ୍ମୀ ଲେଖୁଛନ୍ତି, ସାଧୁ ଗାଥା ସଦସୀ ସାଧୁ କଥା ପ୍ରସଙ୍ଗେ ସଭାୟାମ ଜମ ପ୍ରହ୍ଲାଦମ ପ୍ରତିମାନମ ଦୃଷ୍ଟାନ୍ତ ରୂପେ। ଇନ୍ଦ୍ର ଆଦି ସଭାରେ ଇନ୍ଦ୍ର ଦେବତାମାନେ ଯେତେବେଳେ ବସିଥିବେ, ଭକ୍ତଙ୍କ କଥା ଆଲୋଚନା ହେଉଥିବ, ସେତେବେଳେ ଉଦାହରଣ କାର ଦିଆଯିବ ପ୍ରହ୍ଲାଦଙ୍କର, କିନ୍ତୁ ପିତା ହିରଣ୍ୟକଶିପୁର ସେମାନେ ଘୋର ଶତ୍ରୁ, ଦେବତାମାନେ ଜାଣନ୍ତି ଅସୁର ଆମର ଶତ୍ରୁ ଅସୁରକୂଳ, କିନ୍ତୁ ଭକ୍ତର ଯେତେବେଳେ ଉଦାହରଣ ଦିଆଯିବ ସେମାନେ ପ୍ରହ୍ଲାଦର ଉଦାହରଣ ଦେବେ, ସେ କଥା କହୁଛନ୍ତି, ଜଂ ସାଧୁ ଗା ସା ସଦସୀ ରିପବ ରିପବ ଅପି ସୁରାନ୍ ରୂପ। ହେ ରାଜନ, ଶତ୍ରୁମାନେ ଇନ୍ଦ୍ରାଦି ଶତ୍ରୁମାନେ ପ୍ରହ୍ଲାଦ ମହାରାଜଙ୍କର ଗୁଣକୁ ଯେତେବେଳେ ଭକ୍ତର ଉଦାହରଣ ଦେବେ, ପ୍ରହ୍ଲାଦଙ୍କର ଉଦାହରଣ ଦେବେ, କାରଣ ଷ୍ଟାଣ୍ଡାର୍ଡ ଭକ୍ତ, ସିଏ ଭକ୍ତିରେ ଷ୍ଟାଣ୍ଡାର୍ଡ ତାଙ୍କ ନିକଟରେ ଅଛି, ମାନ୍ୟତା ଅଛି। କାହିଁକି ଆଜ୍ଞା? ଭକ୍ତକୁ ମପାହବ କେତେବେଳେ? ଟଙ୍କା ପଇସା ଅଛି, ପିଲା ଛୁଆ ଅଛି, ସବୁ ଭଲ ଅଛି, ସିଏ ଭକ୍ତର ଭକ୍ତି ତ ମାପି ହବ? କେତେ ପ୍ରତିକୂଳ ଅବସ୍ଥାରେ ସିଏ ଭଗବାନଙ୍କୁ ଡାକୁଛି, ସେଇଥିରେ ତାର ଷ୍ଟାଣ୍ଡାର୍ଡ ଜଣାପଡ଼ିବ, କେତେ ପ୍ରତିକୂଳ ଅବସ୍ଥାରେ ସେ ଭଗବାନ ଡାକୁଛି। ଚିନ୍ତା କରନ୍, ଯେଉଁଠି ପିତା ତାଙ୍କୁ ମାରିବା ପାଇଁ ଚାହୁଁଛନ୍ତି, ଯେଉଁଠି ସମସ୍ତେ ଅସୁର, ଯେଉଁଠି କେବଳ ଈର୍ଷା ମାଶ୍ଚର୍ଯ୍ୟର ଲହରୀ ଖେଳୁଛି, କିନ୍ତୁ ସେଠି ସିଏ ହରିଙ୍କୁ ଡାକୁଛ ନିର୍ମଳ ଚିତ୍ତରେ, ଭଗବାନଙ୍କର ବିଗ୍ରହର ଚିନ୍ତା ଆଉ କୌଣସି ପ୍ରସାଦ ବିନା କୌଣସି ଜିନିଷ ଗ୍ରହଣ ନ କରିବା, ଭଗବାନଙ୍କର ନାମ କୀର୍ତ୍ତନ କରିବା, ଏତେ କଷ୍ଟ ସତ୍ତ୍ୱେ ସେଇଟା ତାଙ୍କର ମାନ୍ୟତା। ଭକ୍ତର ମାନ୍ୟତା କେତେବେଳେ କେତେବେଳେ ସେ କିଏ କେତେ ଶ୍ରେଷ୍ଠ ଭକ୍ତ ନା କିଏ କେତେ ପ୍ରତିକୂଳ ପରିସ୍ଥିତିରେ ଯାଇଛି, କିଏ କେତେ ପ୍ରତିକୂଳ ପରିସ୍ଥିତିରେ ଯାଇଛି ଆଉ ସେଥିରେ କେତେ ହରିଙ୍କୁ ଡାକିଛି। ଅନୁକୂଳରେ ଭକ୍ତ, ଅନୁକୂଳ ପରିସ୍ଥିତିରେ ଭକ୍ତର ଭକ୍ତିଟା ମାପି ହବନି, ପ୍ରତିକୂଳରେ ଜଣା ପଡ଼ିବ, ସେଠି ସେ କଥା କହୁଛନ୍ତି। କହିଲେ ନାରଦ ମୁନି କହିଲେ ଆଉ କଥା କ'ଣ କହିବି, ଗୁଣେଇରାଲମ ସଂଖେ ମହାତ୍ମ୍ୟମ ତସ୍ୟ ସୂଚିତେ ବାସୁଦେବ ଭଗବତୀ ଯସ୍ୟ ନୈସର୍ଗିକ ରତି। କ'ଣ ଆଜ୍ଞା ଏସବୁ ସାଧୁ ସମାଜରେ ଆଲୋଚନା ହୁଏ, ଏସବୁ ରସ। ଯୁଧିଷ୍ଠିର ମହାରାଜଙ୍କୁ କହିବି, ହେ ରାଜନ ମୁଁ କ'ଣ କହିବି ପ୍ରହ୍ଲାଦର ଗୁଣକୁ, କିଏ କହୁଛନ୍ତି? ଆଜ୍ଞା ଗୁରୁ, ଗୁରୁ କହୁଛନ୍ତି, ଗୁରୁ ଶିଷ୍ୟର ଗୁଣକୁ କହୁଛନ୍ତି, ପ୍ରହ୍ଲାଦ ମହାରାଜଙ୍କର ଗୁଣକୁ ଭଗବାନ ଶୁଣୁଛନ୍ତି। ରାଜସୂୟ ଯଜ୍ଞରେ କୃଷ୍ଣ ହେଠି ବସିଛନ୍ତି, ବକ୍ତା ନାରଦ ମୁନି, ଶ୍ରୋତା ଯୁଧିଷ୍ଠିର ମହାରାଜ, ଭଗବାନ ଶୁଣୁଛନ୍ତି। ରାଜସୂୟ ସଭାରେ ସମସ୍ତେ ପ୍ରହ୍ଲାଦ ଚରିତ ଶୁଣୁଛନ୍ତି, ଏ ସପ୍ତମ ସ୍କନ୍ଧ ରାଜସୂୟ ସଭାର ସମ୍ବାଦ। କହିଲେ ଆଉ କାହା କଥା କୁହାଯିବ, ତାଙ୍କର ଗୁଣ କଥା ମୁଁ କ'ଣ କହିବି? ନାରଦ ମୁନି କହୁଛନ୍ତି, ହେ ରାଜନ ଅସଂଖ୍ୟ ଗୁଣ, କିନ୍ତୁ ସବୁଠୁ ଗୋଟେ ବଡ଼ ଗୁଣ କ'ଣ, ନୈସର୍ଗିକ ରତି। ନୈସର୍ଗିକ ରତି ଉପରେ ଯେଉଁ ରଚନା କରିଛନ୍ତି ଟୀକା ବିଶ୍ୱନାଥ ଚକ୍ର ଠାକୁର, ଏଇଟା ସାଧନ ଜିନିଷ ନାହିଁ, ନ ତୁ ପୂର୍ବଜନ୍ମକୃତ ସାଧନମ, ପୂର୍ବଜନ୍ମରେ କିଛି ସାଧନ କରିଛି ତାପରେ ଏଇଟା ଭଜନ, ଏଇଟା ନୈସର୍ଗିକ, ଏଇଟା ଉପାଧି ଶୂନ୍ୟ ଜଣେ ମହତଙ୍କର, ନିଷ୍କିଞ୍ଚନ ମହତ ନାରଦ ମୁନିଙ୍କର କରୁଣାଟା ପାଇଛନ୍ତି। ନାରଦ ମୁନି ଆଉ କହୁନାହାନ୍ତି ଯେ ମୋ କରୁଣାରେ ଯେଉଁ ପାଇଛନ୍ତି, ଜଣେ ନିଷ୍କିଞ୍ଚନ ମହାତ୍ମାଙ୍କର ଚରଣ ରାଜରେ ବିଭୂଷିତ ହୋଇଛନ୍ତି ପ୍ରହ୍ଲାଦ, ଏଇଟା ନୈସର୍ଗିକ ରତି, ଏଇଟା କଷ୍ଟ। ଆଜ୍ଞା ଆମେ ଭଗବାନଙ୍କ ଠାରେ ମନ ଲଗାଉଛେ, ମନ ଲାଗୁଛି ଆଜ୍ଞା, ଟଙ୍କା ପଇସା ସ୍ତ୍ରୀରେ ମନ ଲଗେଇବାକୁ ପଡ଼ୁଛି? ଆକୁ ଭୁଲିବାକୁ ଚାହିଁଲେ ବି ଭୁଲି ପାରିବେନି, କୃଷ୍ଣଙ୍କ ପାଖରେ ମନ ଲଗେଇବାକୁ ଚାହିଁଲେ ମନ ଲାଗିବ, ଦେଖୁନାହାନ୍ତି ଆପଣ ପରୀକ୍ଷା କରି। କିନ୍ତୁ ଭଗବାନଙ୍କର ସାଧୁଙ୍କର କରୁଣା ହେଇଗଲେ ନୈସର୍ଗିକ ରତି, ଆଉ ମନ ଲଗେଇବାକୁ ପଡ଼େ ନା, ଭଗବାନ ଆସିକି ମନ ଭିତରେ ବସିଯାଆନ୍ତି, ଏ କଥାରେ ସେ କହିବେ। କହିଲେ ଆଉ କ'ଣ କହିବି, ନ୍ୟସ୍ତ କ୍ରୀଡ଼ା ନ କବାଲୋ ଜଡ଼ବ ତନ୍ମୟ ତଥା କୃଷ୍ଣ ଗ୍ରହ ଗ୍ରହିତାତ୍ମା ନବେଦ ଜଗଦୀଶ୍ୱରମ। ପ୍ରହ୍ଲାଦ ସଂସାରକୁ କିଛି ଜାଣିନଥିଲେ, କାହିଁକି ଜାଣିନଥିଲେ ନା, କୃଷ୍ଣ ଗ୍ରହ ଗ୍ରହିତାତ୍ମା, ସୁନ୍ଦର ଶ୍ଳୋକ। ବିଶ୍ୱନାଥ ଚକ୍ରଥରେ ଟୀକା କରିଛନ୍ତି, ଆଜ୍ଞା ଆପଣଙ୍କୁ ଗ୍ରହ ଲାଗିବ, ଭୂତ ଲାଗିବ, ଭୂତ ଲାଗିଲେ ଆପଣଙ୍କର କିଛି କାର୍ଯ୍ୟକଳାପ ରହିବ ଆଜ୍ଞା? ସିଏ ଯଦି ଲାଗିଥିବ ଭୂତ, ସେ କହିବ ମୋ ଘର ଚନ୍ଦନେଶ୍ୱର, ଆପଣ କମରଦାର ଲୋକ, ଚନ୍ଦନେଶ୍ୱର ତୁ ଗାଡ଼ିରେ ଯାଇଥିଲୁ, ସେଠି ପରିସ୍ରା କରୁଥିଲୁ, ମୁଁ ସେ ଗଛରେ ଥିଲି, ତୋ ଦେହରେ ପଶିଛି, ସେ ତାର ତା କଥାଟା ଗପିବ, ସେ ଲୋକର କଥା କିଛି କହିବନି, ଗ୍ରହ ଲାଗିଗଲା। ପ୍ରହ୍ଲାଦ ମହାରାଜ କ'ଣ ଲାଗିଥିଲା ଆଜ୍ଞା, କୃଷ୍ଣ ଗ୍ରହ ଗ୍ରହିତାତ୍ମା। ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ, ନଚ ଅନ୍ୟ ଭକ୍ତେଇବ ତେନ ସୁଅମନମ କୃଷ୍ଣ ବିଷୟକମ କୃତମ। ଅଲଗା ଭକ୍ତ ଭଳି ସେ ମନଟାକୁ କୃଷ୍ଣଙ୍କ ଠାରେ ଲଗାଉନଥିଲେ, ଆମେ କ'ଣ କରୁଛେ ଆଜ୍ଞା, ମାଲ ଜପ କଲାବେଳେ ବସିକି ହରେ କୃଷ୍ଣ ହରେ କୃଷ୍ଣ 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 କୃଷ୍ଣଙ୍କ ପାଖରେ ମନଟାକୁ ଲଗାଉଛି। ପ୍ରହ୍ଲାଦ ଏମିତି ଭକ୍ତ ନୁହନ୍ତି, କହିଲେ କେମିତି, କିନ୍ତୁ କଶ୍ଚିତ୍ ଗ୍ରହ ଲୋଭ ଦ୍ରବ୍ୟ ଏବ ଦ୍ରବ୍ୟ ଇବ କୃଷ୍ଣ ଏବ ଯସ୍ମିନ୍ ମନ ଗୃହୀତବାନ। କୃଷ୍ଣ ଲୋଭବଶତଃ ପ୍ରହ୍ଲାଦଙ୍କର ନିଷ୍କପଟ ନିଶ୍ଚଳ ଅପ୍ରାକୃତ ମନ ଭିତରେ ବସି ଯାଇଥିଲେ, ନେଇଯାଇଥିଲେ ଗ୍ରହଟା କ'ଣ, ଗ୍ରାମ ଶରୀର ଇନ୍ଦ୍ରିୟକୁ ସବୁ ବସ କରିଦିଏ, ଭଗବାନ ବସ କରିନଥିଲେ, ସେଥିପାଇଁ ନବେଦ ଜଗଦୀଶ୍ୱର ସଂସାରରୁ କିଛି ଦେଖୁନଥିଲେ। ଚୈତନ୍ୟ ଚରିତ୍ର ମଧ୍ୟ ପ୍ରମାଣ ଦେଲେ, ଭଗବାନ ଯେତେବେଳେ ଆପଣଙ୍କ ମନକୁ ହରଣ କରି ନେଇଯିବେ, ସବୁଆଡ଼େ ଭଗବାନଙ୍କୁ ଦେଖିବେ। ମହାଭାଗବତ ଦେଖେ ସ୍ଥାବର ଜଙ୍ଗମ, ମହାଭାଗବତ ଦେଖେ ସ୍ଥାବର ଜଙ୍ଗମ, ତାହା ତାହା ହୋଇ ତାର ଶ୍ରୀକୃଷ୍ଣ ସ୍ମରଣ।
স্থাবর জঙ্গম দেখে না দেখে তার মূর্তি, স্থাবর জঙ্গম দেখে না দেখ তার মূর্তি, সর্বত হয়ে তার ইষ্ট দেব স্ফূর্তি, সর্বত্র হয়ে তার ইষ্ট দেব স্ফূর্তি।
ইয়ে রায়রামানন্দ আও মহাপ্রভুঙ্কর প্রসঙ্গে সর্বত্র মহাভাগত ভাগবত দেখে স্থাবর জঙ্গম সর্বত তাহা তাহা হয়ে তার শ্রীকৃষ্ণ স্মরণ, সবুড়ে ভগবান দেখে, কারণ তা মনটা কোণ হয়েছি কৃষ্ণময় হয়েছি, আম মনটা কোণ বিষয়ময়। আমি ভগবান পাখ গলে বি জগন্নাথ মন্দির গলে সে মোর গাঁ বেড়ে ছোট পিলা বেড়ে গোটে গাঁর গাঁর গোটে বুড়া থাকে তাকে নিয়ে গেলে জবরদস্তি কলে তো দেখিনু বুড়া হয়ে গেল টিকে চাল জগন্নাথ মন্দির টিকে জগন্নাথ দেখিকি আসিব, এ ছোট পিলা বেলার কথা। আমি তো বাহার পড়ে আসছি ছোট পিলা বেড়ে অষ্টম নবমরু পড়ে আসছি বাহার বাহার এবে চালছি জীবন, তাকে জবরদস্তি গোটে টেকর করি গাঁর লোক নিয়ে গেলে সে তাহলে গাঁ গাঁর বাহারি গলা শাশু বহু পুয়া কলে তো মরিযু বুড়াটা হলুন টিকে জগন্নাথ দেখিয়া হলে না মোর জগন্নাথ কোণ মোর বিল বাড়ি সব মোর মু এইটি দেখুছি কোণ ভগবান এইটি দেখলে হবনি, সে গোটে ওড়িয়ার কথা কয় মন যদি চেঙ্গা গোবড় গড়িয়া গঙ্গা, মনটা তো ঠিক রহলা গলা তোর কোণ অছি ম তার এমতি কহিলে তাকে ধরিকি নিয়ে গলে জগন্নাথ মন্দিরে জগন্নাথ আগে বসছি সমস্ত দর্শন কলে বাপা দেখ ভগবান জগন্নাথ দেখ কে মতো কিছু ভাল লাগুনি তুমি শীঘ্র চাল সে বাড়ি ছেড়ে বসবনি সেটি মোর গছ গুড়া লগাই কে মতো কিছু দেখা যাবনি মন্দির মতো কিছু দেখান মো বিল বাড়ি সব দেখা যাচ্ছে, সে খালি কান্দিলা বুড়া কে মতো শীঘ্র ঘরকে নিয়ে চাল আ মনটা কোণ হয়েছে বিষয়কৃত হয়ে যাই মনটা যে আকার রয়েছে সেই জিনিসকে স্মরণ করি সুলভ হব, এটি ভগবান কথা পড়েছি মনটা এ ভিতরে রয়েছে পুঁ খসিক পড়ে যাব এ টুটি গেল ঘর ঘর উন্মুখী হওয়া ঘর আড়ু যা ঘর আড়ু গলা মানে ঘর চিন্তা আছে সাংসার পুঁ সেটা আবৃত করে দে মন সাংসার বিষয় আকার হয়ে মন আকার নেব চিন্তন হিসাবে ভাবনা হিসাবে যেতে তল্লীন অবস্থার অছি এ কৃষ্ণ গ্রহ গ্রহিত আত্মা স্থাবর জঙ্গম দেখে না দেখে তার মূর্তি সর্বত্র হয়ে তার ইষ্ট দেবর স্মৃতি সবুড়ে ভগবান দেখে প্রহ্লাদ মানে সেয়া গোপী মানে সেয়া ভগবান পলাইছেন মথুরাকে সে জানান যমুনা কূলক যাবে গলাবেলে যেতে কদম গছ দেখবে সেটি ঠিয়া হবে এনে শাশু অপেক্ষা করে রয়েছে যে পানি ধরিকি আসবে আরে পানি কোণ ধরিকি আসব অধা বেলা যাই সারবে বিকাল হয়ে সারবে না কাই আসলানি না কৃষ্ণ নাহান্তি তাঙ্কর জ্ঞান নাই সে কদম গছ দেখিদেলে আরে কৃষ্ণ তো এই কদম গছ রহিকি আমার সাংরে লটপট করতে আমার ভাঙ্গতি মাঠিয়া ও কৃষ্ণ বোধ আজ আসি না আসবে ঠিয়া হ্যাঁ ঠিয়া হ্যাঁ যমুনা জলরে জলটাকে ভর্তি করে দিয়ে ঠিয়া হয়ে গেল আরে এইটি তো আমার ঘটক ছড়াই সব ফটাতে কুয়াড়ে গলে কিন্তু কৃষ্ণ নাহান্তি এ চিন্তা নাই সর্বত্র কৃষ্ণ দর্শন নারদ মুনি ভি সাধুঙ্কু গোপী মানে পাগল করে দিও নারদ মুনি থরে আসছেন ব্রজরে পশিলে পশিলা বেড়ে দেখলা বেড়ে জন গোপী ধ্যান করুছি কে কি রে গোপী লোক আজকাল ধ্যান করা লাগলে ধ্যান তো যোগী মানে করতে গোপী কোটি ধ্যান করছেন নারদ মুনি আসি ধ্যান ভাঙ্গিলে ভিণা ভিণা বজাই দেলে নৃত্য কীর্তন কলে গোপী আখি কলে কে কি আজ্ঞা কে ওহো সাধু আসছেন মোর কামনাটা পূর্ণ হওয়া না কোণ কোণ কামনা করছ না ধ্যান করছি গোটে কামনারে না কেউ কামনারে না মো হৃদয়ের জন বসি আইছেন তাকে বাহার করিয়া হৃদয়ের কি বসছেন না কৃষ্ণ কৃষ্ণ মো হৃদয় ভিতরে বসছেন মু ধ্যান করুছি এই কৃষ্ণ কেমতি বাহার করবি নারদ মুনি কাঠ কণ্ডে ভি গোপী আগে ঠিয়া হয়ে রইলে কে সংসার মো ভি কোটি কোটি যোগী মানে মুনি মানে চাহুন কৃষ্ণ হৃদয় ভিতরে বসিয়া ধন্য এ ব্রজভূমি ধন্য এ গোপী মানর স্বভাব কৃষ্ণ গ্রহ গ্রহিতাত্মা যে মানে কৃষ্ণ হৃদয় ভিতরে বাহার করা চাহুন নারদ মুনি কলে রে রে মা তু ঝিও লোক তো অবলা তু জাণিনু কৃষ্ণ বাহার করা চাহুছু କହିଲେ ଆଜ୍ଞା ଜାଣିଛନ୍ତି କି କୃଷ୍ଣ ହୃଦୟ ଭିତରେ ବସିଲା ବେଳେ ମୁଁ କେତେ କଷ୍ଟ ପାଉଛି ନା କ'ଣ କଷ୍ଟ? ଆଜ୍ଞା ରୋଷେଇ ଘର ଭିତରେ ପଶିଲା ବେଳକୁ ଆଉ ମୁଁ ରୋଷେଇ କରିପାରୁନି ନା କାହିଁକି? ଆଉ ଧୂଆଁ ଉଠିଛି ନା ନାହିଁ? ରୋଷେଇ କଲା ମାନେ ଧୂଆଁ ଉଠିଛି, ଧୂଆଁ ଉଠିଲେ କୃଷ୍ଣ ବର୍ଣ୍ଣ କୃଷ୍ଣ ଚିନ୍ତାରେ ରହିଯାଉଛି, ଚିନ୍ତାରେ ରହିଯାଉଛି, ଶାଶୁ ତାର ଆସିକି ପହଞ୍ଚୁଛି, ଆସିକି ମୋତେ ଗାଳି ଦେଉଛି, ଗୋପୀ ମାନେ କହୁଛନ୍ତି ନାରଦ, ଗୋପୀ କହୁଛନ୍ତି ନାରଦଙ୍କୁ, ବାହାରକୁ ନାହିଁ, ମୋବାଇଲକୁ ଆସିବା ପୂର୍ବରୁ ବନ୍ଦ କରି ଆଣିବେ, ଏଟା ଭଲ ଜିନିଷ ନାହିଁ। ମୋବାଇଲ ଗୋଟେ ଯାଏ ସମୟରେ ଲାଗିବନି ଟାୱାର, ମୃତ୍ୟୁ ସମୟରେ ଯଦି ଟାୱାରଟା ଲାଗନ୍ତା, ଆମ ଗୁରୁଦେବ କୁହନ୍ତି, କହିବେ ସେତେବେଳେ ମୋବାଇଲ ନଥିଲା, ଆମ ଗୁରୁଦେବ କୁହନ୍ତି, କହିବେ କେବଳ ଗୋଟିଏ ଟାୱାର ଲାଗିବ, ଏ ମହାମନ୍ତ୍ର ଟାୱାର, ଆଉ ସବୁ ଟାୱାର ଫେଲ ହବ ପ୍ରଳୟ ବେଳେ। ସେ ଟାୱାରଟା କେମିତି ଲାଗିବ ଆଜ୍ଞା? ଏ ନାମ, ନାମ କଲେ ବୈକୁଣ୍ଠରେ ଆମ ଗୁରୁଦେବ କୁହନ୍ତି କ୍ରିଂ କ୍ରିଂ ହେଇକି ବାଜିବ। କିଏ ଫୋନ କରିଛନ୍ତି ନା କମରଦାରୁ ଫୋନ କରିଛନ୍ତି ଦାସ ସାହୁ? ଏ ସତ୍ୟ, ସଂସାରରେ କେହି ସାହାଯ୍ୟ କରିବେନି। ଆଉ ଇଏ କ'ଣ ସାହାଯ୍ୟ କରିଛି ଆଜ୍ଞା? ଇଏ କାମ ନାହିଁ। ଏ ଗୋପୀଙ୍କର କଥା କହୁଥିଲି। ଗୋପୀ କହିଲେ ନାରଦ ମୁନିର ତୋର କ'ଣ ଅସୁବିଧା ହେଉଛି କୃଷ୍ଣଙ୍କ ହୃଦୟରୁ ବାହାର କରିବୁ? କେମିତି ଘର କାମ କିଛି କରିପାରୁନି, ଶାଶୁଙ୍କ କତିରୁ ବହୁତ ଗାଳି ଖାଉଛି ନା କାହିଁକି? ନା ମୁଁ ଏଣେ ଅଟା ଦଳୁଥିବି, ସେଣେ ଦେଖିଲା ବେଳକୁ କୃଷ୍ଣ ଆସିକି ପାଣି ଭରି କରିଦେବେ, ପାଣି ଭରି କରିଦେଲେ ଅଟାଟା କ'ଣ ହବ? ଅଟା ଦଳା ଚାଲିଦିଅ, ପୁଣି ପାଣି ହେଇଗଲା, ଆଉ ଅଟା ଭରି କରୁଥିବି, ଦୁଇପଟ ଜାଗାରେ ଦଶ ପଟ ରୁଟି ହେଉଛି, ଶାଶୁ ତାର ଆସିକି ଗାଳି ଦେଉଛି, ଏଣେ ରୋଷେଇ ହେଲା ବେଳେ ମୁଁ ମୋର ରୁଟିଟା ସେକି ନେଇକି ଶାଶୁକୁ ଦେଉନି, ଏଣେ ଚୁଲିରେ ପାଣି ପରିଦେଉଛନ୍ତି କୃଷ୍ଣ, ମୁଁ ଏଣେ ଝାଡ଼ୁ ମାରୁଛି ସକାଳେ, ସକାଳେ ଏଣେ ଝାଡ଼ୁ ମାରି ମାରିକି ପରିଷ୍କାର କରିକି ଯିବି, ଏଣେ ସିଏ ତାଙ୍କର ଧୂଳିକି ମିଞ୍ଚି ମିଞ୍ଚିକା ଯିବେ। ଶାଶୁ କହୁଛି କି ଏଇଟା ପାଗିଲଟା ନା କ'ଣ, ତୁ ଝାଡ଼ୁ ମାରୁଛୁ, ତୋର ଆସିକି ବିକାଳ ହେଲାଣି, ଆସିକି ସକାଳୁ ଦୁଇ ଘଣ୍ଟା ଚାରି ଘଣ୍ଟା ଗଲାଣି ଝାଡ଼ୁ ମାରିବାରେ। ହେଲେ ଏଇ କୃଷ୍ଣଙ୍କୁ ମୋର ଆଉ ହୃଦୟରେ ରଖି ଲାଭ କ'ଣ ଅଛି? କୃଷ୍ଣ ମୋତେ ଆଉ ଘର କାମ କରିବା କି ଦେଉନାହାନ୍ତି, ମୁଁ ସେଥିପାଇଁ ଆସୁଛି, ଧ୍ୟାନ କରିଛି କୃଷ୍ଣଙ୍କୁ ହୃଦୟରୁ ବାହାର କରିବି। ନାରଦ ମୁନି ଭଳି ଯୋଗୀମାନେ ପାଗଳ ହେଇଯାଆନ୍ତି, କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା, କୃଷ୍ଣ ତାଙ୍କର ମନକୁ ଇନ୍ଦ୍ରିୟକୁ ଗ୍ରାସ କରିନେଇଛି। ଆଉ ନାରଦ ମୁନି କହୁଛନ୍ତି ପ୍ରହ୍ଲାଦ କଥା ମୁଁ କ'ଣ କହିବି,
ଆସିନି ପର୍ଯ୍ୟଟନ ସ୍ନାନ ଶୟାନ ପ୍ରପିବାନ ପୂର୍ବାନ ନାନୁ ସନ୍ଦନ୍ତ ଏତାନି ଗୋବିନ୍ଦ ପରିରମ୍ବିତ।
ନିଜ ଶିଷ୍ୟର କଥା କହୁଛନ୍ତି ପ୍ରହ୍ଲାଦ, ନାରଦ ମୁନି କହିଲେ ମୋ ପ୍ରହ୍ଲାଦ କ'ଣ ଜାଣିଛ, ଖାଇବା, ଶୋଇବା, ଚାଲିବା, କଥା କହିବା, କୌଣସି ସମୟରେ ସେ ସଂସାରକୁ ଜାଣିବ, କେବଳ ଖାଉଥିବ ଜାଣିନା। କେମିତି ବିଶ୍ୱନାଥ ଜଗ ଠାକୁର କହୁଛନ୍ତି, ଅତିବତ୍ସଲ ପିତା ମାତା ଏକବ୍ଦୋଦିନ ବାଳକ ଯଥା ପ୍ରତିକ୍ଷଣ ପରିଶୋଭ୍ୟ। ଗୋଟେ ଛୋଟ ଛୁଆଟେ ହେଇଛି, ଗୋଟେ ବର୍ଷ କି ଛଅ ମାସର ପିଲାଟାକୁ ମା କ'ଣ କରୁଛି, ମା ତାକୁ ଆଲିଙ୍ଗନ କରି ଖାଇବାକୁ ଦେବ, କୂଳରେ ରଖିବ ନା ନାହିଁ? ତେଣୁ ପିଲାଟି ଖାଇବା ସ୍ୱାଦ ଜାଣେନି, ସ୍ୱାଦ କାମ କ'ଣ ଜାଣେ, ମାର ଆଲିଙ୍ଗନ, ମାର କୋଳକୁ, ମା ଯଦି ତାକୁ ଖାଇବା ଦେଇ ସ୍ୱତନ୍ତ୍ର କୋଳରୁ ବାହାର କରିଦେବ ସେ କାନ୍ଦିବ, ତାର ମା ଦରକାର। ଗୋବିନ୍ଦ ପରିରମ୍ବିତ, ପ୍ରହ୍ଲାଦ ମହାରାଜଙ୍କୁ କୃଷ୍ଣ ସବୁବେଳେ ଆଲିଙ୍ଗନ କରି ରଖିଥିଲେ, ଶୟନ ଅବସ୍ଥାରେ, ଭୋଜନ ଅବସ୍ଥାରେ, ସେ ଜଗତକୁ କି ଜାଣିନଥିଲେ, ତାର ଖୋଉଥିଲେ କିଏ ଖୋଉଛନ୍ତି ଆଜ୍ଞା, କୃଷ୍ଣ ଖୋଇ ଦିଅନ୍ତି। ଗୋପୀମାନଙ୍କର ଯେତେବେଳେ ଦେହ କାର୍ଯ୍ୟ, ଭଗବାନ ମଥୁରା ପଳେଇଲା ପରେ ଗୋପୀମାନେ କେହି ଦେହ କାର୍ଯ୍ୟ କରୁନାହାନ୍ତି। ଭଗବାନ ଉଦ୍ଧବଙ୍କୁ କହିବେ, ଉଦ୍ଧବ ସମ୍ବାଦ ଯେତେବେଳେ ଆସିବ, ଉଦ୍ଧବଙ୍କୁ ଯେତେବେଳେ ପଠେଇବେ କହିବେ, ତାନ ମନ ମନସ୍କା ମତ ପ୍ରାଣ ମଦର୍ଥେ ତ୍ୟକ୍ତ ଦେହିକା, ମୋ ପ୍ରାଣ ମୋ ପାଇଁ ସେମାନେ ସବୁ ସରତ୍ୟାଗ କରିଦେବେ। ଜାଣିଛ ମୁଁ ମଥୁରାରେ ଥିଲାବେଳେ ଗୋପୀମାନେ ମୋ ଚିନ୍ତନରେ ଏଭଳି ତନ୍ମୟ ଅବସ୍ଥାରେ ରୁହନ୍ତି, ମୁଁ ଯାଇକି ତାଙ୍କୁ ନିଦରୁ ଉଠାଏ, ଭଗବାନ ଯାଇ ଗୋପୀମାନଙ୍କୁ ଶାଢ଼ୀ ପିନ୍ଧେଇ ଦିଅନ୍ତି, ଭଗବାନ ଯାଇ ତାଙ୍କର କେଶ ଆଲୁଲାୟିତ କେଶକୁ ସଜ୍ଜିତ କରନ୍ତି, ଭଗବାନ ତାଙ୍କୁ ଖୋଇ ଦିଅନ୍ତି ଆଜ୍ଞା। କୃଷ୍ଣ ଚିନ୍ତାରେ ସେମାନେ ଏଭଳି, ପ୍ରହ୍ଲାଦ ସେଭଳି, ଆଉ କାନ୍ଦନ୍ତି ପ୍ରହ୍ଲାଦ ବହୁତ।
କୋଚିତ୍ ହୃଦତି ବୈକୁଣ୍ଠ चिंता सबल चेतस क्वचित हसति तत्लाघ उद्गायति क्वचित।
केतेबेळे केतेबेळे रुदति वैकुंठ चिंता सबल चेतन बसितिए बसितिबे भो भो हे कि प्रहलाद हे कृष्ण कांदन। विश्वनाथ चक्रवर्ती जो टीका रचना करछन्ति बहुत सुंदर मधुर टीका कहिले
सो बालकम सो क्रूरस्थलात भूमनिधाय गृहक्रमार्थम अर्थोगताय मातरिताम आलोक्य सो बालो जथा रोदती।
छोट पिलाटा माँ ताको कोळरु उल्ले दउछि कोळरु उल्ले दे घर काम करिया पई जाउछि छुआटा माँ मुह को चाहि केमति कांदे कहिले देखिछन ना आपण माँ कोळरु उल्ले दे घर काम करिया गले छोट पिलाटा जेमति भो भो होई माँ मुह को चाहि कांदे प्रहलाद सेभळी कृष्णंकर मुह को चाहि बसी कांदन। ये असुर समाज जेउटी भोगर कौनसी कम ना प्रहलाद को सब अदृष्ट वस्तु भले लगे तुच्छ वस्तु भले लगे बसिक भो भो कांदी माँ छुआ को छाड़ देगले जमी प्रहलाद भगवान को प्रभु मत छाड़ चलीगले कांदी प्रहलाद आउ क्वचित हसती चिंतालाद उद्गाय क्वचित कांदुवे कांदे पुणी हसबे केमती हसती ना माँ जमी घर काम कर सारिक आसिक कांदु पिला कांद तार लुह थ कांदी रे मुसीगली भगवान से भाई कहती हे प्रहलाद भू प्रहलाद बस क्षण मात्र एव माँ मनालोक्य कथम रोदसी हे बस प्रहलाद मत गोटे क्षण न देखिए ये कांदुचु भगवान साक्षात दर्शन दिखते प्रहलाद को प्रहलाद कृष्ण भक्त कृष्ण भक्त किंतु भगवान जेहेतु सर्त करते हिरण्यकशिप सर्त कर नहीं यही भाव में मरबिनी से भगवान नृसिंह रूप से प्रकट हेले कि कृष्ण को डाकुले केशव को डाकुले ठीक गौड़ीय वैष्णव भाव महाप्रभु भाव ये सन्नीत हो रही भगवान विरह में भक्त जमती कांदे प्रहलाद सेमती कांदे चैतन्य महाप्रभु सेमती कांदे
कहाँ गेला कृष्ण एखनी पाइन दर्शन कहाँ गेला कृष्ण एखनी पाइन दर्शन ताहार सौंदर्य मोर फरिला नेत्र मान दर्जा मरा हरिला नेत्र पुन के नाना देखिए मुरली बदना पुन के नाना देखिए मुरली बदना ताहार दर्शन लोवे भ्रमे नयन ताहार दर्शन लोवे भ्रम नयन।
ए पुरी रे आज्ञा थिला बेले महाप्रेमी दिन राति कांदिछन भक्त को हवा को हेले भक्त हवा को हेले चैतन्य महाप्रभु को शिक्षा को पड़िबो आम गुरुदेव से एक कहते कृष्ण होती थियोरिटिकाल स्पीकर चैतन्य महाप्रभु प्राक्टिकाल टीचर कृष्ण केवल गीतार प्रवचन कर देखेदेगले मनमना भक्त मनमना भव मदभक्त मज्जाजी मांग नमस्कुर ये कही गले ना भक्त केमी हवाक हम देखे कलिजुग लोक भक्त हो पारे कि आज्ञा ए कलीर जो तांडव नृत्य चली जो परिवार ठू आरंभ कर समाज पाख आरंभ कर गोष्ठी पर्यंत प्रत्येक जगार जो केवल ईर्षा मश्चर्य तांडव नृत्य सेठी केमती जन निष्कपट निराडम्बर जीवन जापन कर सरल मनर हरि को डाक आज्ञा कृष्ण शिखेचंती कहीदे गले गीतार सब धर्म छाड़ी मोर शरण निय चिंता कले मुदे आर देखेनि ये कलिजुगर लोक आपको कर देखे ये भक्त हो पारे कि मत निजे जावाक पड़ो आपनी करी मु भक्त भाव अंगीकार आपनी आचरी भक्ति ଶିଖାମୁ ସବାର, ମୁଁ ଭକ୍ତ ହେବି, ଭକ୍ତିଟା ସମସ୍ତଙ୍କୁ ଶିଖେଇ ଆସିଲେ ଦିନ ରାତି କାନ୍ଦନ୍ତି। ଆଉ ଆମର ଗୁରୁଦେବ କୁହନ୍ତି ଭଗବାନ ମହାରାଜ ତ ଡାକିଥିଲେ ଏଠି, ମହାରାଜ ସେଇଠି ଡାକିଥିଲେ, ଆମର ଗୁରୁଦେବ ଏଇ ପେଣ୍ଡେଲକୁ ବି ଆସିଥିଲେ। ମହାରାଜ କହିଲେ 15 ମିନିଟ କଥା ପରେ ଲୋକ ଧୀରେ ଧୀରେ ଉଠିଲେ। ଆଜ୍ଞା ହଁ, କୁରୁଟିଆ କୁରୁଟିଆ ମଠକୁ, ହଁ କୁରୁଟିଆ ମଠକୁ ମହାରାଜ ଡାକିଥିଲେ ଗୁରୁଦେବ। 15 ମିନିଟ ପରେ ଲୋକ ଉଠି ପଳେଇଲେ, ପୁରା ବାଣ ଭଳିଆ କଥା। ସଂସାରର ସୁଖ ନାହିଁ, ଭଗବାନଙ୍କୁ ଭଜନ କର ବାସ, ଆଉ କିଛି କଥା ନାହିଁ। ହରିଙ୍କୁ ଡାକ ତୁମର କଲ୍ୟାଣ ହବ, ରୁକ୍ ଠୁକ୍ କଥା। ସେ କୁହନ୍ତି ଭଗବାନଙ୍କୁ ପାଇବାକୁ ହେଲେ ତୁମକୁ କାନ୍ଦିବାକୁ ପଡ଼ିବ, ଏମିତି କଥା। ପ୍ରହ୍ଲାଦ କାନ୍ଦିଛନ୍ତି ପାଇଛନ୍ତି, ଧ୍ରୁବ କାନ୍ଦିଛନ୍ତି ପାଇଛନ୍ତି, ଗୋପୀମାନେ କାନ୍ଦିଛନ୍ତି ପାଇଛନ୍ତି। ଜଣଙ୍କୁ ଦେଖେଇପାରିବ ଭକ୍ତ ଯେ ଜୀବନରେ କାନ୍ଦିନି, ସଂସାର ପାଇଁ କାନ୍ଦିନେ ଲୁହ ପୋଛିବା ପାଇଁ କେହି ନାହାନ୍ତି, ନିଜ ଲୁହକୁ ନିଜେ ପୋଛିବାକୁ ପଡ଼ିବ। କିନ୍ତୁ ଭଗବାନ ପାଇଁ ସେ ଠୋପ ଲୁହ ଗଡ଼େଇ ଦେଲେ ଭଗବାନ ଆସିକି ପୋଛିଦେବେ ଆଜ୍ଞା। ତେଣୁ ସଂସାର ପାଇଁ କାନ୍ଦିକି ଲାଭ ଅଛି? ଭଗବାନ ପାଇଁ ବରଂ ଠୋପେ କାନ୍ଦିବା ଦରକାର, ଆଉ ଭଗବାନଙ୍କୁ ପାଇବାକୁ ହେଲେ କାନ୍ଦିବାକୁ ପଡ଼ିବ। ଦେଖନ୍ତୁ ପ୍ରହ୍ଲାଦ ବସି କାନ୍ଦନ୍ତି, ଚୈତନ୍ୟ ମହାପ୍ରଭୁ କାନ୍ଦିକି ଶିଖେଇଛନ୍ତି। ଆରେ ମୁରଲୀ ବଦର ମୁଁ ଦେଖିଲି କୁଆଡ଼େ ଗଲେ, ମୋ ନୟନ ଖୋଜୁଛି ସେ ମୁରଲୀ ବଦର କୁଆଡ଼େ ଗଲେ। ଏଇଭଳି ପିଲା ଛୁଆଙ୍କ ପାଇଁ ସଂସାର ଲୋକ ଯେଭଳି ବ୍ୟାକୁଳ, ଭକ୍ତ ଭଗବାନ ପାଇଁ ସେଭଳି ବ୍ୟାକୁଳ, ସେଇଭଳି ବ୍ୟାକୁଳ, ସେଭଳି ବ୍ୟାକୁଳତା ନ ଆସିଲେ ହରି ମିଳିବେ ନା। ପ୍ରହ୍ଲାଦ ମାନେ ସେଇଭଳି ଭକ୍ତ। ଆଉ ତ ବହୁତ ଗୁଣ ଅଛନ୍ତି, ମୁଁ ଆଉ ସେ ଗୁଣ କହିବିନି, ଧୈର୍ଯ୍ୟ ଆପଣଙ୍କ ରହିବେନି, କଥା ବି ପଛେଇ ଯିବେ। ଟିକା ଟିପ୍ପଣୀରେ ବହୁତ ସୁନ୍ଦର କଥା ଅଛି, ଆଉ ସମସ୍ତଙ୍କ ପାଇଁ ଆସ୍ୱାଦନ କରିବା କଷ୍ଟ ବୋଲି ମୁଁ ସଂକ୍ଷେପରେ ବର୍ଣ୍ଣନା କଲି, ମୋତେ କ୍ଷମା କରିବେ। ଆଉ ନାରଦମୁନି କହିଲେ ହେ ଯୁଧିଷ୍ଠିର, ଏଭଳି ସୁଗୁଣ ପୁତ୍ରଙ୍କୁ ପ୍ରହ୍ଲାଦ ମହାରାଜ, ଏଭଳି ସୁଗୁଣ ଭଗବାନଙ୍କ ସଦୃଶ ଯାହାର ଗୁଣ, ତାକୁ କିନ୍ତୁ ପିତା ଦ୍ୱେଷ କରୁଥିଲା। ଏତିକି ନାହିଁ, ପୁତ୍ର ପ୍ରତି ଦ୍ୱେଷ ତାର ମରଣର କାରଣ ହେଲା। ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିବେ, ଆଜ୍ଞା ଆଶ୍ଚର୍ଯ୍ୟ, ସାଧାରଣ ଜଣେ ସୁଗୁଣ ପୁତ୍ରକୁ ବାପା ତାକୁ ଭୁଲି ପାରେନି, ତାର ଦୋଷ ଦେଖିଲେ ତାକୁ ସଂଶୋଧିତ କରେ, କିନ୍ତୁ ଏତେ ସୁଗୁଣ ଯେଉଁ ପ୍ରହ୍ଲାଦର ଅଛି, ତାଙ୍କୁ କାହିଁକି ପିତା ଭଲ ପାଉନଥିଲେ, ତାକୁ କାହିଁକି ଦ୍ୱେଷ କରୁଥିଲେ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ଆପଣ କୁହନ୍ତୁ କିଭଳି ପିତାର ପୁତ୍ର ପ୍ରତି ଦ୍ୱେଷ ପିତାର ମରଣର କାରଣ ହେଲା। ହିରଣ୍ୟକଶିପୁର ପ୍ରହ୍ଲାଦଙ୍କ ପ୍ରତି ଦ୍ୱେଷ, କିନ୍ତୁ କିଭଳି ହିରଣ୍ୟକଶିପୁର ମୃତ୍ୟୁର କାରଣ ହେଲା, ସେ କାହିଁକି ଦ୍ୱେଷ କରୁଥିଲା? ଆରମ୍ଭ ହେଲା ଅଧ୍ୟାୟ, ପଞ୍ଚମ ଅଧ୍ୟାୟ। ଶ୍ରୀଧର ସ୍ୱାମୀ ତାଙ୍କ ଟୀକାର ଆରମ୍ଭରେ ଲେଖୁଛନ୍ତି, ଭଗବତ ଭକ୍ତି ଏବ ବିଦ୍ୱେଷ କାରଣ। ପ୍ରହ୍ଲାଦର କୌଣସି ଦୋଷ ନାହିଁ ଆଜ୍ଞା, ଭଗବାନଙ୍କର ଦୋଷକୁ ସଂସାର ଲୋକ ଖୋଜିକି ପାଇଯିବ ତାର ସଂସାର ଧର୍ମରେ, ନାଇଁ କି ଆଜ୍ଞା? କୃଷ୍ଣଙ୍କୁ କହୁଛନ୍ତି, କୃଷ୍ଣ ପାଣ୍ଡବକୁ ଆଶ୍ରୟ କରିକି, ପାଣ୍ଡବଙ୍କୁ ସପକ୍ଷ କରିକି ଦୁର୍ଯ୍ୟୋଧନକୁ ମାରିଦେଲେ, କିନ୍ତୁ କେହି ଜଣେ ଭକ୍ତର ଦୋଷ ଆଜି କାଢ଼ିପାରିବେ? ଭଗବାନଙ୍କର ଦୋଷ ନାହିଁ, ସେ ସଂସାର ଦୋଷରୁ ଦୋଷ ବାହାର କରିଦେବ, କିନ୍ତୁ ସଂସାର ଦୋଷରୁ କେହି ଭକ୍ତର ଦୋଷ ବାହାର କରିପାରିବେ? କହିଲେ ତା ବାପା ମରିଗଲେ, ପ୍ରହ୍ଲାଦ ପାଇଁ ତା ବାପା ମରିଲେ, କହିଲେ ନା, ପ୍ରହ୍ଲାଦ ଭଗବାନ କ୍ଷମା ମାଗିଛନ୍ତି, ବାପାର ଉଦ୍ଧାର ମାଗିଛନ୍ତି। ଏଭଳି ଯେଉଁ ବାପା ସ୍ୱହସ୍ତରେ ବିଷ ପ୍ରଦାନ କରିଛି, ଆଜି ଶୁଣିବେ, ସେ ଆଦେଶ ଦେବ, କିନ୍ତୁ ଭଗବାନଙ୍କୁ ତାଙ୍କ ପାଇଁ ଗୋଟେ ବର ମାଗିଲେ, ମୋର ପ୍ରଭୁ କିଛି ବର ଦରକାର ନାହିଁ, ମୋ ପିତା ପ୍ରତି ଆପଣ ଯେଉଁ କ୍ରୋଧ କରିଛନ୍ତି, ପିତାଙ୍କର କିଭଳି ମଙ୍ଗଳ ହଉ, ତାକୁ ଉଦ୍ଧାର କର। ସଂସାରୀ ଲୋକ ଯଦି ଖୋଜି ବୋଲିବ, ସେ ତା ଦୃଷ୍ଟିରେ ଭଗବାନଙ୍କ ଦୋଷ ବାହାର କରିଦେବ, କିନ୍ତୁ ଭକ୍ତର ଗୋଟେ ଜଣେ ନିଷ୍କିଞ୍ଚନ ପରମହଂସ ସାଧୁଙ୍କର ଦୋଷ ବାହାର କରିପାରିବ? ପ୍ରହ୍ଲାଦଙ୍କର କେବଳ ଗୋଟିଏ ଦୋଷ ହିରଣ୍ୟକଶିପୁ ଦୃଷ୍ଟିରେ ଦେଖାଯାଉଥିଲା, କ'ଣ? ଭଗବତ ଭକ୍ତି ଏବ ଦ୍ୱେଷ କାରଣ, ସେ ଭଗବାନ କାହିଁକି ଭକ୍ତି କରୁଛି, ଭଗବାନଙ୍କ ଭକ୍ତିଟା ସିଏ ଛାଡ଼ୁ। ସଂସାରର ସବୁଠୁ ଭଲ ଗୁଣ ଏଇଟା, କିନ୍ତୁ ତାର ବିଦ୍ୱେଷ ପୁତ୍ର ପ୍ରତି ଏଥିପାଇଁ। ପୌରହିତ୍ୟାୟ ଭଗବାନ ବୃତ କାବ୍ୟ କିଲାସୁରେ ଷଣ୍ଡମର୍କ ସୁତ ତସ୍ୟ ଦୈତ୍ୟରାଜ ଗୃହାନ୍ତିକମ୍। ଆରମ୍ଭ ହେଲା, ବର୍ତ୍ତମାନ ଚାଲିବେ ସିଧାସଳଖ କଥା, କିନ୍ତୁ ଭାଗବତର କଥା କ'ଣ କି, ଆମେ ଶ୍ଳୋକ କହି କହି ଅଭ୍ୟାସ ଏମିତି ହେଇଗଲାଣି, ଶ୍ଳୋକ ଟିକେ ନ ଧରିଲେ ତତ୍ଵ ଆସିବନି। କଥା ଆକାରରେ କହିଦେଲେ ଗୋଟେ ଘଣ୍ଟାଟାରେ ପ୍ରହ୍ଲାଦ ଚରିତ ସରିଯିବ। ଏ ଭାଗବତ ସୂକ୍ତ ଆଉ କେମିତି ହେଉଛି କି? ସାତ ଦିନରେ ଟୋଟାଲ ଭାଗବତ କୁହା ହେବ। ସେସବୁ କଥା ଗୌଡ଼ୀୟ ବୈଷ୍ଣବ ପଦ୍ଧତିରେ ମହାପ୍ରଭୁ କହିଲେ ଆସ୍ୱାଦେ ରସିକ ସହେ, ରସିକ ଭକ୍ତଙ୍କ ସହିତ ଭାଗବତକୁ ଆସ୍ୱାଦନ କରିବ। ଭାଗବତ କେବଳ ରସର ଜିନିଷ, ଆମ୍ବର ଯେମିତି ଟାକୁଆଟା ଅଛି ନା ନାହିଁ, ଚୋପାଟା ଅଛି ନା ନାହିଁ, ଭାଗବତରେ ତାହା ନାହିଁ। ସୁଖ ମୁଖା ମୃତ ଦ୍ରବ ସଂଯୁତମ, ଆମ୍ବରେ ଯଦି ସୁକ ପକ୍ଷୀଟା ମୁହଁ ମାରିଦେଲା, ଶୁଆ ଯେଉଁଟା ଆମ୍ବଟାକୁ ଖାଇ ସେଟା ମିଠା ଅଧିକା। ଆଚ୍ଛା କହିଲେ ସୁଖ ମୁଖା ଅମୃତମ ଦ୍ରବ ସଂଯୁତମ, ନିଗମ କଳ୍ପତରୁ ଗଲିତମ ଫଳମ, ବେଦରୁ, ବେଦ ହେଲା ବୃକ୍ଷ, ଆମ୍ର ବୃକ୍ଷ, ଗଲିତମ ଫଳମ, ଆମ୍ବ ଆମ୍ବଟା ପାଚିଲା ଆମ୍ବଟା ପଡ଼ିଗଲା ଆଜ୍ଞା, ଫାଟିଯିବନି। ତାହେଲେ ଭାଗବତ ଫାଟିଯିବା କଥା ବିଶ୍ୱନାଥ ଚକଟା କହୁଛି, ନା 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 ନା, ଗୁରୁ ପରମ୍ପରାୟା, ଭଗବାନଙ୍କ ମୁଖରୁ ବ୍ରହ୍ମାଙ୍କ ମୁଖକୁ ଆସିଲା, ବ୍ରହ୍ମାଙ୍କ ମୁଖରୁ ନାରଦ, ନାରଦଙ୍କରୁ ବ୍ୟାସ, ବ୍ୟାସଙ୍କରୁ ଶୁକ, ମୁଖ ଦେଇ ମୁଖକୁ ଯେତେବେଳେ ଆସିଛି ଆଉ ଗଳିବ କେମିତି? ଗଳିତମ ଫଳ ଯଦି କୁହାଗଲା ଫାଟିବନି ଭାଗବତ। ତେଣୁ ଏଇଠି କହୁଛନ୍ତି ପୌରହିତ୍ୟାୟ ଭଗବାନ ବୃହତ କାବ୍ୟ କିଲା ଆସୁରେଇ, ହିରଣ୍ୟକଶିପ ତାର ପୁତ୍ର ପ୍ରହ୍ଲାଦଙ୍କୁ ଆଜ୍ଞା ଏଭଳି ଭଲ ସେ ପାଉଥିଲା, ମୁଁ ତାହେଲେ ତ ଏଇ କଥାଟାକୁ ବିଚାର କରେ ମୋ ମୁଣ୍ଡ ପାଗଳ ହେଇଯାଏ। ପ୍ରହ୍ଲାଦକୁ ଭଲ ପାଉଛି କିନ୍ତୁ କାହିଁକି ଭଲ ପାଉଛି, ଏତେ ଭଲ ପାଉଛି ତିନି ପୁଅ ଭିତରୁ, ଚାରି ପୁଅ ଭିତରୁ ତାକୁ କାହିଁକି ଏତେ ଭଲ ପାଉଛି ଜାଣିପାରୁ? ଆରେ ଭଲ ପାଇବାର କାରଣ ଭଗବତ ଭକ୍ତି, ସେଇଟାକୁ ଜାଣିପାରୁନି, କିନ୍ତୁ ଖାଲି ପ୍ରହ୍ଲାଦକୁ ଭଲ ପାଉଛି। ପ୍ରହ୍ଲାଦଙ୍କୁ ହିରଣ୍ୟକଶିପ ଏତେ ଭଲ ପାଉଛି, ଅସୁର ସମାଜର ଗୁରୁ ଯିଏ ଭଗବାନ ଯିଏ ସର୍ବଜ୍ଞ ଶୁକ୍ରାଚାର୍ଯ୍ୟ ତାଙ୍କର ଦୁଇଟା ପୁଅଙ୍କୁ କହିଥିଲେ, ମୁଁ ହିରଣ୍ୟକଶିପ କହୁଛି ଶୁକ୍ରାଚାର୍ଯ୍ୟ, ତୁମର ଦୁଇ ପୁତ୍ର କେବଳ ରହିବେ, ମୋର ପୁତ୍ର ପ୍ରହ୍ଲାଦ ତା ସହିତ ଅସୁର, କାରଣ ଏକାକି ପଢ଼ିବନି ପ୍ରହ୍ଲାଦ, ତା ମନ କାଳେ ନ ଲାଗିବ, ଅସୁର ବାଳାଙ୍କ ସହିତ ମୋ ପ୍ରହ୍ଲାଦକୁ ପାଠ ପଢ଼େ, ତାଙ୍କୁ ପଢ଼ିବା ପାଇଁ ରଖିଥିଲେ। ତାଙ୍କର ନାମ ହେଲା ଷଣ୍ଡ ଆଉ ଅମର୍କ, ବଡ଼ ଦକ୍ଷ ରାଜନୀତିରେ, ରାଜନୀତି ବିଦ୍ୟାରେ ସବୁ ବିଦ୍ୟା ଜାଣିଛନ୍ତି ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର। ପ୍ରହ୍ଲାଦଙ୍କୁ ଶିକ୍ଷା ଦେବା ପାଇଁ ସେ ରଖିଥିଲେ। ତୌରାଜ୍ଞା ପ୍ରାପିତମ ବ୍ରାଲମ ପ୍ରହ୍ଲାଦ ନୟକୋବିଦମ ପାଠୟାମାସ ତୁ ପାଠ୍ୟାନ ଅନ୍ୟାଶ୍ଚ ସୁରବାଲକାନ। ଏଠି ଗୋଟେ ଶବ୍ଦ ଦିଆଯାଉଛି ଭାଗବତ, କ'ଣ କି ପ୍ରତି ଶବ୍ଦରେ ପ୍ରତି ଶ୍ଳୋକେ ପ୍ରତି ଅର୍ଥେ ନାନା ଅର୍ଥ କହେ, ପ୍ରତି ଶ୍ଳୋକେ ପ୍ରତି ଶବ୍ଦେ ନାନା ଅର୍ଥ କହେ, ପ୍ରତି ଶବ୍ଦର ଅର୍ଥ ଅଛି। ଏ ଦୁଇଜଣ ଯେଉଁ ପାଠ ପଢ଼ାଉଛନ୍ତି, ତୌ ରାଜ୍ଞା ପ୍ରାପିତମ ବାଲମ, ଏ ରାଜାଙ୍କର ପୁଅ ଏ ପ୍ରହ୍ଲାଦଙ୍କୁ ଯେଉଁ ଦୁଇ ଜଣ ଷଣ୍ଡ ଅମରକ ପଢ଼ାଉଥିଲେ ପାଠ, କିନ୍ତୁ ସିନା ରାଜନୀତି ପାଠ ପଢ଼ାଉଥିଲେ, କିନ୍ତୁ ପ୍ରହ୍ଲାଦ କିଭଳି ନାୟକ ଉବିଦ, ମାତୃ ଗର୍ଭରୁ ସେ ପାଠ ପଢ଼ିକି ଆସୁଛନ୍ତି। କିଏ ପଢ଼େଇଛନ୍ତି ତାଙ୍କୁ? ଦେବର୍ଷି, ଏକ ନିଷ୍କିଞ୍ଚନ ସଂସାର ପ୍ରପଞ୍ଚାତୀତ ସଂସାରାତୀତ ସାଧୁ ଭଗବତ ଅବତାର, ତାଙ୍କୁ ଭାଗବତ ପଢ଼େଇଛନ୍ତି ମା ପେଟରୁ, ସିଏ କ'ଣ ଏ ବିଦ୍ୟାଟା ପଢ଼ିବେ? ଅସୁର ବାଳକ ସାଙ୍ଗରେ କେବଳ ବସନ୍ତି, କେବଳ ଶୁଣନ୍ତି, ଭଲ ଲାଗେନି ପାଠ, ମୋତେ ଭଲ ଲାଗେ, ମୋତେ ଭଲ ଲାଗେ କାହିଁକି? ଏଠି କହୁଛନ୍ତି ଯଜ୍ଜାତ ଗୁରୁଣାମ ପ୍ରକ୍ତ ଶୁଶ୍ରୁବେ ଅନୁପପାଟଚ ନ ସାଧୁ ମନସାମେନେ ସୋପର ସୋପର ସତ୍ ଗ୍ରହାୟ ସ୍ୱୟଂ। ପ୍ରହ୍ଲାଦଙ୍କ ପାଠଟା ଭଲ ଲାଗେନି, ଷଣ୍ଡ ଅମରଙ୍କ ଯେଉଁ ବିଦ୍ୟାଟା ପଢ଼ାନ୍ତି ତାଙ୍କୁ ଭଲ ଲାଗେନି, କାହିଁକି? ସେ ବିଦ୍ୟାର ସ୍ୱ ଆଉ ପର ଏ ଶିକ୍ଷା ଦିଆଯାଉଛି। କ'ଣ ସ୍ୱପର? ଆମେ ଅସୁରକୂଳ, ଆମେ ରାଜା, ଆମର ନିୟମ ଏୟା, ଆମେ ସାମନୀତି ଏୟା, ଦାନନୀତି ଏୟା, ଭେଦନୀତି ଏୟା, ଦଣ୍ଡନୀତି ଏୟା, ଏଇଭଳି ଦଣ୍ଡ ଦିଆଯିବ। ପ୍ରହ୍ଲାଦ ମହାରାଜ ଭଲ ଲାଗୁନି, ଆରେ ସମସ୍ତେ ପ୍ରଭୁଙ୍କର ସନ୍ତାନ, ଦେଖନ୍ତୁ ଆଜ୍ଞା, ଯେଉଁ ହିରଣ୍ୟକଶିପ ରାଜାଧିରାଜ ଯେ ଦେବତାମାନଙ୍କୁ ବଶୀଭୂତ କରି ରଖିଛି, ତାର ପୁତ୍ରର କିଭଳି ଦୃଷ୍ଟି, ସମଦୃଷ୍ଟି, ଆରେ କି ପାଠ ଇଏ ବାପା ଏଭଳି ଆଣିକି ଗୁରୁଙ୍କୁ ରଖିଛନ୍ତି ଯେ ଭେଦ ଶିକ୍ଷା ଦେଉଛି ମନୁଷ୍ୟ ଭିତରେ? ହଁ, ଏ ତ ବିଦ୍ୟା ନୁହେଁ, ବିଦ୍ୟାର ଫଳ କ'ଣ? विद्या ददाति विनयम् विनयात् जाति पात्रताम्।
मन रखन विद्यार फल कौन, विद्यार प्रथम फल कौन हम आज्ञा, गछटा फल धरले कौन हम, चाणक्य पंडित कौन कले, नम्रंती फलिना वृक्षा नम्रंती गुणिना जना, गुणीजन लोक मान के जानवे जे पाद को चाहे कि चाहूँ, जार दृष्टि दुई पदक्षेप भीतर रुहे, आग आग पदक्षेप केतिक नब से मैंने से जितने बड़े दृष्टि करुव बुढ़ा आंगुठी तार दृष्ट हो मथाक भांगिक से चल गुणी लोक नम्रंती पड़ी ना वृक्षा नम्रंती गुणी ना जना गुणी लोक नम्र प्रहलाद कहला ये मान को मुझे गुरु बोली भावुली बापा आणी रखिंट ये शिखा ये निजर ये पर ये शत्रु ये मित्र ये कि पाठ ये विद्या ठीक नुह पढ़िले आगे से जहाँ मातृ गर्भर पड़ी थे जहाँ नारद मुनि करुणार स्मरण था से गुड़ी सब बेले जिते प्रहलाद पचारे से कहे शुणा आज विद्या ददाति विनयात विनयम विनयात जाति पात्रता विनयर पात्रता तैयारी हुए आज्ञा बड़ बड़ कम विनय बड़ बड़ कम विद्यार हेनी पंडित मान सहित लड़े कर क्योंटी बड़ के बड़ काम कर जो जिन न पाइब छोट विनयता काम रे से काम हो सुगुण अच्छी विनय लोक से काम ना पात्रता ना हमने विद्या आम विद्या भागवत विद्यार कौन पार्थक्य ना एम विद्या अर्जन कर डायरेक्ट अर्थ अर्थ पर सुख तीन टा तो ना से पाना तुम पात्रता ना धनु के भोग कर तुम्हें धनर उत्तम गति होची दान मध्यम गति होची भोग आउ अधम गति होची क्षय कलिजुगर लोक मान धन सब क्षयर जीव पात्रता क्षय मान कौन बुझी पार्ना से कोठा करेंगे मार्बल करेंगे नुन ब्यांक रखिए सी भोग करवल कौन मऊमाची भाया खाली संचय करेंगे दान उत्तम गति ना भगवान को दान भगवत कार्य दान उत्तम गति ना मध्यम गति है भोग कर जी आणुच से खाई आराम से ना खाली स्टोर करें मऊ बसा मऊ पोक भाया खाली दिन रात दौड़ी दौड़ी आनी मऊ रखी आरे तुम्हें जमी मऊ को अनेक रोच मऊ भांगला वाला भी सी अनेक रोच डेट तुम्हें डेट फिक्स कला बेलू आम फुल करबू मऊमाची योजना करूँ मऊ बसाटा को फुल करू मऊ पोक भांगला वाला सी भी डेट कर हेला क्यों दिन फुल ये डेली रखिक देखु सी भी आसिक तलू अन जा जो दिन योजना कर भांगिया नहीं पूर्व दिन बास प्राण जीव मऊ खाए नहीं चल अधम गति है क्षय प्राय लोकर कलिजुगर अधम गति धनटा जीव धन सुख मिलिया कथा कहीं मिलू नहीं पात्रता ना विद्या ददाति विनयम विनयात जाति पात्रता पात्रत्वा धनम आपनुंती पात्रता है जो धनटा पाइबे पात्रता आप अच्छे से धनटा को आप टिकी पारे हजम करें टिकी रखी पारे ये आम गोटे ओडिया अच्छे दंडकिरी मछ भाया आज हमें पानी देखु ना कि बड़ बड़ मछा सब तले थे ये टोटाल शहे पचीस शहे कौन म दस ग्राम कि पांच ग्राम हम ये खाली बुड़ 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 बुड़े बुल पात्रता ना ये से कथा कह पात्रत्वा धनम आपनती धनात् धर्म तत् सुख विद्यारु विनय विनयरु पात्रता पात्रतारु धर्म ए धन धनरु धर्म धर्मरु सुख किंतु एटी वर्तमान धर्म नाही पात्रता कथा चिंता नाही आउ सुख केमिति पाइबे आ विनय नाही तीनटा नाही तीनटा को छाड़ी एक बार आगे विद्या पढ़ू धन पाइब सुख मझे दीटा को काट दौ हाँ आंकु भल लगे कहीं विद्यार विनयता ना या बापा आण की दिजन को शिखाऊँ ए दिजन को रखिंट ये मत पर शिखाऊँ ये निजर सी पर सी शत्रु ये मित्र से ना अयम निज पर गणना लघुचे तसा लघु लोक जी जार चेतना कम ये मोर
ये मोर लोक से पर लोक से इंडियान से विदेशी या ब्राह्मण से क्षत्रिय लगुचे तो साम आ जो मैंने उदार चिता उदार चिता नाम तो वसुदेव कुटुंबकम प्रहलाद से उदार चिता ना कहले ये की गुरु ये कौन सी कौन मतलब मुटे भल लगे साधु से बड़े उदार चिता हवा दरकार साधुंकर दया सब बड़े अधम जीव प्रति भक्त अभक्त समस्त हाँ कौन कर ये तो भगवान विस्मरण जी मुँह भी दिल्ली थी मुँह भले थी से घृणा कर उपेक्षा कर साधुत्व गुण नहीं प्रहलाद से भली भक्त कहारी भेद असुर देवता असुर ये कौन सब पाठ पढ़ु मत भल लगे असत्ग्रह पर साधु जन जा शिष्य मान अच्छे দেখুন সাধু মানুষ দৃষ্টি কিভাবে যে জীবর যে পাত্রতা সে পাত্রতা হিসাবে তো করুণা করুলে দৃষ্টি তাঁর নিন্ন নাহলে প্রথম গাঁকু গেলে সে গাঁরে কে তা পূজা কলে প্রণাম টিকি কলেন বরং টেকা পত্র খোপড়া খোপড়ি করি হইরাণ কলে সাধু কহিলে ঠিক আছে তুমি মানে সব সুখে এটি রুহ গোটিয়ে জায়গায় রুহ তোমার সমৃদ্ধি হো এটা কহিকি গলে দ্বিতীয় গাঁরে পশিলে দ্বিতীয় গাঁরে যেটা পশিলে সে গাঁরে পূজা সেবা সব করা সাধুঙ্কর পূজা চেলা মানে বাঁধিলে দেখিলে কলে এটা বঢ়িয়া গাঁ পূজা সেবা সব হচ্ছে সেটা সাধু যেটা আসিলে তা আশীর্বাদ দিয়ে আইলে সেটি ডেকা মাড়া খাই কোণ আশীর্বাদ দিয়ে তোমার সব সুখ শান্তিরে রুহ গোটিয়ে জায়গার রুহ কে কুয়াড়ে যাও সেটি সে গাঁরে গলে পূজা সেবা সেমান সব কলে কলে তুমি কে গোটিয়ে জায়গার এটি রুহনি সব এণে তেণে ছিন্ন বিচ্ছিন্ন হয়ে রুহ তোমার সংসার সব ভাঙি যাও চেলা মানে গাঁরু গলে কলে আজ্ঞা আপনার উল্টা কথা কহিলে আপনার উল্টা কথা কমিটি কহিলে সে গাঁ লোক মানে টেকা পথর মাড করি আমার পূজা সেবা প্রণাম টিকিয়ে না খাইয়া পিয়া দেলে ভিক্ষ দেলে আপনার তা কলে সে গোটিয়ে জায়গার রহবে সুখর রহবে এমানে সবু কলে আগু কোন কোজন্তি যাও এ ছিন্ন বিচ্ছিন্ন কে ঘর সংসার সব অলগা রুন লরে বোকা সেমানে অসুর স্বভাব সেমানে গোটে জায়গার তাঙ্গ রহিলে তাঙ্গ মাড় পিটেলে তাঙ্গ তাঙ্গ ভিতর হেবে তাঙ্গ যা ধন সম্পত্তি আসে তাঙ্গ ভাগ করি খাইবে তাঙ্গ মাড় গড় হলে সে গোটে জায়গা রেবে সেমানে যদি অলগা জায়গা কো জিবে সে কোন করি অসুর তৈরি করিবে না কোন তৈরি করি তাঙ্গ আশীর্বাদ দেলে তুমি কেই কোয়াড় যাও না সুখ রেড রো তাঙ্গ পাত্রতা হিসাবে দিয়া কে এটি উল্টা দেলে কলে উল্টা তা ঠিক দিয়া হয়েছে কারণ এমানে সাধু স্বভাব এ গাঁটি সাধু স্বভাব লোক এ যুয়াড় যাবে কোণ করিয়ে হাজার হাজার সাধু স্বভাব লোক তৈরি করে সেই করে তোমার সংসার ভাঙি যাও তুমি এটি কে গোটে রুহনি সব অলগা অলগা যাও কোণ বুঝি পারলে কি উদার যে উদার চেতাস্তু বসুদেব কুটুম্বকম তার পাত্রতা তা সাধু এই কথাটা এই এটা এটি কবি তার তাৎপর্য কোণ বুঝিপার বেড়ে বেড়ে সাধুকে বুঝিপারবে না লোক মানে হ্যাঁ বাবা এমনি কথা কই দিয়ে গেল না সেতু তাঁর উদারতা আছে কল্যাণতা আছে সাধু বা দেখতে সাধু ই অসাধু তাঁর দৃষ্টি নাই সাধু সমস্ত সাধু বলে দেখব নিজকে অসাধু বলে দেখব তাহলে তার পক্কা সাধু সি পক্কা সাধু কোণ করবে কি সংসার সবু লোক ভক্ত মু হচ্ছি অভক্ত আর অভক্ত লিস্ট যদি করা যায় মো না ফাস্ট রহবনি প্রথম গ্রেডর লাস্ট গ্রেডর অভক্ত মু এই স্তর প্রহ্লাদ ভাল লাগলে না বিদ্যা কলে কি বিদ্যা এতে উদার চেতা না সংকীর্ণ মনা লঘুচেত কলে না বিদ্যা বাপা ভয়রে পড়ুম গোটিয়ে দিনর ঘটনা আজ্ঞা দেখুন মতো তাহলে এই শ্লোক গুড়ি বিচার করে মো হৃদয় গদগদ হয়ে যায় বাহ ধন্য হিরণ্যকশিপ কারণ যা হলে ভক্ত পুত্র তা আসছেন না পুয়া সবুলে কোলরে বসায় প্রহ্লাদ মানে ভগবান কোলরে বসবসি দ্বিতীয় নাম প্রহ্লাদ অশ্মী প্রহ্লাদ প্রতি তাঙ্ক স্নেহ তিন পুয় ঠার সংলাদ আহ্লাদ লাদ প্রহ্লাদ প্রতি বহু বহু সে ভালো পাঁচ আপো প্রহ্লাদ ঠিক পড়ুছি কি নাই সবলে বুঝান্তি একদা সুরাট পুত্রম
अंकम आरोप्य पांडव
पांडव बोले लगे दिले
किए युधिष्ठिर महाराज युधिष्ठिर महाराज डाकुचन हे पांडव किए नारद मन डाकुचन हे पांडव एकदा गोटे दिन ये असुर राठ ये असुर राज पुत्रम अंकम आरोप्य पुह को आणिक अंकर कोल बसे
प्रपच्छ कत्यतांबश्च मन्यते साधु जद भवान
हे प्रहलाद तुम्हें कौन साधु बोले ज्ञान करछ बापा टे कहिल विश्वनाथ चक्रवर्ती ठाकुर टीका रचना करछ छोट पिला मुझे डायरेक्ट पचार दबो कौन पाठ पढ़ु कहिलु पाठ कथा पचार से ड्यामरी पळै ए कहउछन्ति कठिन पदार्थानां प्रश्ने बालकस्य अस्य स्तोभ भविष्यति ते मत्वा प्राह
कठिन प्रश्नटा पचार देल पिलांगु
पिला तू कौन पढ़ु से कह मु ए बी सी डी पढ़ु ताको यदि पचार दबो डग बनान गलु से भय कर किंतु कहिबा कौन पढ़ु ना ए बी सी डी से कहबो माने तार से कौन बुझिछि सेटा पचारया दरकार ताने बुझिपड़ी ए कथा कहार कारण कौन प्रहलाद के स्नेह कर बापा तू जहाँ पढ़ीचु कथ्यते साधु प्रपच्छ कथ्यता वश्य मन्यते साधु जद भवान तुम्हें जहाँ पढ़ीच ता भितर साधु बोली जहाँ ज्ञान करुच कह
प्रहलाद गोटे बड़ द्वंद्व परिस्थित पड़गले मुठ तो पढ़ी नारद मुनि निकट मातृगर्भर ये पाठ तो मुझे बिल्कुल पढ़ी केवल बसीचि ये षंड अमरक मत जो पढ़े राजनीतिर विद्या मुझे कर्ण से श्रवण करनी मुठ आसवा पूर्व कर्ण को बंद करवल बसी जेहेतु शरीर अच्छी केवल शुणे कि कर्ण भितर किसी भितर को निए एपटर सेपटर बाहर कर मुझे तो बापा आज गोटे बड़ परीक्षा पकेल कोल बसई कि राजाधिराज हिरण्य कश्यप पचार ए प्रहलाद तुम्हें पढ़ी भितर साधु कथी कह प्रहलाद महाराज बर्तमान साधु कथा कह कहला ओहो मुझे पढ़ी संसार लोक साधु कथा कह बापा कहीं एकुटिया कह बापा एकुटिया कह सब संसार लोक मान कल्याण गोटे सार कथा कह मत बापा पचारे सार कथ कह मु तो पाठ पढ़ी मुझे जहाँ नारद मुनि पाठ पढ़ी ता भर सार कथ कह आज्ञा भागवत प्रहलाद महाराज मुखर जी श्लोक बाहरी ये प्रहलाद चरित्र 75 श्लोक अच्छे भागवत रत्न ताकू जी बुझीपर ता जीवन कृतार्थ हो श्री प्रहलाद उवाच तत्साधु मन्ये असुरवर्य देहिनां सदा समुद्विग्न दिहा असद्ग्रहात् हित्वात्मपातं गृहम अंधकूपं वनोगतो यत् हरि आश्रय बापा आ संबोधन कौन करुछंती केते मर्यादार कहउछंती हे असुरवर्य हे असुर श्रेष्ठ पिता तत्साधु मन्ने से पचारे तुम्हें कौन साधु बोली ज्ञान करुछ ये कहते तत्साधु मन्ने मुझे या कोई साधु बोली ज्ञान करुछ कौन साधु बोली ज्ञान करुछ असुरवर्य हे असुर श्रेष्ठ देही नाम समुद्विग्न दिहा असत ग्रहात ये देह जी धारण करी से असत वस्तु रे भगवत इतर वस्तु रे मती रखी उद्विग्न पाऊँ कष्ट किए पचारे सात वर्ष बालक एमती कथा केमती कौन मातृगर्भ में पड़ आम संसार कष्ट कौन आज्ञा सत वस्तु गोटे असत वस्तु सत वस्तु हेल्ला भगवान नाम भगवान कथा भगवान विग्रह भगवान सेवा असत वस्तु है संसार जो जिनिसटा भगवान सहित युक्त है स्त्री पुत्र कन्या धन कई प्रश्न कर पारे भगवान तक सब सृष्टि कर भगवान सृष्टि कर भगवान सहित जोड़ापी आम पृथक दृष्टि देखी भोग करने चाहूँ यहाँ आम अपराध यहाँ असत वस्तु सदवस्तु करने को धन स्त्री पुत्र कन्या गृह आपको भगवान सहित जोड़ीदेक पड़ो कि सदवस्तु भगवत संबंधी जो वस्तु नुहे से असत वस्तु कहे हे असुरवर्ज्य तत्साधु मन्य असुरवर्य देही नाम सदा समुद्विग्न ध्या असत ग्रहात मु सब लोक को देखु आप कष्ट बापा कितने कष्ट कह आप किसी अभाव अच्छी हिरण्यकशिपुर किसी अभाव अच्छी अभाव किसी ना कि कष्ट बापा कहीं असत वस्तु सहित आप भगवान सहित युक्त होना
କେତେ ନିରାଟ ସତ କଥା ସାତ ବର୍ଷର ବାଳକ କହୁଛି। ପ୍ରହ୍ଲାଦ ମହାରାଜଙ୍କୁ ଯଦି ପଚାରିବି ହିରଣ୍ୟକଶ୍ୟପ ମୁଁ ଅସତ ବସ୍ତୁରେ ଯୁକ୍ତ ହେଇକି ଯଦି କଷ୍ଟ ପାଉଛି ତାହେଲେ କଷ୍ଟ ମୋର କେମିତି ନିବୃତ୍ତି ହେବ, କହିଲେ ବାପା ଆପଣ ଅସତ ବସ୍ତୁ ସହିତ ଯୁକ୍ତ ହେଇକି କଷ୍ଟ କେବଳ ପାଉନାହାନ୍ତି, ନିଜକୁ ନିଜେ ଆତ୍ମହତ୍ୟା କରୁଛନ୍ତି। ଆଜ୍ଞା ମନେ ରଖ, ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେଉଁମାନେ ହରିଭଜନ କରୁନାହାନ୍ତି ସେମାନେ ଗୃହରେ ଥିଲେ ବି କ'ଣ କରୁଛନ୍ତି, ହିତ୍ୱାତ୍ମପାତାମ ଗୃହମନ୍ଧକୂପମ, ଘର ରୂପକ ବା ଏ ଶରୀର ରୂପକ ଅନ୍ଧ କୂପରେ ରହିଛେ ଯେଉଁଠି ଜଳ ନାହିଁ କି ଆଲୋକ ନାହିଁ। ହିତ୍ୱା ଆତ୍ମପାତମ ଗୃହମ ଅନ୍ଧକୂପମ, କିଏ ପିଲା ଏମିତି ହେଉଛି, କିଏ ହୋଇଛି, ହଁ ଛୋଟ ପିଲା ଠିକ ଅଛି। ହିତ୍ୱା ଆତ୍ମପାତମ ଗୃହମ ଅନ୍ଧକୂପମ, ଘର ରୂପକ ବା ଗୃହ ଶରୀର ରୂପକ ବା ଗୃହ ରୂପକ ଅନ୍ଧକୂପରେ ସେ ପଡ଼ିଛି ଯେ ଅସତ ବସ୍ତୁ ସହିତ ଯୁକ୍ତ ହେଇଛି। ହିରଣ୍ୟକଶିପୁ କହିବେ ଉଦ୍ଧାର, ବାପା ଆପଣଙ୍କ ପାଇଁ ମୁଁ କହୁନି, ସଂସାର ସବୁ ଲୋକମାନଙ୍କ ପାଇଁ କହୁଛି, ବନମ ଗତ ଉଜତ ହରି ଆଶ୍ରୟ ବଣଙ୍ଗ ପଳାଙ୍ଗ ବଣଙ୍ଗ ପଳାଙ୍ଗ, ଯେ ସଂସାର ଭିତରେ ଗୃହ ଭିତରେ ରହିକି ହରିଙ୍କୁ ଆଶ୍ରୟ କରିପାରିଲେ ନା, ସାଧୁଙ୍କୁ ଆଶ୍ରୟ କରିପାରିଲେ ନା, ଏଠି ପ୍ରତିବନ୍ଧକ ହେଉଛି। କହିଲେ ବାବା ଏଇଠି ଦେଖନ୍ତୁ ମୁଁ ଏଠି ହରିଙ୍କୁ ଆଶ୍ରୟ କେତେ ଆନନ୍ଦ ରହିଛି, ପ୍ରମାଣ ନେବେ, ମୁଁ ଦିନ ରାତି ହରିଙ୍କୁ ଦର୍ଶନ କରୁଛି, ଦିନ ରାତି ହରି ମୋତେ ଆଲିଙ୍ଗନ କରୁଛନ୍ତି, ମୋର କୌଣସି ବସ୍ତୁର ଅଭାବ ନାହିଁ, ମୁଁ ଆନନ୍ଦ ରହିଛି, କିନ୍ତୁ ଆପଣଙ୍କର ଆପଣ ମୋର ପିତା ଆପଣଙ୍କ ଦୁଃଖ ଦେଖି ମୋ ଅନ୍ତର କାନ୍ଦୁଛି, ଆପଣ କିଭଳି ଆତ୍ମହତ୍ୟା କରୁଛନ୍ତି ନିଜକୁ ନିଜେ, ଏତେ ବଡ଼ ରାଜା ଦି ରାଜ ହେଇ କେତେ କଷ୍ଟରେ ଅଛନ୍ତି, ଆପଣଙ୍କ କଷ୍ଟଟାକୁ ମୁଁ ଦେଖି ମୋ ମନ ଦୁଃଖ ଲାଗୁଛି ବାପା, ଏଇଟାକୁ ମୁଁ ସାଧୁ ବୋଲି ମନେ କରୁଛି, ବନ ଗତ ଯତ ହରି ଆଶ୍ରୟ, ଘର ଛାଡ଼ିକି ପଳା ବନରେ ହରିକୁ ଭଜନ କର। କିଏ କହୁଛନ୍ତି ଆଜ୍ଞା, ପ୍ରହ୍ଲାଦ ମହାରାଜ, ଇଏ ସାଧୁ ସର୍ବଶିକ୍ଷାର ସାର। ଯଦି କେହି ହରି ଭଜନ ନ କରେ ଗୃହ ଭିତରେ ରହିକି ସେଇ ଗୃହ ହବ ତା ପାଇଁ ଅନ୍ଧକୂପ, ଅନ୍ଧକୂପରେ ଯେଭଳି ଗୋଟେ ବ୍ୟକ୍ତି ପଡ଼ିଲେ ସେଠି ଜଳ ମିଳିବନି କି ଆଲୋକ ନାହିଁ, କେବଳ ଚିତ୍କାର କରିବା ଶରୀରରେ କେବଳ